ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय।
सर्वप्रथमे मुमर गुरुदेव श्री श्रीमद गौरगोविंद स्वामी श्री गुरुदेव चरण कमल दंडवत प्रणाम पूर्वक एवं संस्थार संस्थापक आचार्य कृष्ण कृपा श्रीमती श्री श्रीमद एसी भक्ति वेदांत स्वामी श्री प्रभुपादजी महाराज चरण कमल दंडवत प्रणाम पूर्वक समस्त आचार्य मानकर चरण कमल प्रणाम एवं कृपा भिक्षा करी प्रभु श्री श्री गौरनीताय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महाराणी राधा गोपीनाथ जी राधा गोपाल जी चरण कमल मोर शतकोटी दंडवत प्रणाम। समस्त वैष्णव मानकर कृपा को आश्रय करी अमल पुराण ग्रंथ श्रीमद भागवतम अष्टम स्कंदर गजेन्द्र उपाख्यान आम मैंने श्रवण करुचे। सुखदेव गोस्वामी परीक्षित महाराज को मन्वंतर वर्णना देला बेले भगवान चतुर्थ मन्वंतर भगवान हरिंकर अवतार हेबे या श्रवण कला परे परीक्षित जो प्रश्न पचारिछन्ति से प्रश्न प्रसंग क्रमे सुखदेव गोस्वामी त्रिकुट पर्वत रे किभली गजेन्द्र अवस्थान करुथिले एवं गजेन्द्रर कार्यकलाप को वर्णना करे गजेन्द्र किभरी ग्राह द्वारा ग्रस्त होइछि आम मैंने शुनी सारी तेबे एक हजार वर्ष पर गजेन्द्र ग्राहग्रस्त हो निराश्र ही जो भगवान को स्मरण करने भगवान को भगवान शरणागत होगा जो स्थिर करते प्रभुता पूर्वजन्म अभ्यास करुति मन पकईदे जजात्य परमम जात्य प्राग्जन्मनी अनुशिक्षितम ये परम स्तोत्र को पूर्व जन्म से बारंबार अभ्यास करते से पूर्वर स्तुति स्मरण आसीगला भगवत आश्रय कहार स्मरण आसे जितेबले जीव संसार आश्रय को छाड़े से तार भगवत आश्रयटा स्मरण आसे संसार प्रति थिबा आश्रय संसार प्रति थिबा आमर भरोसा जेपर्यंत रहिब प्रभु के पूर्ण भाव शरणागत हो पारे ना बा प्रभुता पूर्ण रूप से कृपा करे ना। गजेन्द्र जो संपूर्ण निराश है कुत कारिण्या प्रभुवती मोचितुम ग्राहेण पासेण विधातु आवृता ए ग्राह नुहे गजेन्द्र ग्राह को दोष दौनी गजेन्द्र कह ग्राह रूप से मत विधाता ही बर्तमान बांधि पास यदि विधाता बंधन कर मोचन विधाता ही करेंगे गीतारे भगवान से प्रवचन ही माम एव ही जे प्रपद्यन्ते माया मेतम तरंतिते माया को किए तरी जीव जे मोर शरणागत हे अर्जुन प्रश्न पचार मायाटा कहार कि मायाटा कौन आपण कर कि ना हाँ मम माया दूरत्व माया शक्ति मोर जदिओ माया शक्ति मोर निचतर शक्ति किंतु मोर शरणागत हा मात्रे निचतर शक्ति किसी कार्य करना तेणु भगवान शरणागत हो गला मात्रे जीव माया शक्ति उद्धार पाइब। गजेन्द्र संपूर्ण संसार विषयांतर भ्यो आम कल गत शुणुले समाधाय मनहृदि गजेन्द्र किभली स्तुति करुच्छे मन हृदय समाधाय एवं व्यवसित बुद्धिया समाधाय मनहृदि जजाप परमम जाप्यम प्राग्जन्मनी अनुशिक्षितम मन हृदय प्रभु पूरा बसई भगवान को डाकिबार जो तरीका प्रभु को पाइबार जो कौशल गजेन्द्र दौंस भगवान को जो समय डका जाए जब संसार कर्म कला बेले कि असावधान पूर्वक कर्म करूनी धान काटला बेले देखिए असावधान हे कौन हम हाथटा कटिज हल कला बेले देखिए असावधान हम कौन हम बलद गोटे फाड़ बाजिब କେହି ମେସିନ୍ ଚଲେଇଲା ବେଳେ ଅସାବଧାନ ହେଲେ କ'ଣ ହବ, ତା ହାତ କଟିବ। କେହି ଟୁ ହ୍ୱିଲର ବା ଫୋର୍ ହ୍ୱିଲର ଚଲଉ, ସେ ଅସାବଧାନ ହେଲେ ଏକ୍ସିଡେଣ୍ଟ ହବ। ଯଦି ଭୌତିକ କାର୍ଯ୍ୟରେ ଅସାବଧାନର ଫଳ ତତ୍କ୍ଷଣାତ୍ ଭୋଗିବାକୁ ପଡ଼ୁଛି, ଆଧ୍ୟାତ୍ମିକ କ୍ଷେତ୍ରରେ ଅସାବଧାନର ଫଳକୁ ଭକ୍ତକୁ ଭୋଗିବାକୁ ପଡ଼ୁନି, କିନ୍ତୁ ଯେଉଁ ଫଳ ପାଇଁ ସେ ଶ୍ରମ କରୁଛି ତାର ଫଳଟା ପ୍ରାପ୍ତ ହୁଏ। ଜଣେ ଜଣେ ଭକ୍ତର ମନ ସ୍ଥିର ନାହିଁ, ସେ ଭଜନ କରୁଛି, ତା ପାଇଁ ଦଣ୍ଡ ସେ ଭୋଗିବ ନା, କିନ୍ତୁ ତାର ଯେଉଁ ଚରମ ଲକ୍ଷ୍ୟ ଭକ୍ତି ପ୍ରାପ୍ତ ସେଇଟା ହେଇପାରିବ। କିନ୍ତୁ ଗଜେନ୍ଦ୍ର ସମାଧାୟ ମନ ହୃଦି ସମ୍ୟକ ବ୍ୟବସ୍ଥିତ ବୁଦ୍ଧ୍ୟା, ବିଷୟାନ୍ତର କିଛି ତାର ଗଜେନ୍ଦ୍ର ଅଲଗା କରିଣୀମାନଙ୍କର ହସ୍ତିନୀମାନଙ୍କର କଥା, ସଂସାରର କଥା, ତ୍ରିକୁଟ ପର୍ବତରେ ସେ କିଭଳି ଭୋଗ କରୁଥିଲା ସେ କଥା କିଛି ତାର ସ୍ମରଣ ନାହିଁ, କେବଳ ଭଗବାନଙ୍କ ସ୍ମରଣ। ଭଗବାନଙ୍କୁ ଡାକିବାରେ ହେଉଛନ୍ତି କୌଶଳ, କାରଣ ଯେହେତୁ ଆମେ ଜଡ଼ ସଂସାର ଭିତରେ ଅଛେ, ଜଡ଼ ମନ ଇନ୍ଦ୍ର ନେଇକି ରହିଛେ, ଆମେ ଯେହେତୁ ଭଗବାନଙ୍କୁ ଡାକୁଛେ କେତେ ସମୟ, ଅତି ବେଶୀରେ 2 ଘଣ୍ଟା କି 4 ଘଣ୍ଟା ଡାକୁଛେ ଅତି ବେଶୀରେ, କିନ୍ତୁ ଅଲଗା ଯେଉଁ ସମୟରେ ହେଲା କ'ଣ କରୁଛେ, ସଂସାର କର୍ମ କରୁଛେ। ତେଣୁ ଯେଉଁ କର୍ମଟା ଅଧିକା କରୁଛେ ସେଇ କର୍ମର ଭାବନାଟା ମନ ରଖିନେଲା। ମନ ଗୋଟେ କ'ଣ କି, ମନ ଗୋଟେ ମେମୋରୀ କାର୍ଡ଼ ଭଳି, ତାକୁ ଇରେଜ୍ ନକଲେ ହବ ନା, ମେମୋରୀ କାର୍ଡ଼ରେ ତ ଇରେଜ୍ କରିଦେଲେ ହେଇଯିବ, କିନ୍ତୁ ଇଏ ମନ ଏମିତି ଇରେଜ୍ କଲେ ବି ଉଠିବ ନା। ତୁ ଆପଣ ଯେତେବେଳେ ଇରେଜ୍ କରିବା ପାଇଁ ଚାହିଁବେ, ମନରୁ ଗୋଟେ କଥା ଭୁଲିବା ପାଇଁ ଚାହିଁବେ, ସେଇ କଥାଟା ବାରମ୍ବାର ସ୍ମରଣ ଆସିବ। ମନ ଗୋଟି ଏଭଳି ବସ୍ତୁ ଭଗବାନ ନିର୍ମାଣ କରିଛନ୍ତି, ଆଉ ଭଗବାନ ଗୀତାର ପ୍ରବଚନରେ କହିଛନ୍ତି ମୁଁ ହେଉଛି ମନ, ଇନ୍ଦ୍ରିୟାଣାମ ମନମ ଚାପି, ଇନ୍ଦ୍ରିୟମାନଙ୍କ ଭିତରେ ମୁଁ ହେଉଛି ମନ। ମନକୁ ମନ ଗୋଟି ଏଭଳି ବସ୍ତୁ, ଯେହେତୁ ଆମେ ଅଧିକ ସମୟ ଶରୀର ଚେତନାରେ ଶରୀର ପାଇଁ ସଂସାର ପାଇଁ କର୍ମ କରୁଛେ, ମନ ତାର ପ୍ରଭାବକୁ ନେଇଯାଉଛି। ତେଣୁ ଯେତିକି ସମୟ ପ୍ରଭୁଙ୍କୁ ଡାକୁଛେ ସେଇ କର୍ମ ଗୁଡ଼ିକ ସବୁ ମନରେ ଆସି ପଡ଼ୁଛି। ଭଗବାନଙ୍କ ନାମ କଲେ, ସ୍ତୁତି କଲେ, ସେବା କଲେ, କେଉଁଠି କ'ଣ କରିଛି ସେ ଭାବନାଟା ଆସିକି ପହଞ୍ଚିଯାଉଛି। କିନ୍ତୁ ଗଜେନ୍ଦ୍ର ସାଧୁସଙ୍ଗ କରି ଯେଉଁ ପୂର୍ବଜନ୍ମରେ ଜପ୍ୟଟାକୁ, ଯେଉଁ ସ୍ତୋତ୍ରଟାକୁ ଅଭ୍ୟାସ କରିଥିଲେ ଆଉ ଶରଣାଗତ ହେଇଥିଲେ, ବିପଦଗ୍ରସ୍ତ ଅବସ୍ଥାରେ ପ୍ରଭୁଙ୍କୁ ଯାହା କୁହନ୍ତି 100% ସେ ଶରଣାଗତ ହେଇଥିଲେ, ତାର ଫଳ ହେଲା ଐକାଗ୍ର ଚିତ୍ତରେ ଭଗବାନଙ୍କୁ ଆଜି ଡାକୁଛନ୍ତି। ଗତକାଲି ଆମମାନେ ତାଙ୍କ ସ୍ତୁତି ଶୁଣୁଥିଲେ, ମୁଁ ବିଶେଷ କରିବିନି, 6ଟି ସ୍ତୁତି ଯାଇଥିଲେ। ଆଜି ମୁଖ୍ୟ ମୁଖ୍ୟ କେତୋଟି ସ୍ତୁତି କହି ଗଜେନ୍ଦ୍ରଙ୍କର ପ୍ରଭୁ କେମିତି ରକ୍ଷା କରିବା ଆଜି କୁହାଯିବ। କାଲି ଗୋଟିଏ ଦିନ, କାଲି ଶେଷ ଦିନରେ ଗଜେନ୍ଦ୍ରଙ୍କର ପୂର୍ବ ଜନ୍ମର ଚରିତ କହି କଥାକୁ ବିଶ୍ରାମ ଦିଆଯିବ। ଆଜି ମୁଖ୍ୟ ମୁଖ୍ୟ କେତୋଟି ସ୍ତୁତି ମୁଁ କହିବି। ଗତକାଲି ଆମେ କଥାକୁ ଯେଉଁଠି ବିଶ୍ରାମ ଦେଇଥିଲେ ମୁଁ ସେଠି ସୂଚନା ଦେଇ ଆରମ୍ଭ କରୁଛି। ନଜସ୍ୟ ଦେବାରୁଷୟଂ ପଦଂ ବିଦୁ ଜନ୍ତୁ ପୁନକର୍ହତି ଗନ୍ତୁମୀରିତୁମ୍ ଯଥାନଟସ୍ୟ ଆକୃତି ବିଚେଷ୍ଟତୋ ଦୂରତ୍ୟା ଅନୁକ୍ରମଣ ସମାବୋତ୍। ଗଜେନ୍ଦ୍ର କହୁଛନ୍ତି ହେ ପ୍ରଭୁ, ଗ୍ରାହ ଧରିଛନ୍ତି। ବହୁତ ଲୋକଙ୍କର ଧାରଣା ଯେ ସଂସାର ଛାଡ଼ିଦେଲେ ବୋଧେ ଭଜନ ହବ, ଭଜନ ସଂସାରରେ ରହିଲେ ହବ ନା କି ଛାଡ଼ିଲେ ହବ ନା, ଭଜନ ଗୋଟିଏ ଅଦ୍ଭୁତ ବସ୍ତୁ। ଭଜନ ହେଉଛନ୍ତି ସାଧୁସଙ୍ଗ କରି ଭଜନର ବୃତ୍ତିଟାକୁ ବଢ଼େଇ ପାରିଲେ ଭଜନ ହବ, କିଏ କେଉଁ ସ୍ଥିତିରେ ରହିଛି ସେଟା ବଡ଼ କଥା ନାହିଁ। ଜଣେ ଘରେ ରହିଲେ ବି ଯେ ଭଜନ କରିପାରିବ ତାହା ବି ଠିକ୍ ନୁହେଁ, ଆଉ ଜଣେ ଘରେ ଛାଡ଼ିଦେଲେ ଯେ ଭଜନ କରିପାରିବ ତାହା ବି ଠିକ୍ ନୁହେଁ। ସଙ୍ଗ ଦ୍ୱାରା ବୃତ୍ତି, ଜୀବନର ବୃତ୍ତି ପରିବର୍ତ୍ତନ ହୁଏ, ଜୀବନର ସ୍ୱଭାବ ପରିବର୍ତ୍ତନ ହୁଏ। ଜଣେ ଭଜନଶୀଳ ବ୍ୟକ୍ତି ପାଖରେ ରହିଲେ, ଜଣେ ଭଜନ କରୁଥିବା ଲୋକ ପାଖରେ ରହିଲେ ତାର ମନୋଭାବନାଟା ଆମ ଅନ୍ତର ଭିତରେ ଆସିବ, ସଙ୍ଗ ଦୋଷରୁ ଏସବୁ ଜାଗ୍ରତ ହବ। ଯଦି ଉନ୍ନତ ସଙ୍ଗ ସାଧୁ ସଙ୍ଗ ନ ହବ ଭଜନ ହେଇପାରିବ ନା, ସେ ଗୃହରେ ରହୁ ବା ଗୃହ ତ୍ୟାଗ କରୁ। ସେ କଥା ଗଜେନ୍ଦ୍ର କହୁଛନ୍ତି ଯେ ପ୍ରଭୁ ନଜସ୍ୟ ଦେବା ଋଷୟଂ ପଦବିଦୁ, ଋଷିମାନେ ମୁନିମାନେ ଆପଣଙ୍କର ସ୍ୱରୂପକୁ ଜାଣନ୍ତି ନା, ଆଉ ଜନ୍ତୁ ପୁନକ ଅର୍ହତି ଗନ୍ତୁମ ଇରିତୁମ। ମୁଁ ଗୋଟିଏ ଜନ୍ତୁ, ଜନ୍ତୁ ଅର୍ଥ ମନୁଷ୍ୟକୁ ବି ଜନ୍ତୁ କୁହାଯାଏ, ଜନ୍ତୁ ଜନ୍ତୁ କଥାରେ ବୁଝାଯିବ ଅତି ହୀନ ପଶୁ। ଲୋକମାନେ ରାଗିଗଲେ କୁହନ୍ତି ଆରେ ମଣିଷ ଭଳିଆ କଥା କହୁଛୁ ନା ଗୋଟେ ଜନ୍ତୁ ଭଳିଆ କଥା କହୁଛୁ। ମୁଁ ଜନ୍ତୁମାନେ ଯିଏକି ହୀନ ପଶୁ, ଯାହାର ଆଚାର ବିଚାର ନାହିଁ, ଗଜେନ୍ଦ୍ର ସ୍ତୁତି କରୁଛି ଇନ୍ଦ୍ରଦୁମ୍ନ ରାଜାଙ୍କର ସ୍ତୁତି, ପୂର୍ବ ଜନ୍ମର ସ୍ତୁତି, ଭଗବାନଙ୍କୁ ଡାକୁଛି, କିନ୍ତୁ ଡାକିବା ବେଳେ ତା ସ୍ଥିତିଟାକୁ କେଉଁଠିକି ନେଇଛି? ମୁଁ ଗୋଟେ ପଶୁ ଆଜ୍ଞା, କାରଣ ଭଗବାନଙ୍କୁ ପାଇବାକୁ ହେଲେ ଭକ୍ତ ଭାବରେ ଭଗବାନଙ୍କୁ ପାଇବା ବଡ଼ କଷ୍ଟ। ଭକ୍ତ ଭାବ ମାନେ ମୁଁ ହେଉଛି ଭକ୍ତ, ଏଇ ଭାବରେ ଭଗବାନଙ୍କୁ ମିଳନ୍ତିନି। ଯେଉଁମାନେ ଆଜି ଭଗବାନଙ୍କୁ ପାଇଛନ୍ତି ସେମାନେ ଭଗବାନଙ୍କର ଭକ୍ତ ହେଲେ ବି ନିଜକୁ ଅଭକ୍ତ ସ୍ଥିତିକୁ ନେଇଯାଆନ୍ତି, ଭାବନ୍ତି ମୋଠାରୁ ବଡ଼ ଅଭକ୍ତ ସଂସାରରେ କେହି ନାହିଁ। ଏଇ ଭାବନାରେ ସେମାନେ ଭଗବାନଙ୍କୁ ପାଇଛନ୍ତି, ଭକ୍ତି ଧାରାରେ ରହିକି, କିନ୍ତୁ ଭାବନାଟା ହେଉଛି ଅଭକ୍ତର ଭାବନା। ଗଜେନ୍ଦ୍ର ସେ କଥା କହୁଛନ୍ତି, ଜନ୍ତୁ ପୁନକ ରହତି ଗନ୍ତୁମ ଇରିତୁମ। ମୁଁ କ'ଣ ଇରିତୁମ, ମୁଁ କ'ଣ କହିପାରିବି ଆପଣଙ୍କ ବିଷୟରେ, ମୋର କି ଶକ୍ତି ଅଛି, ମୁଁ ଗୋଟେ ଜନ୍ତୁ। ଯଥାନଟସ୍ୟ ଆକୃତି ବି ବିଚେଷ୍ଟତ ଦୂରତ୍ୟାନୁକ୍ରମଣ ସମାବୁତ। ଯେଭଳି ନଟ ବିଭିନ୍ନ ଆକୃତି ପ୍ରକୃତିରେ ସେ ନୃତ୍ୟ ବେଳେ ବିଭିନ୍ନ ଆକୃତି ପ୍ରକୃତି କରେ, ଅଜ୍ଞ ବ୍ୟକ୍ତି ବୁଝିପାରେ ନା, ସେଭଳି ମୁଁ ତ ଜନ୍ତୁ, ମୁଁ କ'ଣ ଆପଣଙ୍କର ଲୀଳାକୁ ଆପଣଙ୍କର ସ୍ୱରୂପକୁ ବୁଝିବି, ଯେହେତୁ ଦେବତା ଆଉ ଋଷିମାନେ ସେମାନେ ବୁଝିପାରୁନାହାନ୍ତି। ଭାଗବତରେ ଏଭଳି ଅଦ୍ଭୁତ ଜିନିଷ ଅଛନ୍ତି ଯେଉଁ ଜିନିଷରେ ଆପଣ ଶ୍ରବଣ କଲେ ଆପଣ ବିଚାର ବି କରିପାରିବେନି, ବିଭିନ୍ନ ବିଭିନ୍ନ ଦ୍ୱନ୍ଦ୍ୱ ଆସିକି ପହଞ୍ଚିବ। ପରୀକ୍ଷିତ ମହାରାଜ ମାତୃଗର୍ଭରେ ଭଗବାନଙ୍କୁ ଦେଖିଥିଲେ, କିନ୍ତୁ ମାତୃଗର୍ଭରେ ଯିଏ ଭଗବାନଙ୍କୁ ଦେଖନ୍ତି, ଯିଏ ଭଗବାନଙ୍କୁ ଦର୍ଶନ କଲା ପରେ ସମସ୍ତ ଖରାପ ଗୁଣ ଯାଏ କି ନାହିଁ? ଆଉ ଋଷି ତାଙ୍କୁ ସମ୍ମାନ ନଦେଲା ବୋଲି ଋଷିଙ୍କୁ ଜଳ ମାଗିଲେ ଜଳ ନଦେଲେ ବୋଲି ସେ ସର୍ପ ପକାଇ ଦେବେ, କ୍ରୋଧ ଆସିବ ତାଙ୍କର? ଜୀବର ଯେତେ ଅବଗୁଣ ଅଛି ଭଗବତ ଦର୍ଶନରେ ଯାଏ, ଭଗବାନଙ୍କୁ ଦର୍ଶନ କରିଦେଲା ପରେ ସମସ୍ତ ଖରାପ ଗୁଣ ପଳାଏ। ତାହେଲେ ପରୀକ୍ଷିତ ମହାରାଜଙ୍କ କ୍ରୋଧ କେମିତି ଆସିଲା? ଯେ କିଛି ସମୟ ତୃଷ୍ଣାରେ ରହିପାରିଲେ ନା, କିନ୍ତୁ ସାତ ଦିନ ଉପବାସ ରହିଲେ, ଜଳପାନ କଲେ ନା। ଭଗବାନ ଲୀଳା କିଭଳି କରୁଛନ୍ତି, ଦୂରତ୍ୟା ଅନୁକ୍ରମଣ, ଦୁର୍ଜ୍ଞ ଚରିତ୍ର ଭଗବାନଙ୍କର ଗଜେନ୍ଦ୍ର କହୁଛନ୍ତି। ଆଉ ଭଗବାନଙ୍କର ଚରିତ୍ରକୁ ବୁଝିବାକୁ ହେଲେ ଗଜେନ୍ଦ୍ର ଯେଭଳି ଭାବନାରେ ପ୍ରଭୁଙ୍କୁ ଡାକୁଛି, ସେଭଳି ଭାବନାରେ ପ୍ରଭୁଙ୍କୁ ଡାକିବାକୁ ପଡ଼ିବ। ପଶୁତ୍ୱ ଭାବନାରେ, ପ୍ରଭୁ ମୋର ପଶୁତ୍ୱ ବୃତ୍ତି ବର୍ତ୍ତମାନ ସୁଦ୍ଧା ନଷ୍ଟ ହେଇନି, ମୁଁ ଭକ୍ତ ବୋଲି କେମିତି କହିବି? ପଶୁର ଆହାର, ପଶୁର ବିଚାର, ପଶୁର ଭାବନା, ପଶୁ ଯେଭଳି ସଂସାରକୁ ଭୋଗ କରିବାର ତାର ବୃତ୍ତି ଅଛି, ପ୍ରଭୁ ମୁଁ ଭକ୍ତ ହେଇକି ମଧ୍ୟ ମୋର ସେଇଭଳି ବୃତ୍ତି ଆସୁଛି, ମୁଁ କ'ଣ ଆପଣଙ୍କ ଦୁର୍ଜ୍ଞ ଚରିତ୍ରକୁ ଜାଣିବି, ଆପଣ ମୋତେ ଟିକେ କରୁଣା କରନ୍ତୁ।
ଆମି ନର ପଶୁ ପ୍ରାୟ ଆଚାର ବିହୀନତାୟ, ଆମି ନର ପଶୁ ପ୍ରାୟ ଆଚାର ବିହୀନତାୟ, ଅନାଦି ଅନନ୍ତ ସୁବିସ୍ତାର, ଅତି କଷ୍ଟେ ପରିହାର୍ଯ୍ୟ ସହଜତେ ଅନିର୍ବାର୍ଯ୍ୟ, ଅତି କଷ୍ଟେ ପରିହାର୍ଯ୍ୟ ସହଜତେ ଅନିର୍ବାର୍ଯ୍ୟ, ଅଶୁଭେର ଆସ୍ପଦ ଆମାର, ଆସ୍ପଦ
ଭକ୍ତର ଏଭଳି ଭାବନା ରହିବ, ମୁଁ ଜନ୍ତୁ, ମୁଁ ଗୋଟିଏ ଜନ୍ତୁ, ମୁଁ କ'ଣ ଆପଣଙ୍କର ଲୀଳା ଗୁଣ ଚରିତ୍ରକୁ ବୁଝିବି, ଆପଣଙ୍କର ଦୁର୍ଜ୍ଞ ଚରିତ୍ରକୁ ବୁଝିବି? ଭକ୍ତିମୟ ଠାକୁର ସେ କଥା ଲେଖିଛନ୍ତି, ଭକ୍ତ ନିରନ୍ତର ଏ ପ୍ରାର୍ଥନା କରିବ, ଆମି ନର ପଶୁ ପ୍ରାୟ, ମୁଁ ମନୁଷ୍ୟ ହେଇଛି କିନ୍ତୁ ମୋର ସମସ୍ତ ପଶୁ ଗୁଣ ଅଛି, ଆଚାର ବିହୀନତା, ଭକ୍ତର ଆଚାର କଥା ମୁଁ କ'ଣ କହିବି, ମୁଁ ସାଧାରଣ ମନୁଷ୍ୟର ଆଚାର ବି ମୋ ନିକଟରେ ନାହିଁ। ଆମି ନର ପଶୁ ପ୍ରାୟ ଆଚାର ବିହୀନତା, ଅନାଦି ଅନନ୍ତ ସୁବିସ୍ତାର, ଅତି କଷ୍ଟେ ପରିହାର୍ଯ୍ୟ ସହଜତେ ଅନିର୍ବାର୍ଯ୍ୟ, ଅଶୁଭେର ଆସ୍ପଦ ଆମାର, ଅତି କଷ୍ଟରେ ମୁଁ ପରିହାର କରିବାକୁ ଚେଷ୍ଟା କରି ମଧ୍ୟ ମୁଁ ପାରୁନି। ଏଇ ଭାବନା ନେଇକି ଗଜେନ୍ଦ୍ର ପ୍ରାର୍ଥନା କରୁଛନ୍ତି ଭଗବାନଙ୍କୁ, ଭଗବାନ ବହୁତ ଖୁସି ହେଇଯାଆନ୍ତି। ଜଣେ ସିନା ପତିତ ହେଲେ ସେ ପାବନ କରିବେ, ପତିତ ପାବନ ଯେଉଁ ନାମ ପ୍ରଭୁଙ୍କର ଅଛି, କାହାକୁ ପାବନ କରନ୍ତି? ପତିତକୁ। ତେଣୁ ପତିତକୁ ପାବନ କଲେ ଜଣେ ପତିତ ସ୍ଥିତିକୁ ଗଲେ ତ ସେ ପାବନ କରିବେ, ପବିତ୍ର କରିବେ। ତେଣୁ ଭଗବାନଙ୍କୁ ଏଭଳି ଭାବରେ ପ୍ରାର୍ଥନା କରିବାକୁ ପଡ଼ିବ। ଗଜେନ୍ଦ୍ର ଯେଭଳି ପ୍ରାର୍ଥନା କରୁଛନ୍ତି, ପ୍ରଭୁ ଦେବତାମାନେ ଋଷିମାନେ ଆପଣଙ୍କୁ ଜାଣିପାରୁନାହାନ୍ତି, ମୁଁ କ'ଣ ଜାଣିବି?
ତୁମି ତ ଦୟାର ସିନ୍ଧୁ, ତୁମି ତ ଜଗତ ବନ୍ଧୁ, ତୁମି ତ ଦୟାର ସିନ୍ଧୁ, ତୁମି ତ ଜଗତ ବନ୍ଧୁ, ଅସୀମ ବାସ୍ଛଲ ବୟନିଧି, ଅସୀମ ବାସ୍ଛଲ ବୟନିଧି, ତବ ଗୁଣ ଗଣ ସ୍ମରି ଭବ ବନ୍ଧ ଛେଦ କରି, ତବ ଗୁଣ ଗଣ ସ୍ମରି ଭବ ବନ୍ଧ ଛେଦ କରି, ନିର୍ଭୀକ ଆଚାର ବିହୀନ ପଶୁ ଭଳି।
ଆପଣ କିନ୍ତୁ ଦୟାର ସିନ୍ଧୁ, ଆଉ ତୁମେ ତ ଜଗତ ବନ୍ଧୁ, ତୁମେ ଜଗତର ବନ୍ଧୁ, ତୁମେ ଦୟାର ସିନ୍ଧୁ, ଅସୀମ ବାତ୍ସଲ୍ୟ ପୈବ ନିଧି, ବାତ୍ସଲ୍ୟର ସମୁଦ୍ର, କରୁଣା, ଜୀବକୁ କରୁଣା କରିବା ପାଇଁ ଆପଣ ସମୁଦ୍ର ସଦୃଶ। ଆପଣଙ୍କର ଗୁଣ ସ୍ମରିକି ମୁଁ ଭବ ସିନ୍ଧୁକୁ ପାର ହେଇକି ଯିବି। ଗଜେନ୍ଦ୍ର ପ୍ରକୃତରେ ଏଇ ଭାବନାରେ ହିଁ ଭଗବାନଙ୍କୁ ଡାକୁଛନ୍ତି। ଯଦି ଗଜେନ୍ଦ୍ରଙ୍କୁ ପ୍ରଶ୍ନ କରାଯିବ, ଗଜେନ୍ଦ୍ର ଯଦି ଦେବତାମାନେ ଋଷିମାନେ ଭଗବାନଙ୍କ ସ୍ୱରୂପକୁ ଜାଣନ୍ତି ନା, କେଉଁମାନେ ଭଗବାନଙ୍କ ସ୍ୱରୂପକୁ ଜାଣନ୍ତି? ତା ପରବର୍ତ୍ତୀ ଶ୍ଳୋକରେ ସେ ସ୍ତୁତି କରୁଛନ୍ତି। ଯେଉଁମାନେ ଭଗବାନଙ୍କୁ ଜାଣିବା ପାଇଁ ଚାହୁଁଛନ୍ତି ବା ପ୍ରଭୁଙ୍କର ସ୍ୱରୂପକୁ ଜାଣିବା ପାଇଁ ଚାହୁଁଛନ୍ତି, ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଚାହୁଁଛନ୍ତି, ତାଙ୍କର ଯୋଗ୍ୟତା ଏଇଟା। ଗତି ହୁଅନ୍ତୁ, ଯାହାଙ୍କର ପଦକୁ ଦିଦୃକ୍ଷବ ଯସ୍ୟ ପଦ ସୁମଙ୍ଗଲମ, ଯାହାଙ୍କର ପଦକୁ ଦିଦୃକ୍ଷବ ଦର୍ଶନ କରିବା ପାଇଁ ଦେବତାମାନେ ମୁନିମାନେ ଋଷିମାନେ ଜାଣିପାରନ୍ତି ନା, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ରଚନା କରୁଛନ୍ତି, ସର୍ବାତ୍ମେ ସର୍ବାତ୍ମେବ ଅଦୃଶ୍ୟତ ଅପି ଭାଗବତ ବ୍ରତ ଦୃଶ୍ୟତମ ଆଭ। ଭଗବାନଙ୍କୁ ଭଗବାନ ଅଲଗା ମୁନି ଋଷିମାନଙ୍କ ଦ୍ୱାରା ଅଦୃଶ୍ୟ ହେଲେ ବି, ଅଲଗା ସାଧନ ଦ୍ୱାରା ଅଦୃଶ୍ୟ ହେଲେ ବି ଭାଗବତ ବ୍ରତ ଦ୍ୱାରା ଦୃଶ୍ୟ। ଭାଗବତର ବ୍ରତ, ଭାଗବତର ବ୍ରତ କ'ଣ ଶୁଣିବା ଆମେ? ବହୁତ ସୁନ୍ଦର ଶ୍ଳୋକ। ଯେଉଁମାନେ ପ୍ରଭୁଙ୍କୁ ପାଇବା ପାଇଁ ଚାହୁଁଛନ୍ତି, ପ୍ରଭୁଙ୍କର କରୁଣା ପାଇବା ପାଇଁ ଚାହୁଁଛନ୍ତି, ସେମାନେ ନିଜ ଭିତରେ ଯୋଗ୍ୟତା ଅଛି କି ନାହିଁ ଦେଖିଦେବା ଦରକାର। ଆଉ ଏଇ ଯୋଗ୍ୟତା ଲାଭ କଲେ ହିଁ ଜଣେ ପ୍ରଭୁଙ୍କୁ ଜାଣିପାରିବ। ଦିଦୃକ୍ଷବ ଯସ୍ୟ ପଦ ସୁମଙ୍ଗଲମ, ଦିଦୃକ୍ଷବ ଦ୍ରଷ୍ଟୁ, ଯେଉଁମାନେ ଦର୍ଶନ କରିବା ପାଇଁ ଇଚ୍ଛା କରୁଛନ୍ତି, ଆଉ କାହାକୁ ନା ଯାହାଙ୍କର ପଦକୁ, କାହାଙ୍କର ପଦକୁ, ଯାହାଙ୍କର ପଦ ହେଉଛି ସୁମଙ୍ଗଲମ, ଭଗବାନଙ୍କର ଚରଣ କମଳରେ ଯେଉଁମାନେ ଆଶ୍ରୟ ନେଇଥାନ୍ତି, ଭଗବାନଙ୍କ ଚରଣ କମଳ ହେଉଛନ୍ତି ସୁମଙ୍ଗଲମ, ମଙ୍ଗଳ ଆଉ ସୁମଙ୍ଗଲ। ଆପଣ ଶିବଜୀଙ୍କର ଶିବ ଅର୍ଥର ଶବ୍ଦର ଅର୍ଥ ହେଉଛି ମଙ୍ଗଳ। ଶିବ କାହିଁକି ମଙ୍ଗଳ? ସବୁଠୁ କରୁଣାମୟ ଦେବତାମାନଙ୍କ ଭିତରେ ଯଦି ସବୁଠୁ କରୁଣାମୟ କେହି ଥାନ୍ତି, ବୈଷ୍ଣବମାନଙ୍କ ଭିତରେ ଯଦି ସବୁଠୁ କେହି କରୁଣାମୟ ଥାନ୍ତି, ସେମିତି ଶିବଜୀ। ଦେଖନ୍ତୁ ଆଜି ପର୍ଯ୍ୟନ୍ତ ସେ ଗୋଟେ ଘର ବି ବନେଇ ନାହାନ୍ତି, ତାଙ୍କର ଘର ଦ୍ୱାର କିଛି ନାହିଁ, କିନ୍ତୁ ଲୋକ ଘର ମାଗିଲା ବେଳକୁ ଦେଇଦେଉଛନ୍ତି, ଟଙ୍କା ସ୍ତ୍ରୀ ପୁତ୍ର ଘର ଯିଏ ଯାହା ମାଗୁଛନ୍ତି ସେ ଦେଇଦେଉଛନ୍ତି, କିନ୍ତୁ ନିଜର ଘର ବୋଲି କିଛି ନାହିଁ। ରହୁଛନ୍ତି କେଉଁଠି? ନା ବଟବୃକ୍ଷ ମୂଳେ। ବସ୍ତ୍ର କ'ଣ? ବସ୍ତ୍ର କିଛି ନାହିଁ, ଦିଗାମ୍ବର ଅଳଙ୍କାର କିଛି ନାହିଁ, ସାପ ହଉଛନ୍ତି ତାଙ୍କର ଅଳଙ୍କାର। ଲୋକମାନେ ସାବୁନ ତେଲ ଲଗାଉଛନ୍ତି, ତାଙ୍କର ସାବୁନ ତେଲ ଦରକାର ନାହିଁ। ସଦ୍ୟ ଭସ୍ମ ଆଣିବେ ଲଗେଇବେ, ସଦ୍ୟ ଭସ୍ମ, ଶ୍ମଶାନକୁ ଯିବେ ସଦ୍ୟ ଭସ୍ମ ଆଣିବେ ଲଗେଇବେ ଦେହରେ। ଯଦି ଭୌତିକ ଦୃଷ୍ଟିରୁ ବିଚାର କରାଯାଏ ସବୁ ତାଙ୍କର ଅଶୁଭ, ଯଦି ଆମେ ବିଚାର କରିବା ଲୌକିକ ଦୃଷ୍ଟିରୁ, ଶିବଜୀ ପବିତ୍ର କେମିତି ହେଲେ? ମୁଣ୍ଡମାଳା ପକେଇବେ, ସଦ୍ୟ ଭସ୍ମ ଲଗେଇବେ, ସର୍ପମାନଙ୍କୁ ବେକରେ ପକେଇବେ, ବଟବୃକ୍ଷ ମୂଳରେ ରହିବେ। କିନ୍ତୁ ଶିବଜୀ ମଙ୍ଗଳମୟ ଏଇଥିପାଇଁ ଆଉ କରୁଣାମୟ, ଶିବ ଶିବମ ଭୂତ୍ୱା, ଶିବ ଶିବଜୀ ହେଲେ ମଙ୍ଗଳ, ଶିବଜୀ ଆଜି ମଙ୍ଗଳମୟ ହେଇ ଜଗତର ସମସ୍ତଙ୍କୁ କଲ୍ୟାଣ କଲେ ଦୁଇଟି କାରଣ ପାଇଁ। ଗୋଟିଏ କାରଣ, ନିରନ୍ତର ସିଏ ଭଗବାନଙ୍କର ନାମ କରନ୍ତି, ନିରନ୍ତର ଶିବ କହେ ମୁଇ କୃଷ୍ଣ ଦାସ, ଶିବଜୀ ନିରନ୍ତର ଭଗବାନଙ୍କର ନାମ କରନ୍ତି, ସେଥିପାଇଁ ତାଙ୍କର ନାମ ଆଶୁତୋଷ, ଅଳ୍ପରେ ସନ୍ତୁଷ୍ଟ, ଯିଏ ଯାହା ମାଗନ୍ତି ଶୀଘ୍ର ଦେଇଦିଅନ୍ତି, ଯାହା ନେଇକି ପଳା, ମୋତେ ମୋ ଭଜନରେ ଡିଷ୍ଟର୍ବ କରନି, ଅତି ଶୀଘ୍ର ସେ ଦେଇଦିଅନ୍ତି ବିଷୟ ଜିନିଷକୁ, ଅତି ଶୀଘ୍ର ଯାହା ବାବା ତୁମେ ଯାହା ଡାକୁଛ ଡାକ ନେଇଯାଅ, ନହେଲେ ଭସ୍ମାସୁରକୁ ସେ ବର ଦେଇଥାନ୍ତି କି? ଯାହା ମୁଣ୍ଡ ମୁଣ୍ଡରେ ହାତ ଦେବି ସେ ଭସ୍ମ ହେଇଯିବ, ନେଇଯା। ବିଚାର କରନ୍ତିନି, କେବେ ବି ବିଚାର କରନ୍ତିନି, ସିଏ ଚାହାନ୍ତି ମୋର ଭଜନ ବଳ ରହୁ, କିଏ କାର ତାର କ'ଣ ନେଇ କରୁଛି କରୁ, ସବୁବେଳେ ପ୍ରଭୁଙ୍କର ନାମ କରନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଶିବଜୀଙ୍କର ବସ୍ତ୍ର ଭୂଷଣ ସବୁକିଛି ଅମଙ୍ଗଳ ହେଲେ ସୁଦ୍ଧା ଭୌତିକ ଦୃଷ୍ଟିରୁ ପ୍ରଭୁଙ୍କର ନାମ କରୁଛନ୍ତି, ସେଥିପାଇଁ ସେ ମଙ୍ଗଳମୟ। ମଙ୍ଗଳ ଭଗବାନ ବିଷ୍ଣୁ, ଭଗବାନଙ୍କର ନାମ ହେଉଛନ୍ତି ମଙ୍ଗଳମୟ। ଆଉ ଅଶୁଦ୍ଧକୁ ଶୁଦ୍ଧ ବି ପ୍ରଭୁ, ଗୋଟେ ଜୀବ ଯେତେ ଅଶୁଦ୍ଧ ଥିଲେ ବି ପ୍ରଭୁଙ୍କର ନାମ ଉଚ୍ଚାରଣ କଲେ ସେ ଶୁଦ୍ଧ ହେଇଯିବ। ଆମେ କରୁନି ଆଗେ ଆଚମନ କଲାବେଳେ ଓଂ ଅପବିତ୍ର ପବିତ୍ର ବା ସର୍ବାବସ୍ଥା ଗତୋପି ବା, ତାପରେ ଜସ୍ ମରେତ୍ ପୁଣ୍ଡରିକାକ୍ଷ ସ ବାହ୍ୟ ଅଭ୍ୟନ୍ତର ସୂଚୀ। ଭଗବାନଙ୍କୁ ସ୍ମରଣ କରିବା ମାତ୍ରେ ବାହ୍ୟ ସୂଚୀ ଆଉ ଅଭ୍ୟନ୍ତର ସୂଚୀ, ଅନ୍ତର ସୂଚୀ ହେଇଯାଏ, ବାହ୍ୟ ସୂଚୀ ହେଇଯାଏ। ତେଣୁ ଶିବଜୀଙ୍କର ଯେଉଁ ବସ୍ତ୍ରଭୂଷଣ ସବୁ ଅଛି, ସଦ୍ୟ ପାଉଁଶ ଶ୍ମଶାନ କେହି ଯାଆନ୍ତି, ସଦ୍ୟ ଶ୍ମଶାନରେ ସଦ୍ୟ ପାଉଁଶକୁ ଆଣି ବଳିବେ ଦେହରେ, ଆଉ ସ୍ତ୍ରୀ ପାଖରେ ଉଲଗ୍ନ ହେଇ ବସିଛନ୍ତି। ସତୀ ତ ଶାଢ଼ୀ ଫାଡ଼ି ପିନ୍ଧନ୍ତି, ସତୀ କେତେବାର ପିନ୍ଧନ୍ତି, ଘର ବନେଇବା, ଶିବଜୀ କ'ଣ ହବ, ଘରଦ୍ୱାର କଲେ ବଡ଼ ଝମେଳା ଘରଦ୍ୱାରଟା। ଆଉ ଏଭଳି ସଂଯମୀ, ଆଉ ଏଭଳି ଭାଗବତ ପ୍ରବଚକ, ସ୍ତ୍ରୀଙ୍କୁ କୋଳରେ ବସେଇକି ସେ ଭାଗବତ ପ୍ରବଚନ ଦିଅନ୍ତି, ଅଷ୍ଟସାତ୍ତ୍ୱିକ ଭାବ ତାଙ୍କର ଶରୀରରେ ପ୍ରକଟ ହୁଏ, ଭୋ ବୋହି କ୍ରନ୍ଦନ କରନ୍ତି, ସ୍ତ୍ରୀ ବସିଥାନ୍ତି ଗୋଟେ କୋଳରେ, ଅଛନ୍ତି ଜଗତରେ ଡାକିଲେ କିଏ ଅଛନ୍ତି ସଂସାରରେ ଏମିତି କେହି? ଯଦି ସାଧାରଣ ଶିବଜୀ ସାଧାରଣ କୌଣସି ଦେବତା ସ୍ତରରେ ଥାନ୍ତେ, ଆଉ ପ୍ରବଚନ କିଏ ଶୁଣନ୍ତି? ଅର୍ଡିନାରୀ ଲୋକ କେହି ନାହାନ୍ତି ସେଠି, ସବୁ ବ୍ରହ୍ମଚାରୀମାନେ ଶୁଣନ୍ତି, ମୁନି ଋଷି ବ୍ରହ୍ମଚାରୀମାନେ ବସିବେ, ଶିବଜୀଙ୍କ କୋଳରେ ବସିଥିବେ, ସତୀ ଭାଗବତ ପ୍ରବଚନ ଦେବେ, ସେଥିରେ ପ୍ରଭୁଙ୍କର ଗୁଣ କୀର୍ତ୍ତନ, ସେ ଜାଣନ୍ତି ନା ସତୀ ବସିଛନ୍ତି କି ନା, ଏତେ ଶରୀର ଧାରଣାର ଉର୍ଦ୍ଧ୍ୱ ସ୍ଥିତିରେ, ଆଉ ଏତେ ଦୟାମୟ ଶିବଜୀ, ଭୂତ ପ୍ରେତକୁ କେହି ଆମେ ଗୁଡ଼ଉଛେ ନା ଭୂତକୁ ବାଡ଼ଉଛେ, ଘରକୁ ଲୋକମାନେ ଭୂତ ପ୍ରେତ ପଶିଲେ ଗୁଣିଆ ଲଗେଇ ପିଟିକି ବାହାର କରୁଛନ୍ତି, କିନ୍ତୁ ସବୁ ଭୂତ ପ୍ରେତକୁ ପାଖରେ ରଖିଛନ୍ତି, ଯେତେ ଭୂତ ପ୍ରେତ ତାଙ୍କର ଅମଙ୍ଗଳ ଯାହା କହନ୍ତି, ଯେଉଁମାନଙ୍କୁ କେହି ସ୍ଥାନ ଦେଉନାହାନ୍ତି, ଅମଙ୍ଗଳର ଆସ୍ପଦ ସେମାନେ, ତାଙ୍କୁ ସେ ସ୍ଥାନ ଦେଇଛନ୍ତି। ଆରେ ଜଗତର ଏମାନଙ୍କୁ ସମସ୍ତେ ଉପେକ୍ଷା କରୁ, ତାଙ୍କୁ ରଖିବ କିଏ? ଆସି ସବୁ ଭୂତ ପ୍ରେତମାନଙ୍କୁ ସାଙ୍ଗରେ ଧରିକି ଶିବଜୀ ରହନ୍ତି ଆନନ୍ଦରେ, ଖରାପ ଲୋକକୁ ସାଙ୍ଗରେ ରହିକି ଗୋଟେ ପରିବାର ଚଳେ, ଆପଣଙ୍କ ପରିବାର ଭିତରେ ଜଣେ ଲୋକ ଯଦି ଟିକେ ଖରାପ ହେଇଯାଉଛି, ଘରଟା କେତେ ବିଗିଡ଼ି ଯାଉଛି, କିନ୍ତୁ ସବୁ ଖରାପ ଲୋକ ଭିତରେ ରହିକି ଶିବଜୀ ଭଜନ କରୁଛନ୍ତି, ଚିନ୍ତା କରନ୍ତୁ ତାଙ୍କର ସ୍ଥିତି। ଭୂତ ପ୍ରେତ କେତେ ଉତ୍ପାତ କରନ୍ତି, ଗୋଟେ ଘରେ ଭୂତ ପଶିଲେ କ'ଣ କରନ୍ତି, ସେ ଶହ ଶହ ଭୂତମାନଙ୍କ ପାଖରେ ରଖିକି ଭଜନ କରୁଛନ୍ତି, ତାଙ୍କ ସ୍ଥିତି କେମିତି? କାହିଁକି ନା ସେ ଭଗବାନଙ୍କର ସୁମଙ୍ଗଳ ପଦକୁ, ଦିଦୃକ୍ଷ ଭଜସ୍ୟ ପଦ ସୁମଙ୍ଗଳମ, ଯେଉଁମାନେ ଭଗବାନଙ୍କର ଚରଣ କମଳକୁ ଆଶ୍ରୟ କରିଛନ୍ତି, ତାଙ୍କର ଅମଙ୍ଗଳର ପ୍ରଶ୍ନ କିଛି ନାହିଁ। ଶିବଜୀ ଏତେ ମଙ୍ଗଳାସ୍ପଦ କାହିଁକି ହେଲେ? ତୃତୀୟ ସ୍କନ୍ଦ କପିଳଦେବ ତାଙ୍କର ମାଙ୍କୁ କହୁଛନ୍ତି, ଯତ୍ସୌଚ ନିଃସୃତ ସରିତ ପ୍ରବର ଉଦକେ ତୀର୍ଥେନ ମୁଦ୍ନା ଅଧିକୃତେନ ଶିବ ଶିବ ଭୂତ। ଯତ୍ ଶୌଚ ନିଃସୃତ, ଯାହାଙ୍କର ପାଦର ଶୌଚ ଜଳ ଭୂତ ଜଳ, ସରିତ ପ୍ରବର ଉଦୁକେନମ, ଉଦୁକେନମ ଜଳ ସରିତ ପ୍ରବର, ନଦୀର ଶ୍ରେଷ୍ଠ ନଦୀ କି ଗଙ୍ଗା ରୂପରେ ପ୍ରବାହିତ ହେଉଛନ୍ତି। ତୀର୍ଥେନ ମୃଦୁନି ଅଧିକୃତ, ମସ୍ତକର ଜଳକୁ ରଖିଛନ୍ତି ଶିବଜୀ, ଆଜି ପର୍ଯ୍ୟନ୍ତ ଗଙ୍ଗା ଜଳକୁ ମସ୍ତକ ଧରିଛନ୍ତି। ଶିବ ଶିବ ଭୂତ, ଭଗବାନ କପିଳଦେବ ତାଙ୍କ ମା କହୁଛନ୍ତି, ହେ ମା, ଗଙ୍ଗା ଜଳର ମହିମା, ପ୍ରଭୁଙ୍କର ଚରଣ ଜଳର ମହିମା କ'ଣ କହିବି? ଏତେ ମଙ୍ଗଳ ଆସ୍ପଦ ଯେଉଁ ପ୍ରଭୁ ଶିବଜୀ, ସେ ଶିବଜୀ ଆଜି ଗଙ୍ଗାର ଜଳକୁ, ପ୍ରଭୁଙ୍କର ଚରଣ ଜଳକୁ ଏତେ ଆଦର କରନ୍ତି, ମସ୍ତକରେ ଆଜି ପର୍ଯ୍ୟନ୍ତ ଧାରଣ କରିଛନ୍ତି। ଆଉ ସେ ଭଗବାନ କିଭଳି ନା, ଧ୍ୟାତୁର୍ମନସମଲମ ଶୈଳ ନିସୃଷ୍ଟ ବଜ୍ରମ ଧ୍ୟାଏତ ଚିର ଭଗବତ ଚରଣାରବିନ୍ଦମ। ଭଗବାନଙ୍କର ଚରଣ କମଳକୁ ସ୍ମରଣ କରିବାର, ଜଣେ ଲୋକ କହିବେ ଯଦି, ଆଜ୍ଞା ଆପଣମାନେ ତ ଏତେ ଭଗବାନଙ୍କୁ ଡାକୁଛନ୍ତି, ବା ମୁଁ ବି ଭଗବାନଙ୍କୁ ଡାକୁଛି, ମୋର ପାପ କ'ଣ କମୁଛି ବୋଲି ମୁଁ କେମିତି ଜାଣିବି? କାରଣ ପାପ ଆପଣ ଏଇ ଜନ୍ମରେ କେବଳ ଏବେ ତ କରୁଛନ୍ତି ଜାଣିକି, କିଏ ଜାଣିକି କରୁଛନ୍ତି, କିଏ ଅଜ୍ଞାତରେ କରୁଛନ୍ତି, କିନ୍ତୁ କେତେ ଜନ୍ମର ପାପ ଶୈଳ ଭଳି ରହିଛନ୍ତି। କିନ୍ତୁ ଇଏ ସତ୍ୟ, ଯାହାଙ୍କର ଚରଣ କମଳକୁ ସ୍ମରଣ କରିବା ମାତ୍ରେ, ଭଗବାନ କପିଳଦେବ ତାଙ୍କ ମାଙ୍କୁ କହୁଛନ୍ତି, ମା କି ପାଟି କରନ୍ତୁନି, ଦିଦୃକ୍ଷବ ଯସ୍ୟ ପଦ ସୁମଙ୍ଗଳମ, ଭଗବାନଙ୍କ ଚରଣ କମଳ କିଭଳି ନା ସୁମଙ୍ଗଳ। ଶିବଜୀ ଚରଣ କମଳ ଜଳକୁ ମସ୍ତକରେ ଧାରଣ କରିଛନ୍ତି, ଆଉ ସେ ଚରଣ କମଳକୁ ସ୍ମରଣ କଲେ କ'ଣ ହୁଏ ନା, ଧ୍ୟାତୁର ମଲସମାଲମ ଶୈଳ ନିସୃଷ୍ଟ ବଜ୍ରମ। କେହି ଭଗବାନଙ୍କର ଚରଣ କମଳକୁ ଧ୍ୟାନ କଲେ, ଭଗବାନଙ୍କର ଚରଣ କମଳରେ ଚିହ୍ନ ଅଛି, ଆପଣ ଯେତେବେଳେ ଭକ୍ତିର ସାମ୍ରତ ସିନ୍ଧୁ ପଢ଼ିବେ, ଶାସ୍ତ୍ର ପଢ଼ିବେ, ଚରଣ କମଳରେ ବଜ୍ର ଚିହ୍ନ ଅଛି, ଅଙ୍କୁଶ ଚିହ୍ନ ଅଛି, ବହୁତ ଚିହ୍ନ ସବୁ ଅଛି ପ୍ରଭୁଙ୍କର ହସ୍ତରେ ପଦକମଳ, ତାର ତାର ପୁଣି କାହିଁକି ଏଇ ଚିହ୍ନ ଅଛି, ଭଗବାନ କାହିଁକି ଏଇ ଚିହ୍ନ ଧାରଣ କରିଛନ୍ତି? ଭଗବାନଙ୍କର ଯେଉଁ ବଜ୍ର ଚିହ୍ନ ଅଛନ୍ତି, ଅଙ୍କୁଶ ଚିହ୍ନ ଅଛନ୍ତି, ଆକୁ ଧ୍ୟାନ କଲା ମାତ୍ରେ, ଭଗବାନଙ୍କର ଚରଣ କମଳକୁ ଧ୍ୟାନ କଲା ମାତ୍ରେ, ଧ୍ୟାତୁର ମନ, ଯେ ଧ୍ୟାନ କରୁଛି, ମନ ସମଲମ ଶୈଳ ନିସୃଷ୍ଟ ବଜ୍ରମ, ଭଗବାନଙ୍କୁ ଧ୍ୟାନ କରିବା ମାତ୍ରେ ଧ୍ୟାନକାରୀର ଅନନ୍ତ ଜନ୍ମର ଯେଉଁ ପାପ ପର୍ବତ ଆକାରରେ ଅଛି, ପର୍ବତରେ ବଜ୍ର ପଡ଼ିଲେ ଯେଭଳି ପର୍ବତ ଛିନ୍ନ ଭିନ୍ନ ହୁଏ, ଧ୍ୟାନକାରୀ ଯେତେବେଳେ ଭଗବାନଙ୍କୁ ଚିନ୍ତା କରେ, ତାର ପାପ ଛିନ୍ନ ଭିନ୍ନ ହେଉଛି, ଭଗବାନ କପିଳଦେବ କହୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କୁ ଡାକୁଛନ୍ତି, ସେମାନେ ଭାବିବା ଦରକାର ଯେ ନିଶ୍ଚିତ ଭାବରେ ମୋର ଜନ୍ମର କେତେ ଜନ୍ମର ପାପ ଅଛି, ଯଦି ମୁଁ ଏତେ ଡାକିଲା ପରେ ମୋର ଭକ୍ତି ଆସୁନି, ତେଣୁ ମୋର ବହୁ ଜନ୍ମର ପାପ ରହିଛି, ଆଉ ଏଇଟା ସତ୍ୟ। ସେ ପାହାଡ଼ ରୂପୀ ପାପ ଉପରେ ଭଗବାନ ବଜ୍ର ପ୍ରହାର କରିକି ଧ୍ୱଂସ କରୁଛନ୍ତି। ଏ ବଜ୍ରଟା କ'ଣ ନା, ଭଗବାନଙ୍କର ଚରଣ କମଳକୁ ସ୍ମରଣ। ଆଉ ଭଗବାନ କପିଳଦେବ ତାଙ୍କ ମାଙ୍କୁ କହୁଛନ୍ତି, ଧ୍ୟାୟ ଚିର ଭଗବତ ଚରଣାରବିନ୍ଦମ, ମୁଁ ସେଇ ପ୍ରଭୁଙ୍କର ଚରଣ କମଳକୁ ଧ୍ୟାନ କରୁଛି। ଏଠି କହୁଛନ୍ତି, ଦିଦୃକ୍ଷତ ଯସ୍ୟ ପଦ ସୁମଙ୍ଗଳମ, ସୁମଙ୍ଗଳମ, ଭଗବାନଙ୍କର ଶରୀର, ଭଗବାନଙ୍କର ପଦ ହେଉଛି ସୁମଙ୍ଗଳ। ବୀରରାଘବାଚାର୍ଯ୍ୟ ତାଙ୍କ ଟୀକାରେ ଲେଖୁଛନ୍ତି, ନିତ୍ୟ ସୁଖରୂପମ ଯସ୍ୟ ସ୍ୱରୂପମ, ଭଗବାନଙ୍କ ଶରୀର ହେଉଛି ନିତ୍ୟ ସୁଖରୂପ। ଆମ ଶରୀରଟା ଆମକୁ ଦୁଃଖ ଦେଉଛି କି ନାହିଁ? ଆମେ ଆମ ଶରୀରକୁ ଭୋଗ କରିକି ଆଉ କିଏ ସୁଖ ପାଉଛି? କେମିତି ଆମ ଶରୀରକୁ ଆମେ ପୁଅକୁ ଧରିଛେ, ପୁଅଟାକୁ ଧରିବା ଦ୍ୱାରା ଆମ ଶରୀର ପୁଅଟାକୁ ଧରିଛି, ସୁଖ କିଏ ପାଉଛି? ପୁଅ ପାଉଛି କି ନାହିଁ? ଆପଣଙ୍କୁ ଜ୍ୱର ହେଇଛି, ଆପଣ ପୁଅକୁ ଧରିଛନ୍ତି, ଆପଣଙ୍କ ଶରୀର କଷ୍ଟ ହେଉଛି, କିନ୍ତୁ ପୁଅ ସୁଖ ପାଉଛି। ଏ ଆମ ଶରୀର ଆମ ପାଇଁ ବି ବଡ଼ ଦୁଃଖର ଜିନିଷ, ଆମକୁ ବି ଦୁଃଖ ଦେଉଛି, କିନ୍ତୁ ଭଗବାନଙ୍କର ସ୍ୱରୂପ ହେଉଛି ସୁମଙ୍ଗଲମ, ଅତି ଆନନ୍ଦମୟ ସୁଖ ସ୍ୱରୂପ ଯସ୍ୟ, କେବଳ ସୁଖ, କେବଳ ଆନନ୍ଦମୟ। ରାମାୟଣରେ ପୂର୍ବ ବର୍ଷଟି ମୁଁ କହିଥିଲି, କ'ଣ କହିପାରିବିନି, କାରଣ ବହୁତ ବହୁତ ଉଦାହରଣ ଗଳ୍ପ ମୁଁ ବାରମ୍ବାର ବି କୁହେ, ପ୍ରସଙ୍ଗ କ୍ରମେ ସେଇଟା ମନରେ ପଡ଼େ। ଏମିତି ଆମେ ପ୍ରସ୍ତୁତ ହେଇକି ଆସୁନୁ ବା ଘୁଷିକି ଆସୁନୁ, ଏଇଟା ଏଇଠି କହିଥିଲି କି ନାହିଁ ମୁଁ ଜାଣିନି। ଭଗବାନ କିଭଳି ସୁମଙ୍ଗଳ ଆଉ ସୁଖ ସ୍ୱରୂପ, ଶତ୍ରୁ ବି ଦର୍ଶନ କଲେ ପ୍ରଭୁଙ୍କୁ ଆନନ୍ଦିତ ହେଇଯାଆନ୍ତି। ସୁପର୍ଣ୍ଣେଖାର ନାସାକୁ କାଟି ଦେଇଛନ୍ତି କିଏ, ଲକ୍ଷ୍ମଣ, କାହାର ଆଦେଶରେ କାଟିଛନ୍ତି, ରାମଚନ୍ଦ୍ର ମହାପ୍ରଭୁଙ୍କ ଆଦେଶରେ କାଟି ଦେଇଛନ୍ତି। ନାକ ଯାହାର କଟିଯାଇଛି ସେ ଯାଇକି ଖରା ଦୂଷଣ ରାବଣଙ୍କ ନିକଟରେ ବର୍ଣ୍ଣନା କରୁଛନ୍ତି। ରାବଣ ପଚାରୁଛନ୍ତି, ଆଚ୍ଛା ତୋର ନାସାଟାକୁ କିଏ କାଟିଲେ, ନାସା କିଏ କାଟିଲେ, ଏଇଟାକୁ ବର୍ଣ୍ଣନା କରିବାକୁ ଯାଇ କେବଳ ରାମଚନ୍ଦ୍ର ମହାପ୍ରଭୁଙ୍କର ଚକ୍ଷୁ କିଭଳି ପଦ୍ମ ପଳାସ ଲୋଚନ, ଚକ୍ଷୁ କିଭଳି ଦୀର୍ଘଳ ନୟନ, ଉଚ୍ଚ ନାସିକା, ଉଚ୍ଚ କପାଳ, ଦୀର୍ଘ ବକ୍ଷ, ବିସ୍ତାର ବକ୍ଷ, ଆଜାନ ଭୁଜ, ଏସବୁ ବର୍ଣ୍ଣନା କରୁଛନ୍ତି। ରାବଣ ବିରକ୍ତ ହେଇଗଲେ, ଆରେ ମୁଁ କହୁଛି ନାକଟାକୁ କିଏ କାଟିଛି କହ, ଯିଏ ତୋର ନାକଟାକୁ କାଟିଛି ତା ରୂପର ବର୍ଣ୍ଣନା ମୁଁ ଆଗରେ ଦଉଛି, ତୋ ରୂପଟା ପଳେଇଗଲାଣି। ଆପଣ ଦେଖନ୍ତୁ ଭଗବାନଙ୍କର ସ୍ୱରୂପଟା କେତେ ମଙ୍ଗଳ, ସୁପର୍ଣ୍ଣେକାର ରୂପ ପଳେଇଛି, ନାକ କଟା ହେଇଛି, କିନ୍ତୁ ସେ ରାବଣ ଆଗରେ ରୂପଟା ବର୍ଣ୍ଣନା କରୁଛି ରାମଚନ୍ଦ୍ର ମହାପ୍ରଭୁଙ୍କର। ମୁଁ ବଣରେ ଏଭଳି ଭଳି ଏକ ପୁରୁଷ ଦେଖିଲି, ଗୋଟେ ଦୁଇ ଜଣ ପୁରୁଷ ଜଣେ ନାରୀ, କିନ୍ତୁ ଏତେ ସୁନ୍ଦର ତାଙ୍କ ରୂପକୁ ବର୍ଣ୍ଣନା କରିକି ଚାଲିଛନ୍ତି। ରାବଣ ଯେତେବେଳେ କ୍ରୋଧାନ୍ୱିତ ହେଇଗଲେଣି କହିଲେ, ଭଗ୍ନୀ ମୁଁ ରୂପ ବର୍ଣ୍ଣନା ଶୁଣିବା ପାଇଁ ପ୍ରସ୍ତୁତ ନାହିଁ, ମୁଁ ଚାହୁଁଛି କିଏ ତୁମକୁ ଏମିତି ବିରୂପ କରିଛି, ନା ଆପଣ ଦେଖନ୍ତୁ ଚାଲନ୍ତୁ ଦେଖିବେ ବଣରେ ସେମିତି ଅଛନ୍ତି ସେ ପୁରୁଷ। ସେତେବେଳେ ଖରା ଦୂଷଣଙ୍କୁ ସୈନ୍ୟମାନଙ୍କ ସହିତ ପଠାଯାଇଛି, ଖରା ଦୂଷଣ ଦୁଇ ଜଣ ଯେତେବେଳେ ରାବଣ ଆଦେଶ ଦେଇଛନ୍ତି, ଘର ଆଉ ଦୂଷଣ କ'ଣ କରିଛନ୍ତି, ରାମଚନ୍ଦ୍ର ମହାପ୍ରଭୁଙ୍କୁ ମାରିବା ପାଇଁ ଦୂରରୁ ପୁରା ପ୍ରସ୍ତୁତ ହେଇଯାଇଛନ୍ତି। ସମସ୍ତେ ଗର୍ଜନ ତର୍ଜନ କରି ସୈନ୍ୟମାନଙ୍କ ସହ ଧାଇଁ ଧାଇଁ ଆସୁଛନ୍ତି, ସୈନ୍ୟମାନେ ଆଗରେ ଯାଉଛନ୍ତି, ଖରା ଦୂଷଣ ପଛରେ ଅଛନ୍ତି। କିନ୍ତୁ ସୈନ୍ୟମାନେ ଯେତେବେଳେ ପାଖାପାଖି ରାମଚନ୍ଦ୍ର ମହାପ୍ରଭୁଙ୍କର ପହଞ୍ଚିଗଲେଣି, ଖରା ଦୂଷଣ ଦେଖିଦେଲେ ରାମଚନ୍ଦ୍ର ମହାପ୍ରଭୁଙ୍କର ସୁନ୍ଦର ରୂପକୁ, ଶାନ୍ତ ରୂପ, ଅତି ଶାନ୍ତ କମନୀୟ ରୂପ ପ୍ରଭୁଙ୍କର ରୂପକୁ ଦେଖିଦେଲେ ସେ ସୈନ୍ୟମାନଙ୍କୁ ଅଟକଉଛନ୍ତି, ଏ ସୈନ୍ୟମାନେ କେହି ଆକୁ ଆକ୍ରମଣ କର ନା, ଏ ଯୁବକକୁ କେହି ଆକ୍ରମଣ କର ନା, କିଏ କହୁଛନ୍ତି ଖରାପ ଦୂଷଣ, କେହି ଆକ୍ରମଣ କର ନା, କାହିଁକି ଆକ୍ରମଣ କରିବୁନୁ, ତ ଆମକୁ ଅର୍ଡର ମିଳିଛି ଆକୁ ମାରିବା ପାଇଁ ଆମେ ଆସୁଛୁ, ମାରିବୁନୁ କେମିତି ନା, କେହି ମାରନି, ସମସ୍ତେ ରହିଗଲେ, କହିଲେ ରୁହ ରୁହ ରହିଗଲେ, କହିଲେ ଆମକୁ କେହି ପ୍ରହାର କର ନା, ଆରେ ଶତ୍ରୁ କେମିତି ପ୍ରହାର କରିବୁନୁ, ଏ ସୁପର୍ଣ୍ଣେଖାର ନାସାକୁ କାଟିଛନ୍ତି, କହିଲେ ନା। ଖରା ଦୂଷଣ ଆସିବା ପୂର୍ବରୁ ଭଗବାନ କହିଲେ, ଦେଖ ବର୍ତ୍ତମାନ ବିପଦ ଅଛି, ସୀତାଙ୍କୁ ନେଇ ଲୁଚେଇ ଦିଅ, କିନ୍ତୁ ସୁପର୍ଣ୍ଣେଖା ଯାଇ କହିଛନ୍ତି, ଦୁଇ ଜଣ ପୁରୁଷ ଅଛନ୍ତି ଜଣେ ସ୍ତ୍ରୀ ଅଛନ୍ତି, ଖରା ଦୂଷଣ ଦେଖିଲେ କେବଳ ରାମଚନ୍ଦ୍ର ମହାପ୍ରଭୁଙ୍କୁ, ଲକ୍ଷ୍ମଣ ନେଇ ଲୁଚେଇ ଦେଇ ଆସିଛନ୍ତି। ରାମଚନ୍ଦ୍ର ମହାପ୍ରଭୁଙ୍କ ରୂପକୁ ଦେଖିଲା ପରେ ସୈନିକମାନେ ପଚାରୁଛନ୍ତି, ଆଙ୍କୁ ମାରିବି ନା, ଏତେ ଶତ୍ରୁ ଆଙ୍କୁ ମାରିବି ନା କେମିତି, ଖରା ଦୂଷଣ କହିଲେ ନା, ଆଙ୍କ ପାଇଁ ଗୋଟେ ଅଲଗା ଦଣ୍ଡ ଅଛି, କ'ଣ ଦଣ୍ଡ, ନା ଆଙ୍କୁ ନେଇଯିବା ଅଯୋଧ୍ୟାରେ ରଖିବା, ଅଯୋଧ୍ୟାରେ ରଖିକି କେବଳ ତାଙ୍କ ରୂପକୁ ଦେଖିବା, ଏଇଟା ହେଉଛି ତାଙ୍କର ଦଣ୍ଡ, ତାଙ୍କ ସ୍ତ୍ରୀକି ନେଇଯିବା ଆମେ ଅଲଗା, ସ୍ତ୍ରୀକି ଅଲଗା କରିଦେବା, ଆଙ୍କୁ ଏକାକି ରଖିବା ଲଙ୍କାପୁରରେ, ଆଙ୍କୁ ଏକାକି ରଖିବା, ରଖିବାକୁ ଦେଖିବା, ଆଉ ଏହାର ଯେଉଁ ସ୍ତ୍ରୀ ଅଛନ୍ତି ସ୍ତ୍ରୀକୁ ଆକୁ ଅଲଗା କରିଦେବା, ଏଇଟା ହେଉଛି ଦଣ୍ଡ। ଖରା ଦୂଷଣ ଭଗବାନଙ୍କ ରୂପକୁ ଦେଖି ଏତେ ଆକର୍ଷିତ ହେଇଗଲେ ସେ ଦଣ୍ଡ ଦେବା ପାଇଁ ଚାହୁଁନି। ଭଗବାନ କହିଲେ, ତୁ ବଡ଼ ଅଡ଼ୁଆ ହେଲା, ଇଏ ମୋତେ ମୋର ଶତ୍ରୁ ମୋତେ ଭଲ ପାଇଲେନି, ଯେ ଭଲ ପାଇବେ ତାଙ୍କ ଅସୁରମାନେ ମରିବେ କେମିତି, ଏମାନଙ୍କର ଉଦ୍ଧାର ହେବ କେମିତି, ଆରେ ମୋର ସୁଖ ସ୍ୱରୂପକୁ, ମୋର ମଙ୍ଗଳମୟ ସ୍ୱରୂପ କ'ଣ ଏମାନେ ଭଲ ପାଇଲେନି, ଭଗବାନ ଗୋଟେ ମାୟା କଲେ, ଭଗବାନ ଯୁଦ୍ଧ କରିନାହାନ୍ତି, ଖରା ଦୂଷଣକୁ ମାରିଲା ବେଳେ ଭଗବାନ ଯୁଦ୍ଧ କରିନାହାନ୍ତି, ଭଗବାନ ଏମିତି ମାୟା କଲେ ସବୁ ସୈନ୍ୟମାନେ ପରସ୍ପର ରାମ ବୋଲି ଦେଖା ହେଲେ, ଇଏ ଦେଖୁଛି ସିଏ ରାମ, ସିଏ ଦେଖୁଛି ଇଏ ରାମ। ତେଣୁ ଖରା ଦୂଷଣ ଯେତେ ସୈନ୍ୟ ନେଇକି ଆସିଥିଲେ, ପରସ୍ପର ରାମ ରାମ ଦେଖା ହେଲେ, ତେଣୁ ତାରି ସୈନ୍ୟ ତାଙ୍କୁ ମାରିଲେ, ଇଏ ତାଙ୍କୁ ମାରିଲା, ଇଏ କହିଲେ ସେ ତ ରାମ ହିଁ, ସିଏ ଦେଖୁଛି ଇଏ ରାମ। ବିରୁଦ୍ଧ ସ୍ୱପକ୍ଷ ସୈନ୍ୟମାନେ ପରସ୍ପରକୁ ରାମ ବୋଲି ଭାବି ସରମାରି ମରାମରି ସମସ୍ତେ ମଲେ। ରାମଚନ୍ଦ୍ର ମହାପ୍ରଭୁ ସେଠି ଦଣ୍ଡାମାନେ ହେଇଗଲେ, ବିନା ଯୁଦ୍ଧରେ ସମସ୍ତ ଅସୁରମାନଙ୍କୁ ମାରିଦେଲେ। କହିପାରେ ତା ଯେଉଁ ଅସୁରମାନେ ଭଗବାନଙ୍କୁ ଦର୍ଶନ କଲା ମାତ୍ରେ ବା ତାଙ୍କର ଆସୁରିକ ପ୍ରଭାବ ବଳରେ ସମାଜରେ ସେ ବହୁ କ୍ଷତି କରନ୍ତି, କିନ୍ତୁ ଭଗବାନଙ୍କୁ ଦର୍ଶନ କଲା ମାତ୍ରେ ଭଗବାନଙ୍କର ଯେଉଁ ଆନନ୍ଦମୟ ସ୍ୱରୂପ ସେଟାକୁ ସେମାନେ ବି ଉପଲବ୍ଧି କରିପାରନ୍ତି। ଏବଂ ସେଇ କଥା ହିଁ ଗଜେନ୍ଦ୍ର କହୁଛନ୍ତି, ଦିଦୃକ୍ଷ ପଦ ସୁମଙ୍ଗଲମ। ଭଗବାନଙ୍କର ପଦ ହେଉଛି ସୁମଙ୍ଗଲ ପଦ, କେଉଁମାନେ ତାକୁ ଦେଖିପାରିବେ ନା, ବିମୁକ୍ତ ସଂଜ୍ଞା। ବିମୁକ୍ତ ସଂଜ୍ଞାର ଦୁଇଟି ଅର୍ଥ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଯେଉଁମାନେ ବିଶିଷ୍ଟ ଭାବରେ ମୁକ୍ତ ହେଇଥିବା ଅର୍ଥ ଭକ୍ତ, ଭକ୍ତର ସଙ୍ଗ କରିବେ ସେମାନେ ଭଗବାନଙ୍କୁ ଦେଖିପାରିବେ। ଭଗବାନଙ୍କ ସଙ୍ଗ କରିବା ଦ୍ୱାରା, ଏ ଭକ୍ତର ସଙ୍ଗ କରିବା ଦ୍ୱାରା, ସାଧୁ ସଙ୍ଗ କରିବା ଦ୍ୱାରା ଭଗବତ ଦର୍ଶନଟା ସୁଲଭ ହୁଏ। ବିମୁକ୍ତ ସଂଜ୍ଞା ଅର୍ଥରେ ବିରାଘଭାଚାର୍ଯ୍ୟ ଟୀକା କରୁଛନ୍ତି, ଦାରାଗାରାଦିଷୁ ଶବ୍ଦାଦି ବିଷୟସୁ ମୁକ୍ତ। ଯିଏ ସ୍ତ୍ରୀ ପୁତ୍ର ଇତର ବାର୍ତ୍ତା ଏଥିରୁ ମୁକ୍ତ, ସିଏ ହିଁ ଭଗବାନଙ୍କୁ ଦେଖିପାରିବ। ଭଗବାନଙ୍କୁ ଦର୍ଶନ କରିବାକୁ ହେଲେ, ଭଗବାନଙ୍କ ସ୍ୱରୂପକୁ ଜାଣିବାକୁ ହେଲେ, କେହି କହିପାରିବନି ମୁଁ ଏକା ସାଙ୍ଗରେ ସଂସାରକୁ ଟିକେ ଟିକେ ଚାଖିବି, ଏକା ସାଙ୍ଗରେ ଭଗବାନଙ୍କୁ ଟିକେ ଟିକେ ଚାଖିବି, ଇଏ ସମ୍ଭବ ହେଇପାରିବ। ବିମୁକ୍ତ ସଂଜ୍ଞା, ସେ ସଂସାରରେ ଥିଲେ ସୁଦ୍ଧା ବିଶିଷ୍ଟ ଭାବରେ ମୁକ୍ତ, ବିଷୟ ଶବ୍ଦ ଦାରା ଗୃହ ଏଥିରୁ ମୁକ୍ତ। ଆଉ ଭଗବାନ ସେଭଳି ଭକ୍ତକୁ କେବେ ତ୍ୟାଗ କରନ୍ତି ନା। ନବମସ୍କନ୍ଦ ଭାଗବତମରେ ଯେତେବେଳେ ଦୁର୍ବାସା ଋଷି ଯାଇ ପହଞ୍ଚିଛନ୍ତି, କାହା ପାଖରେ, ବିଷ୍ଣୁଙ୍କ ପାଖରେ ବୈକୁଣ୍ଠରେ, ସେତେବେଳେ ଭଗବାନ ଚକ୍ର ଗୁଡ଼େଇଛି, ସେତେବେଳେ ଭଗବାନଙ୍କୁ ଦୁର୍ବାସା ଋଷି କହିଛନ୍ତି, ଆଜ୍ଞା ମୋତେ ଟିକେ କ୍ଷମା କରିଦିଅନ୍ତୁ, ଅମ୍ବରୀଶ ମହାରାଜଙ୍କୁ ନିକଟରେ ମୁଁ ଅପରାଧ କରିଛି। ଭଗବାନ କହିଲେ ମୁଁ କ୍ଷମା କରିପାରିବିନି। ଯେଉଁ ଭକ୍ତ ଜେଦାରାଗାର ପୁତ୍ରାପ୍ତ ପ୍ରାଣାନ୍ବିତ ଇମଂ ପରମ ହିତ୍ୱାମଂ ଶରଣଂ ଜାତା କଥଂ ତାନ ତ୍ୟକ୍ତୁମୁଚ୍ଛୟେ। ହେ ବ୍ରାହ୍ମଣ, ମୁଁ ସେଇଭଳି ଭକ୍ତକୁ କେବେ ତ୍ୟାଗ କରିପାରେ ନା। ଦୁର୍ବାସା ମୁନି କ'ଣ ଥିଲେ, ମୁନି ଥିଲେ କି ନାହିଁ? ଅମ୍ବରୀଶ ମହାରାଜ କ'ଣ ଥିଲେ, ରାଜା ଥିଲେ, ଗୃହସ୍ଥ ଥିଲେ। ଦେଖ, ଇଏ ଗୃହସ୍ଥ ସିଏ ଯେମିତି ମୁନି, କିନ୍ତୁ ଆଙ୍କର ଏତେ କ୍ରୋଧ ଆସିଛି, ନ ପଚାରିକି ଦ୍ୱାଦଶ ଦିନ ପାରଣା କରିଦେଇଛନ୍ତି ବୋଲି, ଅମ୍ବରୀଶ ମହାରାଜ ଜଳପାନ କରିଛନ୍ତି ବୋଲି, ଜଟା କାଢ଼ି ଜଟାରୁ କେଶ କାଢ଼ି ଅସୁର ସୃଷ୍ଟି କରି ଅମ୍ବରୀଶଙ୍କୁ ଧ୍ୱଂସ କରିବା ପାଇଁ ଦୁର୍ବାସା ପ୍ରସ୍ତୁତ ହେଇଗଲେ। ଭଗବାନଙ୍କର ସୁଦର୍ଶନ ଚକ୍ର ଅମ୍ବରୀଶ ମହାରାଜଙ୍କ ସୁରକ୍ଷା ପାଇଁ ଭଗବାନ ଛାଡ଼ି ଦେଇଥିଲେ। ବର୍ତ୍ତମାନ ଅମ୍ବରୀଶଙ୍କୁ ସୁରକ୍ଷା ଦେବା ପାଇଁ ଚକ୍ର ଧାଉଁଛି କାହା ପଛେ ପଛେ, ଦୁର୍ବାସାଙ୍କ ପଛରେ। ବ୍ରହ୍ମାଜୀଙ୍କ ପାଖକୁ ଗଲେ, ଶିବଜୀଙ୍କ ପାଖକୁ ଗଲେ, ଶେଷରେ ଯାଇ ବିଷ୍ଣୁଙ୍କ ପାଖରେ ପହଞ୍ଚନ୍ତି। ବିଷ୍ଣୁ କହିଲେ, ଦେଖ, ମୁଁ ସେଭଳି ଭକ୍ତକୁ କେବେ ତ୍ୟାଗ କରିପାରିବିନି, ତୁମ ଭଳିଆ ମୁନିଙ୍କୁ ତ୍ୟାଗ କରିଦେବି। ଏଇଭଳି କେତେ ମୁନିଙ୍କୁ ମୁଁ ତ୍ୟାଗ କରିଦେଇପାରିବି, କିନ୍ତୁ ଜଣେ ଭକ୍ତକୁ ମୁଁ ତ୍ୟାଗ କରିପାରିବି ନା। କାହିଁକି? ଯେ ଦାରାଗାର ପୁତ୍ର ଆପ୍ତ, ତୁମେ କ'ଣ ତ୍ୟାଗ କରିଛ? ତୁମେ ସଂସାରକୁ ତ୍ୟାଗ କରିକି ପଳେଇ ଆସିଛ, କିନ୍ତୁ ତୁମର ତ୍ୟାଗ ମୋ ପାଇଁ କ'ଣ ଅଛି? ଭକ୍ତ, ଯୋଗୀ, ଜ୍ଞାନୀ, ତପି ଯେଉଁମାନେ କର୍ମୀ, ଏମାନଙ୍କର ସ୍ୱାର୍ଥ ଅଛି, ଭକ୍ତର ସ୍ୱାର୍ଥ ନାହିଁ। ଭକ୍ତ କର୍ମୀର ପୁଣ୍ୟ କାମନା ସ୍ୱର୍ଗ ଭୋଗ କରିବେ, ଜ୍ଞାନୀର ମୁକ୍ତି ହେବାର କାମନା, ଯୋଗୀର ଯୋଗ ସିଦ୍ଧି ଜାଣିକି ଲୋକମାନଙ୍କୁ ମ୍ୟାଜିକ୍ ଦେଖେଇକି ବଡ଼ ହେବାର କାମନା, ଭକ୍ତର କେଉଁ କାମନା? ଭକ୍ତର କାମନା ହେଲା ଭଗବାନଙ୍କର ସୁଖ, ମୁଁ ପ୍ରଭୁଙ୍କର ଦାସ ହେବି। ଜଣଙ୍କର ଦାସ ହେଲେ ତାର ସୁଖ କ'ଣ ହେଲା? ସେ ତ ଖଟିବ। ସେଥିପାଇଁ କର୍ମୀ, ଜ୍ଞାନୀ, ଯୋଗୀ ସକଲି ଅଶାନ୍ତ, କୃଷ୍ଣ ଭକ୍ତ ନିଷ୍କାମ ତେବ ଶାନ୍ତ। କୃଷ୍ଣ ଭକ୍ତ ଯେହେତୁ ନିଷ୍କାମ, ସେ ଶାନ୍ତ, ତାର କାମନା ନାହିଁ। ଯୋଗୀ ଭଗବାନ ଦୁର୍ବାସା ମନେକି ଡାଇରେକ୍ଟ କହୁଛନ୍ତି, ଦୁର୍ବାସା ତୁମେ କଣ ମୋ ପାଇଁ ତ୍ୟାଗ କରିଛ? ଏର ତାତ୍ପର୍ଯ୍ୟ ଏଇ ଯେଉଁ ଶବ୍ଦ ଅଛନ୍ତି ବିମୁକ୍ତ ସଂଜ୍ଞା, ଯେଉଁମାନେ ଭଗବାନଙ୍କୁ ଗଜେନ୍ଦ୍ର କହୁଛନ୍ତି ପ୍ରଭୁ ଆପଣଙ୍କର ସୁମଙ୍ଗଳ ପଦକୁ କେଉଁମାନେ ଦର୍ଶନ କରିପାରିବେ? ପ୍ରଥମେ କହୁଛନ୍ତି ବିମୁକ୍ତ ସଂଜ୍ଞା, ଯିଏ ସଙ୍ଗ ତ୍ୟାଗ କରିଛନ୍ତି, ଶବ୍ଦ ଆଦି ବିଷୟର ସଙ୍ଗ, ଦାରା ଆଗାର ପୁତ୍ର ଦାରା ଆଗାର ପୁତ୍ର ପ୍ରାଣାନ ବିତନ, ଭକ୍ତ ପ୍ରାଣ ବି ଦେଇଦିଏ, ଧନ ବି ଦେଇଦିଏ, ସ୍ତ୍ରୀ ବି ପୁତ୍ର ସବୁକୁ ତ୍ୟାଗ କରିଛି। ଇମମ ପରମ ହିତ୍ୱା ମାମ ଶରଣମ ଜାତା କଥମ ତେମ ତ୍ୟକ୍ତମ ଉତ୍ସାହେ, ଯିଏ ସବୁକିଛି ତ୍ୟାଗ କରିକି ମୋର ଶରଣ ଯାଇଛି ମୁଁ ତାକୁ କିଭଳି ତ୍ୟାଗ କରିବି? ଅର୍ଥାତ୍ ଯେଉଁମାନେ ଭଗବାନ ପାଇଁ ସର୍ବସ୍ୱ ତ୍ୟାଗ କରିଥାନ୍ତି, ଭଗବାନଙ୍କ ସୁଖ ପାଇଁ ସବୁବେଳେ ଚେଷ୍ଟା କରୁଥାନ୍ତି, ସେମାନେ ଭଗବାନଙ୍କର ସୁମଙ୍ଗଳ ପଦକୁ ଦର୍ଶନ କରନ୍ତି। ଏବଂ ତୃତୀୟରେ ସାଧବ, ବିମୁକ୍ତ ସଂଜ୍ଞା ସାଧବ, ସାଧବ ମାନେ ଭଗବାନଙ୍କ ଚରଣ କମଳକୁ ଗଜେନ୍ଦ୍ର କହୁଛନ୍ତି ଦର୍ଶନ। ସାଧବ ମାନେ ସଦାଚାରୀ, ଯିଏ ଶାସ୍ତ୍ର ଶାସ୍ତ୍ରାନୁବର୍ତ୍ତୀ, ଯିଏ ସଦାଚାରୀ ସେ ଭଗବାନଙ୍କ ଚରଣ କମଳକୁ ଦେଖିବ, ଦୁରାଚାରୀ ଭଗବାନଙ୍କର ଚରଣ କମଳକୁ ଦେଖିପାରିବନି। ଯିଏ ଆଚାର ବର୍ଜିତ, ଯିଏ ବେଦର ନିୟମ ମାନୁନାହାନ୍ତି, ସେ ଭଗବାନଙ୍କର ଚରଣ କମଳକୁ ପ୍ରାପ୍ତ ହୋଇପାରିବେ ନା, କିମ୍ବା କୌଣସି ଭଜନର ଫଳ ତାଙ୍କୁ ମିଳିବ ନା, କାରଣ ଯେହେତୁ ସେମାନେ ଶାସ୍ତ୍ରର ନିୟମକୁ ମାନୁନାହାନ୍ତି। ଭଗବାନ ଏ ପିଲା, ଭଗବାନ ଗୀତାରେ ଗୋଟିଏ ପ୍ରବଚନ ଦେଇଛନ୍ତି ଶାସ୍ତ୍ର ଉପରେ, ପୂର୍ବ ବର୍ଷ ମୁଁ କହିଥିଲି, ପୁଣି ବର୍ଷ ସୂଚନା ଦେଉଛନ୍ତି। ଯଶାସ୍ତ୍ର ବିଧିମ ଉତ୍ସୃଜ୍ୟ ବର୍ତ୍ତତେ କାମଚାରକ, ସାଧୁ କିଏ, କେହି ପ୍ରବଚନ ଦେଇଦେଲେ ଯେ ସାଧୁ ହେଇଯିବ ତା ନୁହେଁ। ସାଧୁ ଭଗବାନ ସାଧୁ ଶବ୍ଦର ଅର୍ଥ ଗୀତାରେ ବି କହିଲେ, ଅପିଚେତ ସୁଦୂରାଚାରୋ ଭଜତେ ମାମ ମନନ୍ୟ ଭାଗ ସାଧୁରେବ ସମନ୍ତବ୍ୟ। ଅର୍ଜୁନ ସେ ଦୂରାଚାରୀ ବ୍ୟକ୍ତି ହେଇପାରେ, ସେ ଦୂରାଚାରକୁ ତ୍ୟାଗ କରି, ପୂର୍ବର ଦୋଷକୁ ତ୍ୟାଗ କରି ଯଦି ସେ ମୋର ଭଜନ କଲା ଅନନ୍ୟ ଭାବରେ, ଆଉ କାହାର ଶରଣ କଲା ନା, ସେ ହେଉଛି ସାଧୁ। ତେଣୁ ସାଧୁ ଶବ୍ଦର ଅର୍ଥକୁ କୁହାଗଲା, ସାଧୁ ହେଉଛି ଶାସ୍ତ୍ରାନୁବର୍ତ୍ତୀନ, ସାଧୁ ତାର ନିଜର ପନ୍ଥା କିଛି ତିଆରି କରିବ ନା, ଏଇଟା ହେଇପାରେ ଏଭଳି ଠିକ, ଲୋକମାନେ ଏଇଟା ପସନ୍ଦ କରୁନାହାନ୍ତି ମାନେ ମୁଁ ଏଇ କଥାଟା କହିବି ନା, ଜଗତରେ ସମସ୍ତେ କେହି ବି ଯଦି ଭଗବାନଙ୍କୁ ଭଗବାନଙ୍କର ନିୟମକୁ ନ ମାନିବା ପାଇଁ ପ୍ରସ୍ତୁତ ଅଛନ୍ତି, ତା ମାନେ ନୁହେଁ ଯେ ସାଧୁ କନସେସନ୍ କରିଦେବ, ଠିକ ଅଛି ତୁମେ ଏଇଟା କର ନା, ଏଇଟା ହେଇପାରିବ। କେହି କେହି ଆମକୁ ଜଗତର ସବୁ ଲୋକ ଯଦି ଚାହାନ୍ତି କଲ୍ୟାଣ କରନ୍ତି ବି, ଯଦି ଭଗବାନ କଲ୍ୟାଣ ନ କରନ୍ତି ଏମାନେ ଆମକୁ ଉଦ୍ଧାର କରିପାରିବେ? ଏମାନଙ୍କ ଖୁସି ଶାସ୍ତ୍ରର ନିୟମ ଆମକୁ ମାନିବାକୁ ପଡ଼ିବ। ସାଧୁମାନେ ସେ ସଦାଚାରୀ ଶାସ୍ତ୍ରାନୁବର୍ତ୍ତୀନ, କାହିଁକି ସାଧୁ ଯଦି ଶାସ୍ତ୍ରକୁ ନ ମାନିଲା ତାର ତିନୋଟି ଜିନିଷ ଲସ୍, ସାଧୁ ପାଇଁ କୁହାଯାଇନି ସମସ୍ତଙ୍କ ପାଇଁ କୁହାଯାଇଛି ଗୀତାରେ, ଯଶାସ୍ତ୍ର ବିଧି ମୁସୃଜ୍ୟ ବର୍ତ୍ତତେ କାମଚାରକ, ନ ସିଦ୍ଧି ନ ଆପ୍ରନ୍ତି ନ ସୁଖମ ନ ପରାମଗତି। ଏ ଅର୍ଜୁନ ଗୋଟିଏ ଶ୍ଳୋକରେ ତିନି ଥର ନ ନ ନ କହିଲେ, ନା ନା ନା, ଏଭଳି ଶ୍ଳୋକ କେମିତି ପାଇବେ ଆପଣ ଗୀତାରେ? ହଁ ହଁ ହଁ, ଭଗବାନ ଗୀତାରେ କହିନାହାନ୍ତି, କିନ୍ତୁ ନା 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 କହିଛନ୍ତି। ଯଶାସ୍ତ୍ର ବିଧିମ ଉତ୍ସୃଜ୍ୟ, ଏ ଯେଉଁ ଗଜେନ୍ଦ୍ର କହୁଛନ୍ତି, ଦିଦୃକ୍ଷ ବଜସ୍ୟ ପଦ ସୁମଙ୍ଗଲମ ବିମୁକ୍ତ ସଂଜ୍ଞା ସାଧବ, ସାଧୁ ସାଧୁ ବେଶରୁ ଜଣାଯାଏ ନା, ସାଧୁକୁ ବାହ୍ୟ ଜିନିଷରୁ ଜଣାଯାଏ ନା, ଶାସ୍ତ୍ରାନୁବର୍ତ୍ତୀନୁ ଜଣାଯାଏ, ସେ ଶାସ୍ତ୍ର ନିୟମକୁ ଜୀବନରେ ଠିକ୍ ଠିକ୍ ପାଳନ କରୁଛି କି ନାହିଁ, ସେ ସାଧୁ। ସେ ଗୃହସ୍ଥ ହେଇପାରେ ପୁତ୍ର, ସନ୍ଥ ଅଲଗା, ସନ୍ଥର ନିର୍ଦ୍ଦିଷ୍ଟ ବେଶ, ସାଧୁମାନେ ଯିଏ ଭଗବତ ଭଜନ ପରାୟଣ ସେମାନଙ୍କୁ ସାଧୁ କୁହାଯିବ, ବିପରୀତ ହେଲା ଅସାଧୁ। ସାଧବ ଯିଏ ସଦାଚାରୀ, ଭଗବାନ ଗୀତାରେ କହିଲେ ଯେ ଶାସ୍ତ୍ର ଯଶାସ୍ତ୍ର ବିଧିମ ଉତ୍ସୃଜ୍ୟ, ଯେ ଶାସ୍ତ୍ର ନିୟମକୁ ମାନୁନି। ଶାସ୍ତ୍ର ନିୟମ ଅଛି, ଜଣେ ଗୃହସ୍ଥ କ'ଣ କରିବା ଦରକାର। ଗୃହସ୍ଥ ଧର୍ମ ସପ୍ତମ ସ୍କନ୍ଧରେ ଦୁଇଟି ଅଧ୍ୟାୟ ଅଛନ୍ତି, ଆମର ପ୍ରବଚନ ହୁଏ, ଭାଗବତ ସପ୍ତାହ ହୁଏ, ଗୃହସ୍ଥ ଧର୍ମରେ 5 ଦିନ 7 ଦିନ କଥା ହୁଏ। ଗୃହସ୍ଥ କେମିତି ସଂସାରରେ ଚଳିବ, ଏମିତି ନାହିଁ ଯେ ଲୋକମାନେ କ'ଣ ଭାବୁଛନ୍ତି କି ଯିଏ ବାବାଜୀ ହେଲା, ଯିଏ ସଂସାର ଛାଡ଼ିଲା ତା ପାଇଁ ସବୁ ନିୟମ, ଯିଏ ତାର ଦୀକ୍ଷା ନବ ଧର୍ମ ମାର୍ଗରେ ଯିବ ତା ପାଇଁ ନିୟମ। ଆମେ ଧର୍ମ ମାର୍ଗରେ ଯାଉନ ମାନେ ଆମେ ଯାହା କରିବେ ଆମ ପାଇଁ କିଛି ନିୟମ ନାହିଁ। ଲୋକମାନଙ୍କର ଏମିତି ଧାରଣା, ସେ କହିବେ ସିଏ ତ ତିଲକ ମାରିକି ମାଳା କରୁଛି, ତାର କ'ଣ ଭୁଲ ରହିଲା, ସେଠୁ ସିଏ କ'ଣ କହିବେ, ନା ନା ଆମେ ଯାହା କରୁଛୁ ଠିକ, ଆମେ ତ ଏଇଟା ଅଧର୍ମ କରୁନୁ, ଆମେ କାହିଁକି ଧର୍ମ ନେଇକି ଏଗୁଡ଼ା କରିବୁ, ଆମେ ଧର୍ମ ନେଇକି ସମ୍ଭାଳି ପାରିବୁନୁ। ଭାଇ ଧର୍ମ ନେଇକି ନ ସମ୍ଭାଳି ପାରିଲେ ବି ତୁମ ପାଇଁ ନିୟମ ଅଛି, ଏ ସଂସାରରେ ମନୁଷ୍ୟ ଜନ୍ମ ମାତ୍ର ତା ପାଇଁ ନିୟମ ଅଛି, ମନେ ରଖିଥିବେ। କନସେସନରେ ଆପଣ ଖସି ପାରିବେନି, ଏ ତ ସମାଜରେ ଗୋଟେ ବହୁତ ବଡ଼ କ'ଣ କୁହାଯିବ, କିଛି ଲୋକମାନେ ପ୍ରବଚନ ଦେଇ ଲୋକମାନଙ୍କୁ ବହୁତ ସହଜିଆ କରିଦେଲେ, ତାଙ୍କ ମନକୁ ଖୁସି କରିଦେଲେ, ନା ନା ତୁମେ ଯାହା କଲେ ବି ଚଳିବ, ମନଟା ନିର୍ମଳ ରହିବା ଦରକାର। ଆରେ ମନଟା କେମିତି ନିର୍ମଳ ହେଇଯିବ, ମନଟା ଏଭଳି ବସ୍ତୁ ନିର୍ମଳ ହେଇଯିବ, ଲକ୍ଷ ଲକ୍ଷ ବର୍ଷ ତପସ୍ୟା କଲାବେଳେ ବି ମନର ଆବିଡ଼ତା ଚାଲି ଆସୁଛି, ସଂସାରର ସ୍ପୃହା ନଥାଇ ମୁନି ଋଷିମାନେ ସୌପରି ମୁନି ଜଳ ଉପରେ, ଯମୁନାର ଜଳ ଉପରେ ସ୍ୱତନ୍ତ୍ର ଘର ନିର୍ମାଣ କରିକି ବସିଛନ୍ତି। ମନଟା ଏଭଳି ବସ୍ତୁ, ତୁମେ ସଂସାର ଭିତରେ ରହି ବିଜନେସ୍ କରି ଯାହା କୁହନ୍ତି ସଢ଼ିକି ରହିଛନ୍ତି ସଂସାର ଭିତରେ, ସେ କହିବେ ଆମେ ମନରେ, ମନ ଆମର ସୁଦାମ ଭଗବାନଙ୍କୁ ଡାକୁଛୁ। ଆରେ ଭାଇ ଏଇଟା ଶସ୍ତା କଥା, ହଁ ଏମିତି ଭଜନ ହୁଏନି, ଶାସ୍ତ୍ରବିଧି ହିସାବରେ ଚାଲିବାକୁ ପଡ଼ିବ। ମୁନି ମାନେ ଯୋଗୀ ମାନେ ଶୁଦ୍ଧ ଅବସ୍ଥାରେ ଥାଇ କିଞ୍ଚିତ ଭୌତିକ ଆକର୍ଷଣର ପତନ ହେଇଯାଉଛନ୍ତି, ସବୁପରି ମୁନି ଜଳ ଭିତରେ, ଯମୁନାର ଜଳ ଭିତରେ ରହି ବିଶାଳ ଗୃହ ନିର୍ମାଣ କରିଛନ୍ତି, ଯୋଗ ଶକ୍ତି ବଳରେ, ପିଲର ନାହିଁ ଘରେ, ପାଣି ଯମୁନାର ଜଳ ଭାସି ଭାସି ଯାଉଛି, ଗୃହ ଗୋଟିଏ ଜାଗାରେ ଅଛି, ଯୋଗ ଶକ୍ତି ବଳରେ ହଜାର ହଜାର ବର୍ଷର ସାଧୁ, କିନ୍ତୁ ଦୁଇଟା ମିନ ସଙ୍ଗ କଲେ, ଏଟା ଦେଖିଦେଇକି କହିଲେ ମୁଁ ବିବାହ ହେବି, ବୁଝିଲେ ଟି ଚାଲିଲେ ଯମୁନା ପାଖରେ ମଥୁରାପୁରରେ ରାଜା ସେତେବେଳେ ଥାନ୍ତି କିଏ, ମାନ୍ଧାତା। ମାନ୍ଧାତା କହିଲା ଆଜ୍ଞା ମୋତେ ଗୋଟେ କନ୍ୟା ଦିଅନ୍ତୁ, ସେ ଦେଖିକି ହସିଲେ, କହିଲେ ବାବାରେ ଦାନ୍ତ ନାହିଁ, କେଶ ପାଚି ଯାଇଛି, ଚମ ଧୁର୍ଧୁଡ଼ ମାରୁଛି, ଇଏ ଆସୁଛି ବିବାହ ହେବା ପାଇଁ, ବାବା ଜୀବନ ହେଇଛି। ସେ ସୌପରୀ ମୁନିଙ୍କ ନାଁ ଶୁଣିଲେ ସମସ୍ତେ ଭୟ କରନ୍ତି, ସେ କ'ଣ ବିବାହ ହେବା ପାଇଁ ବାହାରିଲାନି, କ'ଣ ବୁଝିଲେ କି ଜଣେ ବୈଷ୍ଣବଙ୍କୁ ନିନ୍ଦା କରିଦେଲେ, ଗରୁଡ଼କୁ, ଗରୁଡ଼ ସାଙ୍ଗରେ 440 ଭୋଲ୍ଟେଜ୍ରେ ହାତ ମାରିଲେ, ଗରୁଡ଼ ବୈଷ୍ଣବ ଭଗବାନ ତାଙ୍କ ପାଇଁ, ସେ ଭଗବାନଙ୍କୁ କାନ୍ଧରେ ବୋହିକି ନେଉଛନ୍ତି, ପକ୍ଷୀ ପାଇଁ ଆହାର ହେଲା ମତ୍ସ୍ୟ, ମଣିଷ ପାଇଁ ନାହିଁ, ସେ ମାଛ ଧରି ଖାଉଛନ୍ତି, ତାଙ୍କର ଦୟା ହେଲାରେ, ଇଏ କ'ଣ ମାଛ ଧରି ଖାଉଛି, ତାର ଶରୀର ସାର ଆହାର ଦେଇଛନ୍ତି ତୁମ ପାଇଁ ନାହିଁ, ଇଆର ଦୟା ଆସିଲା, ଗରୁଡ଼କୁ ବାଧା ଦେଲା, କହିଲା ଏ ଗରୁଡ଼ ଯଦି କେବେ ଆସି ଯମୁନା ଜଳକୁ ତୁମେ ସ୍ପର୍ଶ କରିବ ତୁମ ଛାତି ଫାଟିଯିବ। ଆଚ୍ଛା ଗରୁଡ଼ର ଶକ୍ତି ଅଧିକା ନା ସବୁରି ମୁନିଙ୍କ ଶକ୍ତି ଅଧିକା, ଗରୁଡ଼ ବା ଭଗବାନଙ୍କୁ ବହୁଛନ୍ତି, ସେ ମାଛ ଖାଇକି 24 ଘଣ୍ଟା ତାଙ୍କର ପକ୍ଷରୁ କ'ଣ ଆସୁଛି, ବେଦଧ୍ୱନି 24 ଘଣ୍ଟା। ଏଇଟା ଶୁଣି କିଏ କହିବେନି, ତାନେ ଗରୁଡ଼ ମାଛ ଖାଉଥିଲେ ଆମେ ମାଛ ଖାଇଲେ ଚଳିବ, ସେ ତ ବିଷ୍ଣୁ ଡାକ୍ତିନି, ଏଇ ମାଛ ଖାଇବାକୁ ନେଇକି ହିଁ ସବୁରି ମୁନି ପଡ଼ିଲେ। କାହା ପାଇଁ ଭଗବାନ କ'ଣ ଆହାର ସୃଷ୍ଟି କରିଛନ୍ତି ସେଟା ଜାଣିବା ଦରକାର। ଗରୁଡ଼ ସହି ନେଲେ, କହିଲେ ଠିକ ଅଛି, ଏ ତ ଯୋଗୀ ଲୋକ ଆଙ୍କସାଙ୍ଗ କ'ଣ ବଢ଼ିବା ଦରକାର, ଏ ଅଭିଶାପ ଦେଇଦେଲା, ମୁଁ ନ ଆସିବି ଯମୁନା, କିଛି ଅସୁବିଧା ନାହିଁ, କିନ୍ତୁ ଗରୁଡ଼ ଚାହିଁଥିଲେ ସବୁରି ମୁନିଙ୍କୁ ସାଙ୍ଗେ ସାଙ୍ଗେ ଅଭିଶାପ ଦେଇପାରିଥାନ୍ତେ, କିଛି କହିଲେଣି ନୀରବ ହୋଇ ପଳେଇଗଲେ, କେଶ ସଦାଚାରୀ ନା ପଳେଇଗଲେ, ଫଳ କ'ଣ ହେଲା, ସାଙ୍ଗେ ସାଙ୍ଗେ କାମନା ଆସିଗଲା ଅନ୍ତର, ମନଟା ଶୁଦ୍ଧ ହେଇଯିବ। ଲୋକମାନେ କହିଲେ ଆମେ ଯେମିତି ଡାକିଦେଲେ ବି ତୁମେ 24 ଘଣ୍ଟା ଟିଭି ଦେଖୁଛ, ପେପର ପଢୁଛ, ବିଷୟରେ ମଝିକି ରହିଛ, ତୁମେ କହିବ ମନ ଶୁଦ୍ଧ ହେଇଯିବ, ଏତେ ସହଜ ଜିନିଷ, ଆହାର ସଂଯମ କରି ଭଗବାନଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ହେଲା ପରେ ବି ଭଜନରେ ଟିକେ ତ୍ରୁଟି ହେଲେ ଅନ୍ତର କାମନା ଚାଲି ଆସୁଛି ନା, ଆମେ ଶୁଦ୍ଧ ମନ ଡାକିଦେଲେ ଭଗବାନ ଶୁଣିଯିବେ, ଯାହା ଖାଇ ଯାହା କରି ଯେଭଳି ସଙ୍ଗ କରି ଯେଭଳି ବସ୍ତ୍ର ପିନ୍ଧି, ଏ ସହଜ ଜିନିଷ ନାହିଁ। କେତେ ଜଣ ପ୍ୟାଣ୍ଟ ପିନ୍ଧା ଲୋକ, ସେଠି ଲୋକ ଜଣ ମୋତେ କହିଲା ବସ୍ତ୍ରରୁ କ'ଣ ଅଛି, ଆହାରରୁ କ'ଣ ଅଛି, ନାଇଁ 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 ଶାସ୍ତ୍ରବିଧି ଭଗବାନ ଯାହା ନିୟମ ଦେଇଛନ୍ତି ସେଇ ନିୟମ ହିସାବରେ ପ୍ରଭୁଙ୍କୁ ପାଇବ, ଏଇଟା କେବେ କାଟି ହବନି। ସାଙ୍ଗେ ସାଙ୍ଗେ ଗଲେ ମନ୍ଧା ତାଙ୍କର କନ୍ୟାକୁ ସବୁ କରିବନି, କହିଲେ ମୁଁ ତୁମର କନ୍ୟା ଦିଅ। ମନ୍ଧା ହସିଲେ, କହିଲେ ରେ ବୁଢ଼ା ଲୋକ ତୁମେ ମୁନି ଲୋକ, ମୁଁ କାଲେ ଅଭିଶାପ ଦେବେ। କହିଲା ମୋ ଝିଅ, ମୁଁ ଗୋଟେ ସ୍ୱୟମ୍ବର ସଭା କରୁଛି, ମୋ ଝିଅ ଯିଏ ବେକରେ ଆପଣଙ୍କର ମାଳ ଦେବ ବରଣ କରିବ ତାକୁ ନେଇ ପଳେଇବେ। ମନା କଲେନି, ମନା କଲା ମାନେ ଅଭିଶାପ ଦେବେ। ଦେଖ କୋଟି କୋଟି ବର୍ଷର ତପସ୍ୟା କିନ୍ତୁ ଅନ୍ତରେ କାମନା ଚାଲି ଆସିଲା। ଯୋଗ ଶକ୍ତିରେ ସିଦ୍ଧ ଅବସ୍ଥାରେ ଥିଲେ ସୌବରୀମାନେ, ତାଙ୍କର ଉଦ୍ଗାର ବ୍ରହ୍ମସଙ୍ଗ ଭାଗବତ ମାନେ ଅଛି। ସେ କହୁଛନ୍ତି ଯେ ସାଧୁ ହେବେ, ଯେ ସଦାଚାରୀ ହେବେ, ମୋର ଅଭିଜ୍ଞତା ନିଅ, ମୁଁ ବଡ଼ ଅଭିଜ୍ଞ ଲୋକ, ସହସ୍ର ବର୍ଷ ମୁଁ ତପସ୍ୟା କଲା ପରେ ବି ମୋର ଟିକିଏ ଭୁଲ ଯୋଗୁଁ ମୀନମାନଙ୍କର ସଙ୍ଗ ଦେଖି ଆଜି ମୁଁ ବହୁତ ବଡ଼ ସଂସାରୀ ହେଲି, ଆଜି ଅନୁତାପ କରୁଛି। ସବୁରି ଚିନ୍ତା କଲେ ଆରେ ଆରେ ମାନ୍ଧାତା ମୋତେ କାହିଁ ମନା କରୁଛନ୍ତି ବିବାହ ପାଇଁ, କାହିଁ କିଛି କହିଲେନି, ଜଣାପଡ଼ୁଛି ବୋଧେ ମାନ୍ଧାତା ମୋତେ କନ୍ୟା ଦେବେନି। କହିଲେ ଆଚ୍ଛା ଆଚ୍ଛା, ମୁଁ ବୁଢ଼ା ବୋଲି ତ ସାଙ୍ଗେ ସାଙ୍ଗେ 25 ବର୍ଷର ଯୁବକ ହେଇଗଲେ, ଯୋଗ ଶକ୍ତି ଅଛି ନା, ଯୁବକ ହେଇଗଲେ। ଗୋଟିଏ ଝିଅ ମାଗୁଥିଲେ, 50ଟା ମାନ୍ଧାତାଙ୍କର 50ଟା କନ୍ୟା, ସମସ୍ତେ ବେକରେ ମାଳ ପକେଇଲେ। ଗୋଟିଏ ଝିଅ ମାଗୁଥିଲେ, ବର୍ତ୍ତମାନ ଏମିତି ସର କଲେ 50ଟା ମାଳ ପକେଇଲେ, 50 ଜଣଙ୍କୁ ବିବାହ ହେଲେ, ପ୍ରତ୍ୟେକ ସ୍ତ୍ରୀଙ୍କ ପାଖରୁ 100-100ଟା ସନ୍ତାନ ହେଲା। କେତେ ସନ୍ତାନ ହେଲା, 5000 ଥିଲେ ଏକ, 5000 ପିଲା, ସ୍ତ୍ରୀ ହେଲେ 50, 5051 ହେଇଗଲେ। ଯୋଗର ସିଦ୍ଧିର ତ ସର୍ବାବସ୍ଥାରେ ଥାଇକି, ଶୀର୍ଷ ଅବସ୍ଥାରେ ଥାଇକି ଗୋଟିଏ ଭୁଲ ପାଇଁ ଜୀବନରେ ଆଜି ଅନୁତାପ କରିବାକୁ ପଡ଼ିଲା। ଭଜନ ଗୋଟିଏ ଏଭଳି ବସ୍ତୁ ନୁହେଁ, ସଦାଚାର ଅସଦାଚାର ଲୋକ ଭଗବାନଙ୍କୁ ପାଇପାରିବ ନା, ସେ ଭଜନ କରିପାରେ, ଭଗବାନଙ୍କୁ ମିଳିବା ତ ସମ୍ଭବ ନୁହେଁ। ଗଜେନ୍ଦ୍ର କହିଦେଉଛନ୍ତି, ମୁନୟ ଏଠି କହିଛନ୍ତି, ତା ପୂର୍ବ ଶବ୍ଦ ଅଛି ମୁନୟ, ମନନଶୀଳ, ନିରନ୍ତର ଯେଉଁମାନେ ମନନ କରୁଛନ୍ତି ପ୍ରଭୁଙ୍କୁ ସେମାନେ ପ୍ରଭୁଙ୍କୁ ପାଇପାରିବେ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ସୁସାଧବା, ଯେଉଁମାନେ ସଦାଚାରୀ, ଶାସ୍ତ୍ରାନୁବର୍ତ୍ତିନୀ, ଶାସ୍ତ୍ରରେ ଯାହା କୁହାଯାଇଛି ତାକୁ ମାନୁଛନ୍ତି ଏବଂ ନିଜର ଅକ୍ଷମତା ପ୍ରକାଶ କରୁଛନ୍ତି ନ ମାନିଲେ। ମୁଁ ଶାସ୍ତ୍ର ଯେ ଭୁଲ, ଏଇଟା କଲେ ଠିକ ହବ, ଏଇଟା କଲେ ଠିକ ହବ, ଏଇଟା କହିବିନି, ଏଇଟା ବଡ଼ ଅସୁବିଧା ଜିନିଷ। ଭଗବାନ ଗୀତାରେ ମନା କଲେ, ଯୋ ଶାସ୍ତ୍ର ବିଧି ଉତ୍ସୃଜ୍ୟ, ଯେ ଶାସ୍ତ୍ରର ନିୟମକୁ ମାନୁନି ନଶ ସିଦ୍ଧି, ମନା କରିଦେଲେ ଭକ୍ତି ଯୋଗରେ ସିଦ୍ଧି, ଯେଉଁ ଭକ୍ତି ସେ ପାଇବ ନା, କର୍ମୀ ତାର ସିଦ୍ଧି ପୁଣ୍ୟଫଳ ପାଇବ ନା, ଯୋଗୀ ତାର ସିଦ୍ଧି ଯେଉଁ ଅଷ୍ଟ ସିଦ୍ଧି ସେ ପାଇବ ନା, ଜ୍ଞାନୀ ମୁକ୍ତି ପାଇବ ନା, ଯେ ଶାସ୍ତ୍ର ବିଧିକୁ ଭାଙ୍ଗି ଦିଏ। ନ ଚ ସିଦ୍ଧି ନ ଆପ୍ନନ୍ତି, ସେ ପ୍ରାପ୍ତ ହେବ ନା, ନ ସୁଖମ ସୁଖ ପ୍ରାପ୍ତ ହେବ ନା, ଶାସ୍ତ୍ର ନିୟମକୁ ଭାଙ୍ଗିଦେଲେ। ଆଉ ପରାଙ୍ଗତି, ପରଜନ୍ମ ତାର ମଙ୍ଗଳମୟ, ମଙ୍ଗଳମୟ ନୁହେଁ। ଭଗବାନଙ୍କୁ କିଏ ପାଇବ ନା, ଯେ ସଦାଚାର। ଆମେ ଜୀବନରେ ତ ପୁଣ୍ୟ କରିବା ପାଇଁ ଆମକୁ ସମୟ ନାହିଁ, ଆମକୁ ଭଗବାନ ଏମିତି ଜଞ୍ଜାଳ ଭିତରେ ପୁରେଇଛନ୍ତି, ସଂସାର ଜମିଳା ଭିତରେ। ଗତକାଲି ଆମେମାନେ ଶୁଣୁଥିଲେ ନା, ଜୀବନର ଗୋଟିଏ ସ୍ତୋତ୍ରକୁ ବି ଆମେ ଅଭ୍ୟାସ କରିନେ, ଜୀବନର ଶୈଳୀ ଆମର ଏତେ ବିଗିଡ଼ି ଯାଇଛି, ବିଶେଷ କରି ଭୌତିକ ଜିନିଷ ଗୁଡ଼ା ଯେଉଁ ବାହାରି ପଡ଼ିଲା, ମୋବାଇଲ ଟିଭି, ଲୋକମାନେ ରାତିରେ ଉଠିବେ ମାନେ ମୁଣ୍ଡ ଉପରେ ଥୁଆ ହେଇଥିବ ମୋବାଇଲ, ସକାଳୁ ଉଠିକି ପ୍ରଭୁଙ୍କୁ ସ୍ମରଣ କରାଯିବ। ଲୋକମାନେ ସକାଳୁ ଉଠୁଥିଲେ ପ୍ରଭୁଙ୍କୁ ସ୍ମରଣ କରୁଥିଲେ, ସ୍ନାନ କରୁଥିଲେ, ପ୍ରଭୁଙ୍କ ନାମ କରୁଥିଲେ, ସୂର୍ଯ୍ୟଦେବଙ୍କୁ ପ୍ରଣାମ କରୁଥିଲେ, ଜଳଦାନ କରୁଥିଲେ, ଗୋଟେ ଶୃଙ୍ଖଳିତ ଜୀବନ ଥିଲା। ବର୍ତ୍ତମାନ ବିଶୃଙ୍ଖଳିତ ଜୀବନ, ଯେ ଭୌତିକ ଜିନିଷ ବି ବାହାରି ଗଲା ଆମକୁ ଅଧିକ ବିଶୃଙ୍ଖଳିତ କରୁଛି। ତେଣୁ ସଦାଚାରୀ କେହି ନହେଲେ ପ୍ରଭୁଙ୍କୁ ପ୍ରାପ୍ତ ହେଇପାରିବେ ନା। ସୁସାଧବ, ଯେଉଁମାନେ ସାଧବ ସେମାନେ ପ୍ରଭୁଙ୍କୁ ପ୍ରାପ୍ତ ହେବେ। ଦିଦୃକ୍ଷ ବଜସ୍ୟ ପଦ ସୁମଙ୍ଗଳମ, ବିମୁକ୍ତ ସଂଜ୍ଞା, ଯେଉଁମାନେ ସବୁକିଛି ତ୍ୟାଗ କରିକି ଭଗବାନଙ୍କ ସୁଖ ପାଇଁ ଚାହୁଁଛନ୍ତି ସେମାନେ ପ୍ରଭୁଙ୍କୁ ପାଇବେ। ମୁନୟ, ଯିଏ ମନନଶୀଳ, ସବୁବେଳେ ପ୍ରଭୁଙ୍କୁ ଚିନ୍ତା କରୁଛନ୍ତି ମନରେ ସବୁବେଳେ। ଆପଣ କହିବେ ସବୁବେଳେ କେମିତି ଜଣେ ପ୍ରଭୁଙ୍କୁ ଚିନ୍ତା କରିବ? ଅର୍ଜୁନ ପ୍ରଶ୍ନ କଲେ ନା, ପ୍ରଭୁ ଆପଣ କହୁଛନ୍ତି ମୃତ୍ୟୁ ସମୟରେ ଆପଣଙ୍କୁ ସ୍ମରଣ କଲେ, ଅନ୍ତକାଳେ ଚ ମାମେବ ସ୍ମରଣ ମୁକ୍ତା କଲେ ବରଂ ଯ ପ୍ରୟାସୀ ସମଦ୍ଭାବମ ଯାତ୍ରୀ ନାତ୍ରସ୍ତ ସଂଶୟ। ଅର୍ଜୁନ, ଅନ୍ତକାଳେ ଯିଏ ମୋତେ ସ୍ମରଣ କରୁଛି ସେ ମୋ ନିକଟକୁ ଯିବ। ଅର୍ଜୁନଙ୍କ ମନରେ ପ୍ରଶ୍ନ ଆସିଲା, ପ୍ରଭୁ ବର୍ତ୍ତମାନ ତ ଆମେ ସଂସାର ଭିତରେ ଅଛୁ, ମୁଁ ବର୍ତ୍ତମାନ ଯୁଦ୍ଧକ୍ଷେତ୍ରରେ ଅଛି, ଅନ୍ତକାଳରେ ଆପଣଙ୍କ ସ୍ମରଣ କେମିତି ଆସିବ, କେମିତି ଆସିବ? ଭଗବାନ ସାଙ୍ଗେ ସାଙ୍ଗେ ଅର୍ଜୁନ କହିଲେ, ଅର୍ଜୁନ ଅଭ୍ୟାସଟା ବର୍ତ୍ତମାନଠୁ କରିବାକୁ ପଡ଼ିବ। ଆମେ ଯଦି ସଂସାରକୁ ଛାଡ଼ି ତ ପାରିବା ନା, ସଂସାର ପ୍ରତି ଆସକ୍ତ ଆମର କଟିନି, କିନ୍ତୁ ସଂସାର ରହିକି ଗୋଟେ ଅଭ୍ୟାସ ଶୃଙ୍ଖଳିତ ଜୀବନ ଆରମ୍ଭ କରିବାକୁ ପଡ଼ିବ। କାରଣ ସଂସାର କାର୍ଯ୍ୟ କରିବା ଭିତରେ କେତେ ବାଧା ଆସୁଛି ଦେଖନ୍ତୁ ଆପଣ, ସେ ପରିବାରଟାକୁ ପୋଷିବା ପାଇଁ କେତେ ବାଧା ଆସୁଛି, କିନ୍ତୁ ସାଧାରଣ ଲୋକମାନଙ୍କର ଏତେ ଜ୍ଞାନ ନାହିଁ। ସଂସାର ପୋଷିବା ପାଇଁ ଯେତିକି ବାଧା ଆମକୁ ସହିବାକୁ ପଡ଼ୁଛି, କିନ୍ତୁ ହରି ଭଜନ କରିଦେଲେ ସଂସାରଟା ଆମର ଯାହା କହନ୍ତି ସଂସାର ସମସ୍ୟା ଅଧା ଆମର ସମାଧାନ ହେଇଯିବ। ଆମେ ସକାଳୁ ଉଠିକି ଆଗେ ସଂସାର କର୍ମ କରିବା ପାଇଁ ଚିନ୍ତା କରୁଛେ, କିନ୍ତୁ ଆମେ ସକାଳୁ ଉଠିକି ଭଗବତ କର୍ମ କଲା ମାତ୍ରେ ଆମ ସଂସାର କର୍ମର ଅଧା ଯାହା କହନ୍ତି ସମସ୍ୟା ସମାଧାନ ହେଇଯିବ, ଆମେ ଏଇଟା ଜାଣିନେ। ସେଥିପାଇଁ ଲୋକମାନେ ସକାଳୁ ଉଠୁଥିଲେ, ସ୍ନାନ କରୁଥିଲେ, ପ୍ରଭୁଙ୍କୁ ସ୍ମରଣ କରୁଥିଲେ। ଭଗବତ କର୍ମ ଶୃଙ୍ଖଳିତ ଭାବରେ ଜଣେ କରିବା ଦରକାର। କେଉଁ କଥା ମୁଁ କହୁଥିଲି, ବହୁତ ସୁନ୍ଦର କଥା, ଅର୍ଜୁନ ଯେଉଁ ପ୍ରଶ୍ନ କରୁଛନ୍ତି, ପ୍ରଭୁ ଅନ୍ତକାଳରେ ଆପଣଙ୍କ ସ୍ମରଣ କେମିତି ଆସିବ? ବର୍ତ୍ତମାନ ତ ମୁଁ ଯୁଦ୍ଧ କରୁଛି, କିଏ କହେ ବର୍ତ୍ତମାନ ମୁଁ ବିଜନେସ୍ କରୁଛି, କିଏ କହେ ମୁଁ ଚାଷ କାମ କରୁଛି, କିଏ କହେ ମୁଁ ଚାକିରି କରୁଛି। ମୁଁ ଭଗବାନ କହିଲେ, ତସ୍ମାତ୍ ସର୍ବେଷୁ କାଲେଷୁ ମାମ ଅନୁସ୍ମର ଯୁଦ୍ଧ ଚ। ମନ କହିଲେ, ଆଜ୍ଞା ଆପଣଙ୍କର କେଉଁ କାମ କଲାବେଳେ ମନ କ'ଣ ନ ଭାବିକି ରହୁଛି? ଦୋକାନରେ ବସିଥିବେ କିଛି ଭାବୁଥିବେ, ଚାକିରି କାମ କରୁଥିବେ କିଛି ଭାବୁଥିବେ, ମନ କେତେବେଳେ ତାର ରେଷ୍ଟ ନାହିଁ, ମନ ଚବିଶ ଘଣ୍ଟା ଡ୍ୟୁଟି କରୁଛି, ଶୋଇଗଲା ପରେ ମନ ତାର ବୁଲିବାକୁ ଚାଲୁଛି, ମନ କ'ଣ ରହୁଛି? ଆପଣ ଶରୀର ଶୋଇଗଲା, ମନ ତାର ଯାଇକି ଆଉ ଗୋଟେ ଶରୀରରେ ପଶିକି ରାଜା ହେଇକି ସେଠି ରାଣୀଙ୍କ ସହିତ ଭୋଗ କରି ଚାଲିଗଲାଣି, ଉଠିଲା ବେଳକୁ ଯୋଉ ଖଣ୍ଡିଆ ଘରକୁ ସେ ଖଣ୍ଡିଆ ଘର ଚାଳ ଘର କିରେ କୁଆଡ଼େ ଯାଇଥିଲା? ମନ ଶୋଇଛି ଖଣ୍ଡିଆ ଘରେ, କିନ୍ତୁ ବୁଲି ଆଇଲାଣି ଯାଇକି ରାଜା ଘରକୁ, ମନର ରେଷ୍ଟ ନାହିଁ। ଭଗବାନ ଗୋଟେ ଟ୍ରିକ୍ ଦଉଛନ୍ତି, ଅର୍ଜୁନ ମୁଁ ତୁମକୁ ଯୁଦ୍ଧ କରିବା ପାଇଁ ମନା କରୁନି, ତୁମେ ସଂସାର ରହିଛ, ଗୃହସ୍ଥ ହେଇଛ, ମୋ ପାଇଁ ଯୁଦ୍ଧ କର। ମୁଁ ଏତିକି କାହିଁ କହୁଛି, ଯୁଦ୍ଧ କରିବା ସମୟରେ ଗୋଟେ କୌଶଳ ଶିଖ ସଂସାର ପଥରେ, ତସ୍ମାତ୍ ସର୍ବେଶୁ କାଳେ ସୁ ମାମ ଅନୁସ୍ମର ଯୁଦ୍ଧ ଚ, ମୋତେ ସ୍ମରଣ କରିକି ଯୁଦ୍ଧ କର। ମନ ଚିନ୍ତା କରୁଛି ନା, ଆମେ ଅଲଗା ସେ କାହିଁ ଚିନ୍ତା କରିବା, ଭଗବାନଙ୍କୁ ଚିନ୍ତା କରିବା। ମହାପ୍ରଭୁ ସେଇ ଶିକ୍ଷାଟା ଦେଲେ, ସରଳ ଶିକ୍ଷା,
କି ଭୋଜନେ କି ଶୟନେ କି ବା ଜାଗରଣେ, କି ଭୋଜନେ କି ଶୟନେ କି ବା ଜାଗରଣେ, ଅହର୍ନିଶ ଚିନ୍ତା କୃଷ୍ଣ
ଭୋଜନ ଅବସ୍ଥାରେ, ଶୟନ ଅବସ୍ଥାରେ, ସବୁ ଅବସ୍ଥାରେ ଭଗବାନଙ୍କୁ ସ୍ମରଣ କରିବା ପାଇଁ ଆମେ ସବୁ ସମୟରେ ଚେଷ୍ଟା କରିବା ଦରକାର। ଆମେ ଭଗବାନଙ୍କର ଭକ୍ତ ବା ଭଗବାନଙ୍କର କେତେ ନିକଟକୁ ଯାଇଛେ କେମିତି ଜାଣିବା? ଗୋଟିଏ ଦିନ ଭିତରେ କେତେ ସମୟ ଆମର ଭଗବାନଙ୍କ ସ୍ମରଣ ଆସୁଛି? ଆପଣଙ୍କୁ ଗୋଟେ ପ୍ରାକ୍ଟିକାଲ ହରିବଲ, ଆପଣ ଆଗରେ ବସୁଛନ୍ତି, ବହୁତ ସାବଧାନ। ଗୋଟିଏ ଭକ୍ତର ଜୀବନ କହୁଛି, ଭକ୍ତର ବାପା ଜଣେ, ତାଙ୍କର ଆନନ୍ଦପୁର, ତାଙ୍କ ସେ ଭକ୍ତ ହେଇଛନ୍ତି, ବ୍ରହ୍ମଚାରୀ ହେଇଥିଲେ, ତାଙ୍କ ବାପା କିନ୍ତୁ ମଦ ଖାଆନ୍ତି, ଅଭ୍ୟାସ ପୂର୍ବର ଅଭ୍ୟାସ ରହିଛି। ଆଉ କେତେ ଥର ଭକ୍ତମାନଙ୍କୁ ନେଇଛନ୍ତି ତାଙ୍କ ଘରେ କୀର୍ତ୍ତନ କରନ୍ତି, ସେ ସବୁବେଳେ ଶପଥ କରିବେ ହଁ ମୁଁ ଆଜିଠୁ ଆଉ କେବେ ଖାଇବିନି, ପୁଣି ଯିବେ ପୁଣି ନିଶ୍ଚୟ ଖାଇଦେଇ ଆସନ୍ତି। କିନ୍ତୁ ତାଙ୍କର ମୃତ୍ୟୁ ସମୟ ମାନେ ବହୁତ ନିଶା ଖାଆନ୍ତୁ, ତାଙ୍କର ଲିଭର ଫେଲ୍ ହେଇଯାଇଛି ପୁରା। କିନ୍ତୁ ଦେଖନ୍ତୁ ଭଗବାନଙ୍କ ନାମର ବହିମା କେମିତି, ସେ ତ ଏମିତି ସବୁବେଳେ ତାଙ୍କର ସେ ଆମ ଭକ୍ତଙ୍କର ଯେ ମା ସେ ଠାକୁର ପୂଜା କରିବେ, ଇଏ ମଦ ଖାଆନ୍ତି କିନ୍ତୁ ପ୍ରତିଦିନ କାମ ହେଲା ପ୍ରତିଦିନ ଫୁଲ ତୋଳି ଆଣିକି ଦେବେ, ଆଉ ପ୍ରତିଦିନ ହରେ କୃଷ୍ଣ ମହାମନ୍ତ୍ର ଜପ କରିବେ। କିନ୍ତୁ ମରିବାର କିଛି ଦିନ ପୂର୍ବରୁ ସେ ନିଶ୍ଚୟ କରିନେଲେ, କହିଲେ ନା ମୁଁ ଆଜିଠୁ ଆଉ ମଦ ଖାଇବିନି କି ଆମିଷ ଖାଇବି। ତାଙ୍କ ମନରେ ଗୋଟେ ହଠାତ୍ କାହିଁକି ଏଭଳି, କାରଣ ବାରମ୍ବାର ଭକ୍ତ ତାଙ୍କ ଘରକୁ ଯାଇଛନ୍ତି, ନାମ କୀର୍ତ୍ତନ କରିଛନ୍ତି, ଇଏ ଭଗବାନଙ୍କର କଲ୍ୟାଣ, ପ୍ରଭୁତ କଲ୍ୟାଣ ଚାହାନ୍ତି ସବୁ ଜୀବର। ଆଉ ସିଏ ଯେଉଁଦିନ ଲାଷ୍ଟ ଦିନର କଥା ମୁଁ କହୁଛି, କିଛି ଦିନ ପୂର୍ବରୁ ସେ ଛାଡ଼ି ଦେଇଛନ୍ତି ନିଶା ଆଉ ଖାଇପାରୁନି, ବେଡ଼ ତ ଉଠିପାରୁନି ତାଙ୍କ ନିଶା ଖାଇବାକୁ। ତେଣୁ ତାଙ୍କ ସ୍ତ୍ରୀକୁ ଗୋଟେ ସୁଯୋଗ ମିଳିଲା, ଆମର ଭକ୍ତର ମାଆଙ୍କୁ ସୁଯୋଗ ମିଳିଲା, ସେ କହିଲେ ଯାହା ଏଇ ଯେଉଁ ବେଡ଼ରୁ ଉଠିପାରୁନାହାନ୍ତି ବର୍ତ୍ତମାନ ନିଶା ଖାଇପାରୁନାହାନ୍ତି, ବର୍ତ୍ତମାନ ପରେ ଘରେ ଯାଇକି ଆମିଷ ଖାଇ ଦେଇ ଆସୁଥିଲେ, ବର୍ତ୍ତମାନ ତାଙ୍କୁ ପ୍ରସାଦ ଦେବି, ତାଙ୍କୁ ପ୍ରସାଦ ଦେଲେ ଆଉ ବେଡ଼ରୁ ଉଠିପାରୁନାହାନ୍ତି, କିନ୍ତୁ ଫୁଲ ଦିଅନ୍ତି ଆଉ ଫୁଲ ତୋଳନ୍ତି, ଫୁଲ ତୋଳିଲା ବେଳେ ସେ ହରେ କୃଷ୍ଣ ସବୁବେଳେ କୁହନ୍ତି, ହରେ କୃଷ୍ଣ ମହାମନ୍ତ୍ର। ତାଙ୍କର ସେ ଅବସ୍ଥାରେ ନାମର ପ୍ରଭୁ ନାମ ପ୍ରଭୁ ତ ଅତି ଦୟାମୟ, କ'ଣ ଭାବନା ସେ ଅନ୍ତରେ ଭଗବାନ କେମିତି ଡାକିଛନ୍ତି। ଦୁଇ ଦିନ ଏମିତି ପଡ଼ିକି ରହିଲେ, ତୃତୀୟ ଦିନ ତାଙ୍କୁ ମେଡ଼ିକାଲକୁ ନିଆଗଲା, ଆନନ୍ଦପୁର ମେଡ଼ିକାଲକୁ। ମେଡ଼ିକାଲରେ ଡାକ୍ତରମାନଙ୍କୁ ସେ କହୁଛନ୍ତି ଦେଖ ମୋତେ ଆଉ କେହି ତୁମେ କିଛି ଇଞ୍ଜେକ୍ସନ ଫିଞ୍ଜେକ୍ସନ ଦିଅନି, ମୁଁ ବଞ୍ଚିବିନି, ମୁଁ ଆଉ ବଞ୍ଚିବିନି। କିନ୍ତୁ ତାଙ୍କୁ ଡକ୍ଟରଙ୍କର କାମ ତ, ଘରର ପଡ଼ୋଶୀ ଲୋକ ଜଣାଇ ତାଙ୍କୁ ଇଞ୍ଜେକ୍ସନ ଦିଅ, ସେ ଆମର ବଞ୍ଚିବା ଦରକାର, ସୁସ୍ଥ ଅଛନ୍ତି, ଆଉ ତାଙ୍କୁ ଇଞ୍ଜେକ୍ସନ ଫିଞ୍ଜେକ୍ସନ ଦିଆଯାଉଛି ତାଙ୍କ ଅଜ୍ଞାତରେ। କିନ୍ତୁ ସିଏ ଯେତେବେଳେ ମୃତ୍ୟୁବରଣ କରୁଛନ୍ତି, ହରେ କୃଷ୍ଣ କହିକି ମୃତ୍ୟୁବରଣ କଲେ, ଡାକ୍ତରମାନେ ଆଶ୍ଚର୍ଯ୍ୟ ହେଉଛନ୍ତି, ଡାକ୍ତରମାନେ ଆରେ ଆରେ ଡାକ୍ତରମାନେ ଚିହ୍ନନ୍ତି ତାଙ୍କୁ, ଏ ତ ଏକ ନମ୍ବର ମଧୁଆ, ଇଏ ହରେକୃଷ୍ଣ କହିକି ମଲେ। ଆମର ଭକ୍ତମାନେ ଯାଇଥିଲେ, ସେ ନିଜେ କହିଲା, ଡାକ୍ତରମାନଙ୍କୁ ଆମେ ପଚାରିଲେ ଆମର ଭକ୍ତମାନେ, ସେ କହିଲେ ଆଜ୍ଞା ଆମେ ନିଜେ ଶୁଣିଛୁ ଉଚ୍ଚ ସ୍ୱର ହରେ କୃଷ୍ଣ କହିଲେ ଗଲେ। ଦେଖନ୍ତୁ ମୋର କହିବାର କଥା ପଡ଼ିଯ, ଜଣେ ଦୁରାଚାରୀ ବ୍ୟକ୍ତି ଆଚାର ଠିକ୍ କରିପାରୁନଥିଲେ, କିନ୍ତୁ ଅଳ୍ପ ଦିନ ଭକ୍ତି ଯୋଗୁଁକୁ ସେ ଧରିଲେ, କିନ୍ତୁ ଗମ୍ଭୀର ଭାବରେ ଧରିନେଲେ, ଫୁଲ ତୋଳିଲା ବେଳେ ହରେ କୃଷ୍ଣ କୁହନ୍ତି, କିନ୍ତୁ ଏଇ ଅଭ୍ୟାସଟା ସେ ରଖିଥିଲେ, ପ୍ରଭୁଙ୍କ ନାମ ଅଭ୍ୟାସଟା ରଖିଥିଲେ। ଗଜେନ୍ଦ୍ର ଭଳି ଯେତେବେଳେ ଶରୀରକୁ କଷ୍ଟ ହେଇଛି, ତାଙ୍କ ଅନ୍ତରରେ କିଭଳି ଭାବନା ଆସିଛି, ପୁତ୍ର ତାର ଭକ୍ତ, ବୈଷ୍ଣବମାନେ ପ୍ରାର୍ଥନା କରିଛନ୍ତି ତାଙ୍କ ପାଇଁ, ଏଭଳି ଅବସ୍ଥା ହେଇଛି, ସେ ହରେ କୃଷ୍ଣ କହିକି ପ୍ରାଣତ୍ୟାଗ କରିଛ। ଅଭ୍ୟାସ, ଅଭ୍ୟାସ ନ କଲେ ହବ ନା, ଜୀବନରେ ସବୁ କାର୍ଯ୍ୟ ବିନା ଅଭ୍ୟାସରେ ହେଇଯିବ, ଅଭ୍ୟାସ କରିବାକୁ ପଡ଼ିବ ନା। ଦେଖନ୍ତୁ ଗୋଟେ ଛୋଟ ପିଲାକୁ କେମିତି ବିବାହ ହେବାକୁ ପଡ଼ିବ, କେମିତି ଘର ଚଳାଇବାକୁ ପଡ଼ିବ, ତାକୁ ନ ଶିଖାନ୍ତୁ ସେ ଶିଖିଯିବ, ଏଇଟା ସ୍ୱର ଧର୍ମ ବା, ଶରୀର ସଜାଟା ଫିଟିକ୍ ଛଡ଼ା ହେଇଛି। ପଶୁପକ୍ଷୀମାନଙ୍କୁ କିଭଳି ସଂସାର କରିବାକୁ ପଡ଼ିବ, ସିଜିନ୍ ଆସିଲା ମାନେ ତାଙ୍କ ମୁଣ୍ଡରେ ବୁଦ୍ଧି ଆସିଯିବ। ଦେଖନ୍ତୁ ସବୁ ଗଛରେ ରହୁଥିବେ, କିନ୍ତୁ ସିଜିନ୍ ଆସିକି ପହଞ୍ଚିବ, ଖରାଦିନ ଆସିଯିବ, କୁଆ ତାର ବାହାରିବ ବସା କରିବା ନାହିଁ, ପ୍ରକୃତଙ୍କୁ ବୁଦ୍ଧି ଦେଇଦେବ। ଶରୀର ମାନେ ଶରୀରର ଭୋଗ ପାଇଁ ଯାହା ଦରକାର ସେ ବୁଦ୍ଧି ଆସିଯିବ, କିନ୍ତୁ ଆତ୍ମାର ବୃତ୍ତି ଯେଉଁ ଭଗବାନଙ୍କ ଭଜନ, ଏଇଟା ସଙ୍ଗରେ କରିବାକୁ ପଡ଼ିବ, ନହେଲେ ଶାନ୍ତି ନାହିଁ। ଭଗବାନ ଗୀତାରେ କହିଲେ ନା, ନ ଚ ଶାନ୍ତି ନ ଆତ୍ମନ୍ତି ନ ସୁଖମ ନ ପରାଙ୍ଗତି ପରଗତି ହେବ। ତେଣୁ କହିବା ତାତ୍ପର୍ଯ୍ୟ, ଆପଣମାନେ ସମସ୍ତେ ସଦାଚାରୀ ହେଇକି ମହାପ୍ରଭୁ ଯାହା କହିଲେ, କି ଭୋଜନେ କି ଶୟନେ କିବା ଜାଗରଣେ ଅହର୍ନିଶ ଚିନ୍ତ କୃଷ୍ଣ ବୋଲୁହ ବଦନେ, ସବୁବେଳେ ଭଗବାନଙ୍କର ନାମ କୁହନ୍ତୁ, ପ୍ରଭୁଙ୍କର ସ୍ମରଣ କରନ୍ତୁ, ଆପଣଙ୍କ କର୍ମ କରନ୍ତୁ। ଏବଂ ଗଜେନ୍ଦ୍ର କହୁଛନ୍ତି, ଦିଦୃକ୍ଷ ବଜସ୍ୟ ପଦ ସୁମଙ୍ଗଲମ ବିମୁକ୍ତ ସଂଗା ମୁନୟ ସୁସାଧବା ଚରନ୍ତି ଅଲୋକ୍ୟ ବ୍ରତମ ଅବ୍ରଣମ୍ବନେ ଭୂତାତ୍ମା ଭୂତା ସୁହୃତୁମ ସମେ ଗତି। କେଉଁମାନେ ଭଗବାନଙ୍କୁ ଦେଖିପାରନ୍ତି, ଆଉ ଗୋଟେ ଯୋଗ୍ୟତା ଦେଉଛନ୍ତି, ବିମୁକ୍ତ ସଂଗ ମୁନୟ ସୁସାଧବ ଭୂତାତ୍ମ ଭୂତା, ଯେ ପ୍ରତି ଜୀବ ଭିତରେ ପ୍ରଭୁ ଅଛନ୍ତି, ଏ ଦର୍ଶନଟା ଯାହା ରହୁଛି, ଏଇ ଦର୍ଶନ ନହେଲା ପର୍ଯ୍ୟନ୍ତ ଭଗବାନଙ୍କୁ ପାଇବାଟା ଦୁର୍ଲଭ। ସବୁ ଜୀବ ଅନ୍ତରରେ ପ୍ରଭୁ ଅଛନ୍ତି, କାହାକୁ ମୁଁ କଷ୍ଟ ଦେବି ନା। ଆଉ ଏଇଟା ଉପଲବ୍ଧି, ଭଗବାନ ଭଗବତ ଗୀତାରେ କ'ଣ କହିଲେ, ପଣ୍ଡିତର ସଂଜ୍ଞା କ'ଣ ଦେଲେ, ବିଦ୍ୟା ବିନୟ ସମ୍ପର୍ଣ୍ଣେ ବ୍ରାହ୍ମଣେ ଗଭୀ ହସ୍ତିନୀ ସୁନିଚେ ବସ ପାକେ ଚ ପଣ୍ଡିତା ସମଦର୍ଶିନ, ପଣ୍ଡିତର ସଂଜ୍ଞା ସେଇଟା ଦେଲେ। କିଏ ପଣ୍ଡିତ ନା ଯେ ସମଦର୍ଶିନ, ସମଦର୍ଶୀ କିଭଳି ହବ, ବ୍ରାହ୍ମଣ ଗାଧୀ ଇଏ ସତ୍ୱଗୁଣର ପ୍ରାଣୀ, ତାଙ୍କ ପାଖରେ ପ୍ରଭୁଙ୍କୁ ଦେଖିବ। ହସ୍ତି ହେଲା ରଜଗୁଣର ପ୍ରାଣୀ, ତା ଭିତରେ ପ୍ରଭୁଙ୍କୁ ଦେଖିବ। ଚଣ୍ଡାଳ ସୋପଚ କୁକୁର, କୁକୁରକୁ ମାରି ଖାଉଥିବା ଚଣ୍ଡାଳ, ତା ଭିତରେ ବି କୃଷ୍ଣଙ୍କୁ ଦେଖିବ, ସେ ହେଉଛି ପଣ୍ଡିତ। ଏଇଟା ନହେଲା ପର୍ଯ୍ୟନ୍ତ ଭଗବାନ ମିଳିବେ ନା, ଭକ୍ତିମୟ ଠାକୁର ସେ କଥା ଲେଖିଲେ।
କବେ ମୋର ମୁଢ଼ା ମନ ଛାଡ଼ି ଅନ୍ୟ ଧ୍ୟାନ, କବେ ମୋର ମୁଢ଼ା ମନ ଛାଡ଼ି ଅନ୍ୟ ଧ୍ୟାନ, ପ୍ରଭୁ କବେ ମୋର ମୁଢ଼ା ମନ ଛାଡ଼ି ଅନ୍ୟ ଧ୍ୟାନ, କବେ ମୋର ମୁଢ଼ା ମନ ଛାଡ଼ି ଅନ୍ୟ ଧ୍ୟାନ। ଶ୍ରୀକୃଷ୍ଣ ଚରଣେ ପାବ ବିଶ୍ରାମେ ସ୍ଥାନ, ଶ୍ରୀକୃଷ୍ଣ ଚରଣେ ପାବ ବିଶ୍ରାମେ ସ୍ଥାନ, କବେ ମୋର ମୁଢ଼ା ମନ ଛାଡ଼ି ଅନ୍ୟ ଧ୍ୟାନ, କବେ ମୋର ମୁଢ଼ା ମନ ଛାଡ଼ି ଅନ୍ୟ ଧ୍ୟାନ, କବେ ଆମି ଜାଣିବ ଆପଣି ଅକିଞ୍ଚ ଆମି ଜାଣି ପନି ଅକିଞ୍ଚ, ଆମର ଅପେକ୍ଷା କ୍ଷୁଦ୍ର ନାହିଁ ଅନ୍ୟ ଜନ, ଆମର ଅପେକ୍ଷା କ୍ଷୁଦ୍ର ନାହିଁ ଅନ୍ୟ ଜନ, କବେ
ଅନ୍ୟ ଧ୍ୟାନକୁ ତ୍ୟାଗ କରି ମଣିଷ ପରମାତ୍ମା ରୂପରେ ଭଗବାନ ଶ୍ରୀକୃଷ୍ଣ ସମସ୍ତଙ୍କ ଅନ୍ତର ଅଛନ୍ତି କି ନାହାନ୍ତି, ତାଙ୍କୁ ଦର୍ଶନ କରିବାକୁ ହେଲେ ତାଙ୍କର ଧ୍ୟାନ କରିବାକୁ ପଡ଼ିବ, ତାଙ୍କର ନ୍ୟାମ କରିବାକୁ ପଡ଼ିବ। ମୋ ମୂଢ଼ ମନ ସମସ୍ତ ଅଲଗା ବିଷୟକୁ ଧ୍ୟାନ କରି ବିଷୟାନ୍ତର ରହି ଗଜେନ୍ଦ୍ର ଭଳି, ଗଜେନ୍ଦ୍ର ଯେଭଳି ଆଜି ଐକାନ୍ତିକ ଭାବରେ ସ୍ତୁତି କରୁଛି, ପ୍ରଭୁ ମୋର କେବେ ସେ ଦିନ ଆସିବ ମୁଁ ଐକାନ୍ତିକ ଭାବରେ ସ୍ତୁତି କରିବି। ଭୂତାତ୍ମ ଭୂତ ସବୁ ଜୀବ ଅନ୍ତରରେ ଆପଣ ଅଛନ୍ତି, ଏଇଟା ମୁଁ ଦେଖିବି। ଆଉ କବେ ଆମେ ଜାଣିବ ଆପଣ ଅକିଞ୍ଚନ, ଭଗବାନଙ୍କୁ ପାଇବାକୁ ହେଲେ ନିଜକୁ ଅକିଞ୍ଚନ, ମୁଁ ହେଉଛି ଅତି ନିଷ୍କିଞ୍ଚନ ଲୋକ। କୁନ୍ତିଦେବୀ କ'ଣ କହିଲେ, ଭଗବାନ କିଏ ପାଇବ, ସଂସାରର ଆଶ୍ରୟ ଥିବା ଲୋକ ଯେଉଁମାନେ ସଂସାରକୁ ଆଶ୍ରୟ କରିଛନ୍ତି ସେମାନେ ପ୍ରଭୁଙ୍କୁ ପାଇପାରିବେ ନା। ନମ ଅକିଞ୍ଚନ ବିତ୍ତାୟ ନିବୃତ୍ତି ଗୁଣବୃତ୍ତୟେ ଆତ୍ମରାମାୟ ସନ୍ତାୟ କୈବଲ୍ୟପତୟେ ନମଃ। କୁନ୍ତିଦେବୀ କୁନ୍ତି ସ୍ତୁତି ହେଉଛନ୍ତି ଭକ୍ତିର, ଭଗବାନ ଶ୍ରୀକୃଷ୍ଣଙ୍କର ଗୁଣଙ୍କୁ ପରିପୁଷ୍ଟ କରିଛନ୍ତି। ଭଗବାନ କିଏ ପାଆନ୍ତି, ନମୋ ଅକିଞ୍ଚନ ବିତ୍ତାୟ, ଅକିଞ୍ଚନର ଧନ ହେଉଛନ୍ତି ପ୍ରଭୁ। ଅକିଞ୍ଚନ କିଏ, କାହାକୁ ଅକିଞ୍ଚନ କୁହାଯିବ, ଯେ ଘର ଛାଡ଼ିଛି ସେ ଅକିଞ୍ଚନ ନୁହେଁ। ଜଗତର ସବୁ ବସ୍ତୁ ଥାଇ ଯିଏ ଭାବେ କୃଷ୍ଣ ହେଉଛନ୍ତି ଏକାକୀ ମୋର, ପ୍ରଭୁ ଜଗନ୍ନାଥ ମୋର, ଏ ସଂସାର ମୋର ଆଉ କେହି ନାହାନ୍ତି। ସବୁ ବସ୍ତୁ ଥିଲେ ବି ଯିଏ ଏଇ ଭାବନା ରହୁଛି ତାଙ୍କର ବିତ୍ତ ହେଉଛନ୍ତି ପ୍ରଭୁ। ନମୋ ଅକିଞ୍ଚନ ବିତ୍ତାୟ, ଅକିଞ୍ଚନର ଧନ ସିଏ, ଭକ୍ତିମୟ ଠାକୁର ସେ କଥା କହୁଛନ୍ତି। କେବେ ମୋର ମୁଁ ଅକିଞ୍ଚନ ହେବି, ଆଉ ଆମର ଅପେକ୍ଷା କ୍ଷୁଦ୍ର ନାହିଁ ଅନ୍ୟ ଜନ, ମୋ ଭଳି ମୋଠାରୁ ଛୋଟ ଲୋକେ ସଂସାରରେ କେହି ନାହାନ୍ତି। ମୁଁ ସବୁଠୁ ଆଇ ଆମ୍ ଦି ଲୋଏଷ୍ଟ ଅଫ୍ ଦି ଲୋ, ଲୋଏଷ୍ଟ ଅଫ୍ ଦି ଲୋ, ମୁଁ ଅତି ହୀନ ଠାରୁ ବି ହୀନ। ଏଇ ଭାବନା ଆସିଲେ ଜଣେ ଭୂତାତ୍ମ ଭୂତ ସବୁ ଜୀବ ଅନ୍ତରେ ପ୍ରଭୁ ଦେଖିପାରିବ। ସେତେବେଳେ ଏ ଗୋଟିଏ ଶ୍ଳୋକ ହିଁ ବହୁତ, ତିନୋଟି ଶ୍ଳୋକ ଗଜେନ୍ଦ୍ରଙ୍କର ଭାଗବତର ମୌଢ ମଣି ସ୍ତୁତି ସିଏ ତା ଭିତରେ ଗୋଟିଏ ଦିଦୃକ୍ଷ ବଜସ୍ୟ ପଦ ସୁମଙ୍ଗଳମ ବିମୁକ୍ତ ସଂଗାମୁନୟ ସୁସାଧବା ଚରନ୍ତି ଅଲୋକ୍ୟ ବ୍ରତମ ଅବ୍ରଣମ୍ବନେ ଭୂତାତ୍ମ ଭୂତା ସୃହୃଦମ ସମେ ଗତି। ସେ ପ୍ରଭୁ ମୋର ଗତି ହୁଅନ୍ତୁ, ଏଇ ଗୁଣସମ୍ପନ୍ନ ବ୍ୟକ୍ତିମାନେ ଯାହାଙ୍କୁ ଦର୍ଶନ ପାଆନ୍ତି, ବିମୁକ୍ତ ସଂଜ୍ଞା ମୁନୟ ସୁସାଧବ ଆ ଭୂତାତ୍ମ ଭୂତ ଭଗବାନଙ୍କୁ ସବୁଆଡ଼େ ଦେଖିବେ। ଗତକାଲି ଆମେମାନେ ଶୁଣୁଥିଲେ ନା ଶାହାଜାଦି ରଙ୍ଗନାଥଙ୍କ ଶରୀର ଭିତରେ ପ୍ରବେଶ କଲେ, କିନ୍ତୁ ଆଉ ଗୋଟିଏ ଲୀଳା ଅଛି ରାମଚର୍ଯ୍ୟଙ୍କ ଜୀବନ ଚରିତ୍ରରେ। ସେ ଶାହାଜାଦି ତ ଭଗବାନଙ୍କୁ ଭଲ ପାଉଛନ୍ତି, ତାଙ୍କୁ ଜଣେ ଭଲ ପାଉଥିଲେ, ଶାହାଜାଦିକୁ ସେ ବିବାହ ନଥିଲେ, ଦିଲ୍ଲୀ ବାଦଶାହଙ୍କର ସେ କନ୍ୟା ବିବାହ ନଥିଲେ। ସେ ମୀରାଙ୍କ ଭଳିଆ ସେ ଜାଣିଲେ ମୁଁ ତ ପ୍ରଭୁଙ୍କୁ, ପ୍ରଭୁ ତ ମୋର ସ୍ୱାମୀ ହଉ। କିନ୍ତୁ ଇତିମଧ୍ୟରେ ଗୋଟେ ବିପରୀତ କାମ ହେଇଯାଇଛି, ଶାହାଜାଦିକୁ ବିବାହ ପାଇଁ ଆଉ ଗୋଟେ ରାଜକୁମାର, ମୁସଲମାନ ରାଜକୁମାର, ସିଏ ବହୁତ ଇଚ୍ଛା ପ୍ରକାଶ କରନ୍ତି, ଆଉ ସିଏ ବି ସବୁ ସମୟରେ କାମନା କରନ୍ତି, ଆମକୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରନ୍ତି। ଯେତେବେଳେ ଶାହାଜାଦି ଦିଲ୍ଲୀର ବାଦଶାହଙ୍କର ସେ ସ୍ଥାନକୁ ଛାଡ଼ିକି ଯେତେବେଳେ ରଙ୍ଗନାଥଙ୍କ ପଛେ ପଛେ ଆସିଛନ୍ତି, ଇଏ ଯୁବକ ହିଁ ପଛେ ପଛେ ଆସିଛନ୍ତି, ତାଙ୍କର ତ ବିବାହ ନିଶା ଲାଗିଛି। ଦେଖନ୍ତୁ ଭୂତାତ୍ମା ଭୂତା କିଏ ହେଇପାରିବ, ଏ ସ୍ଥିତି ବଡ଼ କଠୋର ସ୍ଥିତି, ନିଜକୁ ସବୁଠୁ ଛୋଟ ବୋଲି କେମିତି ମନେ କରିବ, ଲୋଏଷ୍ଟ ଅଫ୍ ଦି ଲୋ, ଲୋ ଲୋୟର ଲୋଏଷ୍ଟ, ଲୋଏଷ୍ଟ ଅଫ୍ ଦି ଲୋ, ଯେଉଁମାନେ ଜଗତରେ ସବୁଠୁ କନିଷ୍ଠ ସବୁଠୁ ଛୋଟ ତାଙ୍କର ଲିଷ୍ଟ କରାଗଲେ ପୁଣି ଲାଷ୍ଟ ରହିବି ମୁଁ, ଏଇଟା ହବ? ଆମକୁ ପଦେ କଥା କହିଦେଲା ଦେହରେ ଲାଗିଯାଉଛି କରେଣ୍ଟ ଭଳିଆ। ଏ ସଂସାର ଭିତରେ ବାପା ପିତାର ଅବଦାନ, ମାତାର ଅବଦାନ ସଂସାର ପାଇଁ କେତେ, ରାତି ରାତି ସେମାନେ ଶୁଅନ୍ତି ନା, ମା ରାତି ରାତି ଶୋଇନି କାହିଁକି, ସ୍ନେହ ଦେଇକି ଗୋଟେ ସନ୍ତାନକୁ ବଞ୍ଚାଇବା ପାଇଁ, ପେଟରୁ କାଟିକି ସେ ଖାଇବାକୁ ଦେଇଛି। ସେଇ ମା ପଦେ କଥା କହିଦେଲା ବେଳକୁ ସଂସାରରେ ସଂସାର ପଥର ଥାଇକି ଲୋକ ପଦେ କଥା, ଆରେ ମା ଏ କଥା କହିଲେ ଚାଲ ମୁଁ ରହିବିନି ଘରେ, ସଂସାରର ପଦେ କଥା ଆମେ ସହିପାରୁନେ। ଯେଉଁମାନେ ଆମର ମଙ୍ଗଳାକାଙ୍କ୍ଷୀ ବନ୍ଧୁ, ଯେଉଁମାନେ ଆମର ଉପକାର କରିଛନ୍ତି, ଯାହାଙ୍କ ପାଇଁ ଆମର ଉପକାର ସ୍ୱତନ୍ତ୍ର ପିତାମାତାଙ୍କର ଋଣକୁ ସୁଜି ହୁଏ ନା, ଦେବଶ୍ରୀ ଭୂତାପ୍ତ ଋଣମ ପିତୃ ଋଣମ ନ କିଙ୍କରଣୀ ଚରାଜନମ ସର୍ବାତ୍ମା ଶରଣମ ଶରଣ୍ୟମ ଯତୋ ମୁକୁନ୍ଦ ପରିହୃତ କର୍ତ୍ତମ। କୌଣସି ଉପାୟରେ ପିତାମାତାଙ୍କ ଋଣ ସୁଝି ପାରିବେ ନା, ଦେବତାଙ୍କର ଋଣ, ମୁନିଙ୍କର ଋଣ, ଋଷିଙ୍କର ଋଣ ସୁଝି ପାରିବେ ନା। ଆଜ୍ଞା, ଯାହାଙ୍କର ରଜବୀର୍ଯ୍ୟରୁ ଆମେ ଜନ୍ମ ହେଇଛେ, ଯେଉଁମାନେ ସବୁକିଛି ସ୍ୱାର୍ଥକୁ ତ୍ୟାଗ କରି ଆମକୁ ବଞ୍ଚେଇକି ରଖିଛନ୍ତି, ଯେଉଁ ପିତାମାତା, ତାଙ୍କ ଋଣ କେମିତି ସୁଝିବା? ତାଙ୍କ ଋଣ ସୁଝିବାକୁ ହେଲେ ସର୍ବାତ୍ମ ଶରଣମ ଶରଣ୍ୟମ ଯତ ମୁକୁନ୍ଦ ପରିହୃତ କର୍ତ୍ତମ। ଭଗବାନଙ୍କୁ ଖୁସି କରିଦେଲେ, ପ୍ରଭୁଙ୍କର ସେବା କଲେ, ପ୍ରଭୁ ତ ପରମାତ୍ମା ରୂପରେ ସେ ପିତାମାତାଙ୍କ ଅନ୍ତର ଅଛନ୍ତି ନା, ତାଙ୍କୁ ଖୁସି ହେଇଯିବେ ସେ, ନହେଲେ ଋଣ କେବେ କଟିବନି। ପିତାମାତାଙ୍କର କଥାକୁ ଶୋଇପାରୁନାହାନ୍ତି, ବାହାର ଲୋକର କଥା କ'ଣ ଶୁଣେ, ଗାଡ଼ି ନେଇକି ଯାଉଥିବେ, ଗାଡ଼ି ସେ ସାଇଡ୍ ନଦେଲୁ ବୋଲି କହିଲା ବେଳକୁ ଜାଣି ଚାବଡ଼ ପକେଇବେ, ଏତେ ଅଧୈର୍ଯ୍ୟ ଲୋକମାନଙ୍କର, ସହିବାର ଶକ୍ତି ନାହିଁ। ଭୌତିକ ଜଗତରେ ତ ଶୋଉନାହାନ୍ତି, ପରମାର୍ଥ ଜଗତରେ ମାନେ ବାହାର ଲୋକର କଥା କେମିତି ଶୋଇବେ ଯେ, ସହନ ଶକ୍ତି ନଥିଲେ ସହିବାରୁ ମପାଯାଏ ସାଧୁର ଗୁଣକୁ। ତିତିକ୍ଷବକାରୁଣିକ ସୃହୃଦ ସର୍ବଦେହିନାମ ଅଜାତ ସନ୍ତ ଅଜାତ ସତ୍ର ବସନ୍ତ ସାଧୁ ସାଧୁଭୂଷଣ। ସାଧୁ କ'ଣ ଏ ଡ୍ରେସ୍ ପିନ୍ଧି ଶୋଭା ପାଏ କି, ନା ଦାଢ଼ି ଛାଡ଼ିକି ନାଲି ଡ୍ରେସ୍ ପିନ୍ଧି ସାଧୁ ଶୋଭା ପାଏ, ନା ମୁଣ୍ଡ ନାହିଁ ଶୋଭା ପାଏ, ନା ସାଧୁର ଶୋଭା କ'ଣ, ସାଧୁ ବି ସାଧୁଭୂଷଣ ତିତିକ୍ଷବ ସହିଷ୍ଣୁ କାରୁଣିକ ଅନ୍ୟକୁ ଦୟା କରିବ, ସାଧୁର ଲକ୍ଷଣ ତୃତୀୟ ସ୍କନ୍ଦ ଭାଗବତରେ ଭଗବାନ କପିଳଦେବ ମାଆ କହୁଛନ୍ତି। ଛୋଟ କେମିତି ହବ ଆମ, ଏ ବଡ଼ ହେବା ପାଇଁ ଏଠି ଯୋଜନା ଚାଲିଛି, ଛୋଟ କେମିତି ହବ, ଛୋଟ ହେଲେ କିନ୍ତୁ ଭଗବାନ ମିଳିବ, ଲୋଏଷ୍ଟ ଅଫ୍ ଦି ଲୋ, ମୋଠୁ ହୀନ ଏ ଜଗତରେ କେହି ନାହାନ୍ତି, ଏଟା କେମିତି ହବ, ଏଟା ସଙ୍ଗରେ ହବ। ସେଇଭଳି ଲୋକଙ୍କ ନିକଟରେ ପହଞ୍ଚିଗଲା ପରେ ତାର ଭାବନାଟା ମନ୍ତ୍ର ଭିତରକୁ ଆସିବ, ଗୋଟେ ଅହଙ୍କାରୀ ଲୋକଙ୍କ କତିରେ ପହଞ୍ଚିଯାଆନ୍ତୁ ଆପଣଙ୍କର ଅହଙ୍କାରୀ ଚାଲି ଆସିବ, ଗୋଟେ ନିରହଙ୍କାର ଲୋକଙ୍କ କତିରେ ପହଞ୍ଚିଯାଆନ୍ତୁ ଆପଣଙ୍କର ନିରଙ୍କାର ଚାଲି ଆସିବ। ସମ ଇଏ ସାହାଜାଦୀଙ୍କ ବିବାହ ପାଇଁ ଇଏ ଯୁବକ ତାର ପାଗଳା ହେଇକି ଧାଇଁଛି, ସିଏ ତାଙ୍କର ପ୍ରଭୁଙ୍କ ପ୍ରେମରେ ମତ, ଇଏ କହୁଛି ମୁଁ ସାହାଜାଦୀ ବିବାହ। ଇଏ ଯେତେବେଳେ ଦେଖିଲେ ସାହାଜାଦୀ ରଙ୍ଗନାଥଙ୍କ ଦେହରେ ପ୍ରବେଶ କଲେ ୟାର ଅନ୍ତର ପରିବର୍ତ୍ତନ ହେଲା। ଆରେ ଆଙ୍କୁ ତ ବିବାହ ପାଇଁ ମୁଁ ସବୁକିଛି ଦେଇଦେଇଥିଲି, ଆଉ କ'ଣ କରିବି, ପୁରା ସାଧୁ ହେଇକି ରହିଗଲେ ସେଠି ମୁସଲମାନ କୁମାର, ଠିଆ ହେଇକି ରୁହନ୍ତି ସବୁବେଳେ, ଟିକେ ଦେଖିବି ରଙ୍ଗନାଥ। କିନ୍ତୁ ରଙ୍ଗନାଥ ସେ ତ କରୁଣାମୟ ବିଗ୍ରହ, ବହୁ ଲୀଳା ରଙ୍ଗନାଥଙ୍କର, ଠିଆ ହେଇକି ରହିଲେ ରହିଲେ ବହୁତ ଦିନ ହେଇଗଲେ, ମାଗିକି ଖାଇବେ ସେ ଠିଆ ହେବେ ରଙ୍ଗନାଥଙ୍କ ଆଗରେ, କାରଣ ମୁଁ ସାହାଜାଦୀକି ବିବାହ ହେଇଥାନ୍ତି ପ୍ରଭୁ, ଆପଣ ତ ସାହାଜାଦୀକୁ ପାଖରେ ରଖିଦେଲେ, ଆଉ ମୁଁ କ'ଣ କରିବି, ମୁଁ ବି ଆପଣଙ୍କର ଭକ୍ତ ହେଇଛି। ଦେଖନ୍ତୁ ଯେ କାମରେ ଯାହାକୁ କାମ କାମନା ଅନ୍ତରରେ ତାଙ୍କର ଜାଗ୍ରତ ହେଇଛି, ସେ କାମ ପିପାସା ହେଇକି ଗୋଟେ ଝିଅକୁ ଭଲ ପାଉଛନ୍ତି, କିନ୍ତୁ ଭଗବାନଙ୍କ ଶରୀରରେ ସେ ସାହାଜାଦୀ ଲୀନ ହେଇଗଲା ପରେ ଆଙ୍କର ଭାବନା ହେଲା ମୁଁ ସାଧୁ ହେଇଯିବି, ରହିଲେ ଶ୍ରୀରଙ୍ଗମରେ ବହୁତ ଦିନ ରହିଗଲେ, ଦୀର୍ଘ ଦିନ, କିନ୍ତୁ ମନ୍ଦିରକୁ ଛାଡ଼ନ୍ତିନି ପଣ୍ଡାମାନେ, କ'ଣ କରିବେ, ସିଏ ଗୋଟେ ଚିନ୍ତାରେ ପଡ଼ିଗଲେ। ରଙ୍ଗନାଥ ଦିନେ ରାତିରେ ସେ ଶୋଇଛନ୍ତି ବାହାରେ, ରଙ୍ଗନାଥ ଆସିକି କହୁଛନ୍ତି, ଦେଖ ଯୁବକ ତୁମେ ଏଠି ମୋର ଦର୍ଶନ ପାଇବ ନା, ନା କାହିଁକି, ଏଇଟା ମୋର ମର୍ଯ୍ୟାଦା କ୍ଷେତ୍ର, ଏଠି ତୁମେ ମୋତେ ଦର୍ଶନ ପାଇବ ନା, ତୁମେ ଦର୍ଶନ କରିବା ପାଇଁ ଚାହୁଁଛ ମୋତେ, ତୁମେ ଜଗନ୍ନାଥ ପୁରୀକି ଯାଅ, ସେଠି ପ୍ରଭୁଙ୍କୁ ଦର୍ଶନ ପାଇବ, ଯେ ପ୍ରଭୁ ରଥଯାତ୍ରାରେ ଆସିବେ ଦର୍ଶନ କରିବେ। ଆପଣ ଆଜି ବି ଗଲେ ଦେଖିବେ ଜଗନ୍ନାଥଙ୍କ ରଥଯାତ୍ରାରେ କେତେ ସାଧୁମାନେ ଆସୁଛନ୍ତି, କେତେ ଜାତି ବର୍ଣ୍ଣର ଲୋକ, ବିଦେଶର ଲୋକ ସବୁ ଆସୁଛନ୍ତି ଜଗନ୍ନାଥ ଦେଖିବା ପାଇଁ। ଆଜିକାଲି ଯେମିତି ମଠ ମନ୍ଦିର ହେଇଗଲେ ସୁବିଧା, ସେଠି ତ ନଥିଲା, କିଏ ରାସ୍ତା କଡ଼ ରହିଯାଉଥିଲେ, କିଏ ଗଛ ମୂଳରେ ରହିଯାଉଥିଲେ, କିଏ କାହା ପିଣ୍ଡାରେ ରହିକି ରୋଷେଇ କରୁଥିଲେ। ଏଇ ଯିଏ ସାହାଜାଦୀଙ୍କୁ ଭଲ ପାଇବା ପାଇଁ ଯାହାଙ୍କର କାମନା, ସେ ଭୂତାତ୍ମା ଭୂତ, ଯାହାଙ୍କ ଅନ୍ତରରେ କାମର ତରଙ୍ଗ, ଯାହା କୁହନ୍ତି ଢେଉ, କାମର ତରଙ୍ଗ ଯାହା ପ୍ରଭାବିତ ହେଉଥିଲା, ତାଙ୍କ ଅନ୍ତର ଏଭଳି ପରିବର୍ତ୍ତନ ହେଇଗଲା, ସର୍ବତ୍ର ଭଗବାନଙ୍କୁ ଦେଖିଲେ। ଦେଖନ୍ତୁ କେମିତି ସେ ପୁରୀରେ ରହିଲେ ଜଗନ୍ନାଥଙ୍କୁ ଦର୍ଶନ କରିବେ, ମୁଁ ତ ମୁସଲମାନ ଲୋକ, ମୁଁ ତ ମନ୍ଦିର ଭିତରକୁ ଯିବିନି, କ'ଣ କରିବି, ବସିକି ରହିଛନ୍ତି। ଆଉ ଯେଉଁଦିନ ରଥଯାତ୍ରା ସେଦିନ ରୁଟି ବେଲିଛନ୍ତି, ଜଗନ୍ନାଥଙ୍କୁ ଭୋଗ ଲଗେଇବେ, ଆଉ ଘୃତ ବିନା ତ ଭୋଜନ କରନ୍ତିନି, ପୁରୁଣା କାଳର ନିୟମ ଥିଲା, ଆଉ ଶାସ୍ତ୍ରର ବି ନିୟମ, ସେଇଟା ଭଗବାନଙ୍କୁ ଅର୍ପଣ କଲେ ଘୃତ ଦେଇକି ଅର୍ପଣ କରିବାକୁ ପଡ଼ିବ, ତେଣୁ ସେ ତା ରୁଟି ମାରିକି ରଖିଛି, ପରେ ଘିଅ ମାରିବ, ରୁଟି ମାରିକି ରଖିକି ତାର ଯାଇଛି, ଟିକେ ଅନ୍ୟମନସ୍କ ହେଇଯାଇଛି, ଅଲଗା ଆଡ଼କୁ ଯାଇଛନ୍ତି ଠାକୁରଙ୍କର ଫଟୋ ଫଟୋ କାଢ଼ିବା ପାଇଁ। ୟା ଭିତରେ କ'ଣ ହେଇଛି ନା, କୁକୁର ଆସିଲା, ସେ ରୁଟି ଥାକଟାକୁ ଦାନ୍ତରେ ଉଠେଇ ଧରି ଚାଲ, ଇଏ ତ ଭୋଗ ଲଗେଇବା ପାଇଁ ଠାକୁରଙ୍କର ଫଟୋ ଥାଳି ଆଣିକି ଧରିଲା ବେଳକୁ କୁକୁର ଆଉ ନାହାନ୍ତି, ଏ ରୁଟି ନାହିଁ, ଦେଖିଲା ବେଳକୁ କୁକୁର ଧାଇଁକି ଦୌଡ଼ୁଛନ୍ତି। ଇଏ କୁକୁରଙ୍କ ପଛରେ, ଇଏ ଯବନ କୁମାର କୁକୁରଙ୍କ ପଛରେ ଘିଅ ଡବା ଧରିକି ଧାଉଁଛି, ଆଜ୍ଞା ଡାକୁଛାରେ, ରୁହ 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 ରୁହ, ଅତିଥି ତୁମେ ପଳଉଛ କୁଆଡ଼େ, ମୁଁ ମୋର ସରିନି, କାର୍ଯ୍ୟ ସରିନି, ମୁଁ ରୁଟି ବେଲିଛି, ତାରେ ଘିଅ ଲଗା ହେଇନି। ସେ କୁକୁରକୁ ଅତିଥି ବୋଲି ଭାବି ସର୍ବାତ୍ମ ଭୂତାତ୍ମ ଭୂତ, କୁକୁରକୁ କଷ୍ଟ ହବ ଶୁଖିଲା ରୁଟି ଖାଇବି, ସେ ଡାକୁଛି, ଯଦି ହେ ଅତିଥି, ଯଦି ଶୁଖିଲା ରୁଟିଟା ତୁମେ ଖାଇବ, ତୁମକୁ କଷ୍ଟ ହବନି, ମୁଁ ଟିକେ ଘିଅ ମାରିଦେବି, ତୁମେ ଖାଇବ, ତୁମକୁ କୋମଳ ଲାଗିବ। ସେ ଘିଅ ଡବା ଧରିକି ଧାଇଁ ଧାଇଁକି ଯାଉଛନ୍ତି କୁକୁରକୁ, କୁକୁର ଧରିଥିବା ଦାନ୍ତରେ ଧରିଥିବା ରୁଟିରେ ଘିଅ ମାରିବା ପାଇଁ, ପଥରେ ଜଗନ୍ନାଥ ପ୍ରକଟ ହେଇ ଭୂତାତ୍ମ ଭୂତ, ସବୁ ଜୀବ ଅନ୍ତରରେ ପ୍ରଭୁଙ୍କୁ ଦେଖିବାର କାମନା ସେ ପ୍ରଭୁ ଦେଖିଦେଲେ। ଗଜେନ୍ଦ୍ର ସେ କଥା କହୁଛନ୍ତି ନା, କେଉଁମାନେ ଭଗବାନଙ୍କୁ ଦେଖିବେ, ସେ ଜଣେ ମହାରାଜ ଆମର ବୃନ୍ଦାବନ ସେ କଥା କହୁଥିଲେ, ତୁମେ କାହାର କୌଣସି ଜୀବର ତାଙ୍କର ଜୀବନଶୈଳୀରେ ପ୍ରତିବନ୍ଧକ ସୃଷ୍ଟି କରନା, ଯେ ତୁମେ ତାଙ୍କର ଜୀବନଶୈଳୀରେ ପ୍ରତିବନ୍ଧକ ସୃଷ୍ଟି କରିବ, ତାହେଲେ ତୁମର ଭଜନରେ ପ୍ରତିବନ୍ଧକ ସୃଷ୍ଟି ହେଇଯିବ। ସବୁ ଜୀବନ୍ତରେ ପ୍ରଭୁ ଅଛନ୍ତି, ଧାନ କଟା ଯାଉଛି, କେତେ ମୂଷା ଧାନ ନେଇଯାଉଛନ୍ତି କି ନାହିଁ, କ'ଣ ଧାନ ସରିଯାଉଛି କିଆରୁ, ସେ ଧାନ ପୁଣି ଆସୁଛି, ତାକୁ କେତେ ପିମ୍ପୁଡ଼ି ନେଇଯାଉଛନ୍ତି କି ନାହିଁ, କେତେ ଗାଈ ଖାଉଛନ୍ତି, କେତେ କୁଆ ଖାଉଛନ୍ତି, ଦେଖନ୍ତୁ ଯେତିକି ପ୍ରାପ୍ତ ଆମକୁ ମିଳିଯାଉଛି ସେଥିରେ ଆମ ପରିବାର ଚଳୁଛି। କିନ୍ତୁ ଭଗବତ ଦର୍ଶନ, ଭଗବାନଙ୍କର ଦର୍ଶନ କରିବାକୁ ହେଲେ ଏସବୁ ଯୋଗ୍ୟତା ଦରକାର, ଗଜେନ୍ଦ୍ର କହୁଛନ୍ତି, ବହୁତ ସୁନ୍ଦର ଶ୍ଳୋକ ଇଏ।
কবে আমি আচান্ডাল করিব প্রণতি, কবে আমি আচান্ডাল করিব প্রণতি, কবে আমি আচান্ডাল করিব প্রণতি, কবে সর্বজীব দয়া মোর কত দিন হবে, সর্বজীব দয়া মোর কত দিন হবে, জীবের দুর্গতি দেখি লোতক পড়ি, কবে মোর মুঢ়া মন ছাড়ি অন্য ধান, কবে মোর মুঢ়া মন ছাড়ি অন্য
ধান। ভক্তমা ঠাকুর কোজন মু আচান্ডাল সমস্তিং প্রণাম করিবি, সমস্ত কার প্রণাম মু নেবি না, সমস্তিং প্রণাম করিবি, চাণ্ডাল বি প্রণাম করি, আর সমস্ত কি প্রার্থনা করি মতো টিকি আশীর্বাদ করতো কিন্তু কৃষ্ণ ভক্তি পাই। এ হচ্ছে বৈষ্ণব, বৈষ্ণব ধারা ভগবান দেখা হলে যে বিষ্ণু ভক্ত হব সে আমার গুরুদেব কে, সে খন্ডা পথরে চালুছে, ক্ষুর ধারা উপরে চালুছে, সে ক্ষুর ধারা উপরে চালিয়া ক্ষুরটা দেখেছেন না বারিকা চলাউছে, টিকিয়ে বেসাবধান হলে সে কাটিদেব, ভক্তি পথ সেভাবে অতি সুগম কিন্তু সাবধান চালিয়া পড়ে, পাদটা ঠিক ঠিক পকাই চালিয়া পড়ে, শাস্ত্রানুবর্তী হওয়া পড়ে, হৈমিষ্কালি কিছু করে পারবে না বা সেন্টিমেন্টাল কিছু করে পারবে না, ভাবপ্রবণ কিছু করে পারবে না বা মনোচ্ছক ভাব মনোচ্ছা কিছু কার্য করে পারবে না, এই ক্ষুর পথর ধার ভগবান যে পাইবে গজেন্দ্র সি কৌছেন সে কথা,
চরন্তি অলোক্য চরন্তি অলোক ব্রতম অব্রণম বনে ভূতাত্ম ভূত সুহৃদম সমে গতি,
কেউ মানে ভগবান দেখতে না যেউ মানে অব্রতম ব্রণ যে ব্রত করছেন সেতরে অব্রণ ভ্রংশ রহিত ত্রুটি না সব সময় ব্রহ্মচর্য আদি বহু সুন্দর টিকা সে রচনা করেছেন, নিরন্তর অলোকব্রতম ব্রহ্মচর্যাদি পূর্বকম ভগবত ধ্যান জপাদি রূপম চরন্তি, অলোকব্রতম নিরন্তর ব্রহ্মচর্যাদি ব্রত পালন করি ভগবানকর ধ্যান ভগবানকর জপ ভগবানক রূপক চিন্তন করছেন। বিশ্বনাথ চক্র ঠাকুর রচনা কলে অব্রণম ব্রত ভাগবত ধর্ম, সবুলে নিরন্তর ভগবানকর কথা শ্রবণ নিরন্তর ভগবানকর নাম কীর্তন ভক্ত সঙ্গে রহিলে এ ভূতাত্ম ভূত সব জীব অন্তরে ভগবান দেখিপার ভগবান পাইপার গজেন্দ্র যা কুচি দ্বিদুক্ষ বজস্য পদ সুমঙ্গলম, ভগবান সেই চরণ সুমঙ্গল পদক দেখা হলে নিরন্তর কণ করা পড়ব, একাদশ স্কন্ধে ভগবান কুচিন না নবযুগন্ধ সম্বাদে
শৃণুমং সুভদ্রাণী রথাঙ্গ পাণি জন্মানি কর্মাণি চ জানি লোকে গীতানি নামানি তদর্থকানি গায়ন বিলজ্জত বিচরত অসঙ্গ,
ভগবান পাইয়া কহিলে এসব ই হচ্ছে ভাগবত ধর্ম, লৌকিক কথা সুখ দুঃখ সংসার কথা না, সংসার রইছিলে বি সংসার কর্ম সময় ভগবত কথা, সংসার কর্ম সময় সাধুত্ব তার সাধুত্ব ভাবনাটা চালিয়ে আসছে অন্তরে প্রভুঙ্ সে বসে দিয়েছে, যেগুলি সংসারের লোক সে যুয়াড়ে গলে বি তার পিলা ছুয়া কথা কে অফিসে বসলে টিকি খালি স্কোপ খুঁজুব কো অফিসে যদি পচারে কোণ ভাই আপনার ঘরে ଆରମ୍ଭ କରିଦେବ, ମୋ ସ୍ତ୍ରୀ ଏଭଳିଆ, ମୋ ସ୍ତ୍ରୀ ଏମିତି ରୋଷେଇ କରୁଛି, ମୋ ପୁଅ ଏମିତି କରୁଛି, ମୋ ଝିଅ ଏମିତି ପଡ଼ୁଛି, ସେ ଏହା କହିଲା, ସେ ସେୟା କହିଲା। ଭକ୍ତ ସେଭଳିଆ ଚବିଶ ଘଣ୍ଟା ଜଗିକି ବସିଥିବ, କେହି ମୋତେ ଭଗବାନ କଥା ପଚାରୁଛନ୍ତି, ପଚାରିଲା ମାତ୍ର ଆରମ୍ଭ କରିଦେବ, ଖାଲି ଭଗବାନ କଥା କହୁଛନ୍ତି। ଏ ଭାଗବତ ଧର୍ମ କ'ଣ? ନିମି ମହାରାଜଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି, ଶୃଣୁମାନ ସୁଭଦ୍ରାଣୀ ରଥାଙ୍ଗ ପାଣି। ଭଗବାନ ଚକ୍ର, ରଥର ଅଙ୍ଗ ଯେଉଁ ଚକ୍ର, ଚକ୍ର ଯେଉଁ ପ୍ରଭୁ ଧରିଛନ୍ତି, ଶୃଣୁମାନ ସବୁବେଳେ ଭଗବାନ କଥା ଶୁଣିବା ପାଇଁ ସେ ଆଗ୍ରହ ତା ସବୁବେଳେ। ଶୃଣୁମାନ ସୁଭଦ୍ରାଣୀ, ଅତି ମଙ୍ଗଳମୟ କଥା। ଯେଉଁମାନେ ପ୍ରଭୁଙ୍କର କଥା ଏ ଭାଗବତ ଶ୍ରବଣ କରୁଛନ୍ତି, କେତେ ଅମଙ୍ଗଳ ଦୂର ହେଉଛି ସେ ନ ଜାଣନ୍ତୁ, ସେ ନ ଜାଣିଲେ ବି ଭାଗବତ ପ୍ରଭୁ ଭଗବାନ ଶ୍ରୀକୃଷ୍ଣ ତାଙ୍କ ଅନ୍ତର ଭିତରୁ ଅମଙ୍ଗଳକୁ ନାଶ କରିଦେବେ। ରୋଗୀ ନ ଜାଣିଲେ ବି ଔଷଧ କେମିତି କାମ କରୁଛି, ଔଷଧ ତା ଧର୍ମଟା କରିବ, ରୋଗୀ ନ ଜାଣୁ। ଏ ଭଗବାନଙ୍କର କଥା ସୁଭଦ୍ରାଣୀ, ଅନର୍ଥ ନାଶକାରୀ, ପାପ ନାଶକାରୀ। କାରଣ ଏଠି ଏଠି ମନ କଥା ଏଥିରେ କିଛି ଯୋଡ଼ା ଯାଏନି, ଭଗବାନଙ୍କର କଥା। ଶୃଣୁମନ ସୁଭଦ୍ରାଣୀ ରଥାଙ୍ଗ ପାଣି, ଜନ୍ମାନି କର୍ମାଣି ଚଜାନି ଲୋକେ। ଏ ପ୍ରଭୁ ଏଇଠି ଆସିକି ଯେଉଁ ଜନ୍ମ କରିଛନ୍ତି, ଯେଉଁ କର୍ମ, ଯେଉଁ ଜନ୍ମଲୀଳା କରିଛନ୍ତି, ଭକ୍ତ ଲୀଳା କରିଛନ୍ତି, ଏଗୁଡ଼ିକୁ ଶୁଣିବାକୁ ପଡ଼ିବ। ଆଉ ଗୀତାନି ନାମାନି, ଆଜିକାଲି ଆଜିକାଲି ତ ସବୁ, ଆଗରୁ ଗାଁର ମେଳା ହେଉଥିଲା ନା, ଆପଣଙ୍କ ଆଡ଼େ ତ ଅଛି ମେଳା, ଏବେ ବି କେଉଁଠି ମେଳା ଚାଲିଥିଲା? ଆଗରୁ ଗାଁ ଲୋକମାନେ ଯେଉଁଠି କାହାର ଟିକେ ପୂଜା ଉତ୍ସବ ହେଲା, ସେ ଡାକି ଦେଉଥିଲେ ଗାଁ ଲୋକମାନେ, ଟିକେ ଆସିଲ ଆସିଲ, ଟିକେ ଆମର ପିଲାର ଆଜି ଏକୋଇଶିଆ ଅଛି ବା ତାର ଜନ୍ମଦିନ ଅଛି, ତୁମେ ଗୋଟେ କାମ କର, ଟିକେ ଗୀତ ଗାଅ, ଗୀତାନ କେତେ ଲୌକିକ ଗୀତ, ଜଗନ୍ନାଥଙ୍କର ଭଜନ, ରାଧାକୃଷ୍ଣଙ୍କର ଭଜନ ସବୁ ରଚନା ହେଇଛି, ଆଉ ନିରନ୍ତର ଗାନ କରୁଥିଲେ, ଅବ୍ରଣମ ବ୍ରତ ନିରନ୍ତର ସବୁବେଳେ ବିଲ ଗଲେ ବାଡ଼ି ଗଲେ ପ୍ରଭୁଙ୍କର ନାଁ, ଗୀତାନି ନାମାନି ଭଗବାନଙ୍କର ନାମ। ହରେ କୃଷ୍ଣ ରେ କୃଷ୍ଣ 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 ରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଗାୟନ ବିଲଜ୍ଜେତ ବିଚରତ ଅସଙ୍ଗ, ଲଜ୍ଜା ତ୍ୟାଗ କରିକି ସବୁବେଳେ ପ୍ରଭୁଙ୍କର ନାମ କରିକି, ପ୍ରଭୁଙ୍କର କୀର୍ତ୍ତନ କରି ସବୁବେଳେ ବୋଲୁଥିବ, ଏ ହେଉଛି ଭାଗବତ ଧର୍ମ। ଏଇମାନେ ପ୍ରଭୁଙ୍କୁ ଦର୍ଶନ କରିପାରିବେ। ଭୂତାତ୍ମ ଭୂତ, ଏ ବହୁତ ଗୁରୁତ୍ୱ। ଏହା ଭିତରେ ଭଗବାନ ଶ୍ରୀକୃଷ୍ଣଙ୍କର ଜଣେ ବହୁତ ବଡ଼ ଭକ୍ତ ଥିଲେ, ତାଙ୍କର ନାମ ମୟୂରଧ୍ୱଜ। ମୟୂରଧ୍ୱଜ କୃଷ୍ଣଙ୍କର ଭକ୍ତ, ସେ ଏଭଳି ଭକ୍ତ ଥିଲେ ଯେକୌଣସି ବ୍ୟକ୍ତି ତିଳକ ମାଳି କରିଥିଲା ମାନେ ତା ପାଦ ତଳେ ପଡ଼ିଛି, ତାଙ୍କ ସିଂହାସନରେ ବସେଇବେ, ତାଙ୍କର ପାଦ ଧୋଇଦେବେ, ତାଙ୍କୁ ସେବା କରିବେ, ସବୁକିଛି କରନ୍ତି। ବେଶନିଷ୍ଠ ସେ, ବେଶନିଷ୍ଠ ବେଶନିଷ୍ଠ ଯେକୌଣସି ବୈଷ୍ଣବ ବିଷ୍ଣୁ ଭକ୍ତଙ୍କୁ ଦେଖିଲା ମାନେ ସେ ଖୁସି ହେଇଯାଏ, ରାଜା ହେଇକି। ଇଏ ତ ଚିନ୍ତାରେ ପଡ଼ିଗଲେ, ପ୍ରଜାମାନେ ଚିନ୍ତାରେ ପଡ଼ିଗଲେ, ଆରେ ଆମେ ରାଜା ଏତେ ଦୟାଳୁ, ଯେକୌଣସି ବିଷ୍ଣୁ ଭକ୍ତଙ୍କୁ ସବୁ ଦେଇ ଦେଉଛନ୍ତି, ସବୁବେଳେ ଦାନ କରନ୍ତି, ତାଙ୍କ ସେବା କରନ୍ତି, ଯାହା ଚାହାନ୍ତି ଦେଇ ଦିଅନ୍ତି। ଦୁଇ ଜଣ ଚୋର ଶୁଣିଲେ, କହିଲେ ମୟୂରଧ୍ୱଜ ତ ଆମ ରାଜା ତ ବହୁତ ବଡ଼, ଆମେ ଚୋରି କରି କେତେ ଟଙ୍କା ପାଉଛେ, ଆମେ ଯିବା ରାଜାଙ୍କ ଘରକୁ, ବିଷ୍ଣୁ ଭକ୍ତ ତିଳକ ବିଳକ ମାରି ବିଷ୍ଣୁ ଭକ୍ତ ହେଇକି ଯିବା, ଆଉ ରାଜା ତ ଅତି ବୈଷ୍ଣୁମାନଙ୍କୁ ଭଲ ପାଆନ୍ତି, ଦେଖିବା କ'ଣ ହେଉଛି। ତେଣୁ ଆସିଲେ, ତେଣୁ ଆସିକି ପହଞ୍ଚିଲେ ରାଜା, ତାଙ୍କର ପାଦ ଧୋଇଦେଲେ, ସିଂହାସନରେ ବସେଇଲେ, ସ୍ତ୍ରୀ ତାଙ୍କ ରାଣୀ ବି ତାଙ୍କୁ ସେବା କଲେ, ଅତିଥି କକ୍ଷ ଖୋଲିଦେଲେ, ବୈଷ୍ଣୁମାନଙ୍କର କକ୍ଷ କଲା, ଏଇଠି ଆପଣମାନେ ରହିବେ, ଏଠି ବୈଷ୍ଣୁମାନେ ରୁହନ୍ତି। ଚୋର ଦୁଇ ଜଣ, ଆଙ୍କର କାମ କ'ଣ ନା, ଇଏ ରାତି ଦିନ ଖାଲି ସନ୍ଧାନ କରନ୍ତି, ଆଉ ବୈଷ୍ଣୁମାନେ ରାଜକୋଷ ସବୁଆଡ଼େ ଖୋଲା, ବିଷ୍ଣୁ ଭକ୍ତ ପାଇଁ ସେ ସବୁ ଖୋଲା କରିଥିଲେ ମୟୂରଧ୍ୱଜ। ଇଏ ତାଙ୍କର ଏଷ୍ଟିମେଟ୍ କରନ୍ତି ରାଜାରେ କେତେ ଟଙ୍କା ଅଛି, କେଉଁଠି କ'ଣ ଅଛି, କାହା କେତେ ଚାବିକାଠି ଅଛି, କେଉଁଠି କେଉଁ ଧନ ଅଛି, ଇଏ ତାଙ୍କର ତାଙ୍କ ବାପାରେ ଚଲେଇଛନ୍ତି, ରାଜା ତାଙ୍କର ବିଷ୍ଣୁ ଭକ୍ତ ରୂପରେ ଦେଖୁଛନ୍ତି, ଭୂତାତ୍ମ ଭୂତ ସବୁଆଡ଼େ ତ ପ୍ରଭୁ ଅଛନ୍ତି, ସେ କାହିଁକି ତାଙ୍କର ସନ୍ଦେହ ଆସିବ। ରାଜା ଦିନ, ରାଜା ସେଦିନ କ'ଣ କରିଛନ୍ତି, ତାଙ୍କୁ ରଖି ରଖି ଶୁଭ ସୁବ୍ୟବସ୍ଥା କରି, ସେବକ ବନ୍ଦୋବସ୍ତ କରି, ଚୋର ଦୁଇ ଜଣଙ୍କର, ସେ ତ ବୈଷ୍ଣବ ବେଶରେ ଆସିଛନ୍ତି, ଇଏ ଚାଲିଗଲେ, ରାଜା ଚାଲିଗଲେ କେଉଁଠି, ମୃଗିଆ କରିବାକୁ, ମୃଗିଆ କରିବାକୁ ଚାଲିଗଲେ, ବହୁତ ଦୂରକୁ ପଳାଇଗଲେ, ରାତିରେ ଆଉ ଫେରିପାରିଲେ, ବହୁତ ଦିନିଆ ଭିତରେ ରହିଛନ୍ତି ଚୋରମାନେ। ରାଜା ଯେଉଁଦିନ ମୃଗିଆକୁ ପଳାଇଛନ୍ତି, ସେଦିନ କହିଲେ ଆଚ୍ଛା ଆଜି ତ ଭଲ ସୁଯୋଗ ମିଳିଲା, ରାଜା ତ ରାତି ହେଲାଣି ଫେରି ନାହାନ୍ତି, ସେ କ'ଣ କଲେ ନା ରାଣୀଙ୍କୁ ମାରି ରାଣୀଙ୍କ ହାତରେ ଯେତିକି କୋଷର ମାନେ ରାଜକୋଷର ସବୁ ଚାବି କାଟିଥିଲା ଘରର ସବୁ ସମ୍ପତ୍ତିର ସନ୍ଧାନ ଯେଉଁଠୁ ଯେଉଁଠୁ ନେଇ ଚାବି ନେଇ ସବୁ ଖୋଲି ବହୁତ ଧନ ସମ୍ପତ୍ତି ଧରିକି ଯାଉଛନ୍ତି। ଯେତେବେଳେ ଯାଉଛନ୍ତି ଚୋର ଦୁଇ ଜଣ ଜଙ୍ଗଲ ଭିତରେ ଯିବା ଭିତରେ ରାତି ପାଇଯାଇଛି। ସେଣେ ରାଜା କ'ଣ କରୁଛନ୍ତି ନା ବ୍ୟାକୁଳ ହେଇକି ଫେରୁଛନ୍ତି, ଆରେ ସନ୍ଥ ଦୁଇ ଜଣ ଥିଲେ ତାଙ୍କର ସେବାରେ ମୁଁ ତ ରାତିରେ ରହିଲି, କାଳେ ସେବାରେ ତ୍ରୁଟି ହେଇଥିବ। ସିଏ ତାହା ନାହିଁ ଆସିଲା ବେଳକୁ ପଥ ଭିତରେ ଦୁଇ ଜଣଙ୍କର ଦେଖା, ଯାହା ଆମର ଓଡ଼ିଆରେ ଗୋଟେ କଥା ନାହିଁ ଚୋର ମନ ଚୋର ଗଣ୍ଠଳିରେ, ତାର ତ ଚୋର ଚୋରି କରି ତା ମନଟା ସେଇଠି। ରାଜା ତାଙ୍କୁ ଦେଖି ପାଦତଳ ପଡ଼ିଗଲେ, କହିଲା ଆଜ୍ଞା ମୁଁ କାଲି ରାତିରେ ରହିଲିନି ବୋଲି ମୋ ଉପରେ ଅସନ୍ତୁଷ୍ଟ ହେଇକି ଆପଣ ଘର ଛାଡ଼ିକି ପଳେଇ ଆସିଲେ। ଇଏ କହିଲେ କ'ଣ ରାଜା ଏମିତି କହୁଛନ୍ତି? କହିଲେ ଆଜ୍ଞା ଆମେ ଆପଣଙ୍କ ଟଙ୍କା ଚୋରି କରିକି ଆଣିଛୁ, ସମ୍ପତ୍ତି ଚୋରି କରି, ଆପଣ ଏଇଟା ନେଇଯାଆନ୍ତୁ, ଆମେ ଚୋର, ଆପଣ ଆମକୁ କାହିଁକି ପ୍ରଣାମ କରୁଛନ୍ତି? ରାଜା କହିଲେ ନାଇଁ ନାଇଁ ଆପଣ ବୈଷ୍ଣବ ଲୋକ, ଆପଣ ଏତେ ଅଭିମାନ କଲେ ଚଳିବ? ଆପଣ ଫେରି ଚାଲନ୍ତୁ, ମୋ ରାଜ୍ୟକୁ ଚାଲନ୍ତୁ, ମୋ ରାଜଧାନୀକୁ ଚାଲନ୍ତୁ, ମୁଁ ଆପଣଙ୍କର ସେବା କରିବି, ଆପଣଙ୍କୁ ଯାହା ଚାହିଁବେ ମୁଁ ଦେବି। ଚୋର ଭାବୁଛନ୍ତି କ'ଣ କି ରାଜା ବୋଧେ ଆମକୁ ଏମିତି ଶିଖେଇ ନେଇକି ପ୍ରାଣଦଣ୍ଡଟା ଦେବେ, କିନ୍ତୁ ରାଜାଙ୍କର ସେ ସୁବୁଧାତ୍ମ ବହୁତ ସବୁବେଳେ ପ୍ରଭୁଙ୍କୁ ଦେଖୁଛନ୍ତି, ତାଙ୍କର କାହିଁକି ଚୋର ଆଉ ବୈଷ୍ଣବ ଭେଦ କାହିଁ ସେ ଦେଖିବେ? ସେ ଦୃଷ୍ଟିରେ ତାଙ୍କର ହେଇଯାଇଛି ସାଧୁସଙ୍ଗ କରି ଭକ୍ତ ସଙ୍ଗ ଭଗବତ କୃପାରେ। ତେଣୁ ଏତେ ଅନୁରୋଧ କଲେ ଚୋର ଦୁଇ ଚୋର ଦୁଇ ଜଣ କହିଲେ ଆଜ୍ଞା ଆମେ ଚୋର, ଆମେ ବୈଷ୍ଣବ ବେଶରେ ଯାଇଥିଲୁ ଆପଣଙ୍କ କତିରୁ ଚୋରି କରିବା ପାଇଁ। ରାଜା କହିଲେ ନା ନା ଆପଣ ମୁଁ ନାହିଁ ବୋଲି ଆପଣ ଅଭିମାନ କରି ଏମିତି କହୁଛନ୍ତି। ରାଜା ଏତେ ଅନୁନୟ ବିନୟ ହେଲେ ଚୋରଙ୍କର ମନ ବଦଳିଗଲା, ଦେଖିବା ଯାହା ହବ, ଏତେ ଅନୁନୟ ବିନୟ କରୁଛନ୍ତି ଚାଲ ଯିବା। ସେ ଯାହା ସମ୍ପତ୍ତି ଆଣିଥିଲେ ରାଣୀକି ମାରିଦେଇକି ଆସିଛନ୍ତି, ରାଜା ନେଇକି ଗଲେ, ରାଜା ନେଇକି ସିଂହାସନରେ ବସେଇଲେ, କହିଲେ ଆଜ୍ଞା ଆପଣ ଅଭିମାନ କରି ପଳେଇଗଲେ ମୋର ଆଉ କଲ୍ୟାଣ ହବ? ଏ ରାଜବଂଶର କଲ୍ୟାଣ ହବ ନା ରାଜାର କଲ୍ୟାଣ ହବ ନା ରାଜଧାନୀର କଲ୍ୟାଣ ହବ ନା ରାଜ୍ୟର କଲ୍ୟାଣ ହବ? ବସେଇଲେ, ପାଲ ଧୋଇଦେଲେ, କିଏ ମାରିଛି ପଚାରୁନାହାନ୍ତି, ରାଣୀ ସେଠି ପଡ଼ିଛନ୍ତି ରକ୍ତ ସବୁ ଧାରଧାରି ବୋହିଛି। ଏ ଚୋର ଦୁଇ ଜଣଙ୍କର ପାଦ ଜଳକୁ ନେଇକି ରାଣୀ ଉପରେ ଛିଞ୍ଚିଲେ। ଦେଖ ରାଣୀଙ୍କ ଉପରେ ଛିଞ୍ଚିବା ମାତ୍ରେ ରାଣୀ ଜୀବିତ ହେଇଗଲେ। ଏ ଯୋଉ ଚୋର ଦୁଇ ଜଣ ମାରିଥିଲେ ତାଙ୍କର ଅନ୍ତର ପରିବର୍ତ୍ତନ ହେଲା, କହିଲେ ଆଚ୍ଛା ବୈଷ୍ଣବ ବେଶର ବିଷ୍ଣୁ ଭକ୍ତ ବେଶରେ ଏତିକି ମହିମା? ରାଜା ମୟୂରଧ୍ୱଜ ଆମକୁ ବୈଷ୍ଣବ ଜ୍ଞାନ କରି ଆମର ଚରଣ ରଜକୁ ଧୋଇ ଜଳକୁ ଛିଞ୍ଚି ଦେଲା, ଆମେ ଯାହାଙ୍କୁ ମାରିଥିଲୁ ସେ ବଞ୍ଚିଗଲେ? ତାହେଲେ ଯଦି ଆମେ ପ୍ରକୃତ ବୈଷ୍ଣବ ହବୁ ତାହେଲେ ଭଗବାନଙ୍କର ଆମେ କେତେ ପ୍ରିୟ ନ ହବୁ? ତାଙ୍କ ଜୀବନର ସେ ଚୋର ଚୋର ଦୁଇ ଜଣଙ୍କ ଜୀବନରେ ଏଭଳି ପରିବର୍ତ୍ତନ ଆସିଲା, ରାଜାଙ୍କ ସମ୍ମୁଖରେ ସେମାନେ ସବୁ ନିଜର ଠିକଣା କହିଦେଲେ, ଆଜ୍ଞା ଆପଣ ଆମକୁ ଏତେଥର ଦଣ୍ଡ ଦେଇଛନ୍ତି, ଆମେ ଏଇ ଚୋର, ଆମେ ବୈଷ୍ଣବ ବେଶ ଧରିଥିଲୁ, କିନ୍ତୁ ଆଜିଠାରୁ ଆମେ ପ୍ରକୃତିରେ ବୈଷ୍ଣବ ହଉ। ଏଠି କହିବାର ତାତ୍ପର୍ଯ୍ୟ ଭୂତାତ୍ମ ଭୂତ, ଜଣେ ଶୁଦ୍ଧ ବୈଷ୍ଣବ ତାର କୃପା ତାର ଭାବନା ଆଉ ଜଣେ ଜୀବର ଅନ୍ତରକୁ ପରିବର୍ତ୍ତନ କରିପାରିବ। ଯିଏ ଭଗବାନଙ୍କୁ ଦର୍ଶନ କରିଛନ୍ତି, ଯାହାର ଭଗବାନଙ୍କ ସହିତ ସମ୍ବନ୍ଧ ଅଛି, ସେ ଯେକୌଣସି ଜୀବକୁ ଭଗବାନଙ୍କ ସହିତ ସମ୍ବନ୍ଧିତ କରିଦେଇପାରିବ, କାରଣ ସେ ସବୁ ଜୀବ ଅନ୍ତରେ ପ୍ରଭୁଙ୍କୁ ଦେଖୁଛନ୍ତି। ଯୋମାଂ ପଶ୍ୟତି ସର୍ବତ ସର୍ବତ୍ର ମୟି ପଶ୍ୟତି ତସ୍ୟାଂ ନା ପ୍ରଣଶ୍ୟାମି ସଚମେ ନା ପ୍ରଣଶ୍ୟତି, ଗୀତାରେ ଭଗବାନ କହିଲେ। ଅର୍ଜୁନ ଆରମ୍ଭଟା କ'ଣ? ଯୋମାଂ ପଶ୍ୟତି ସର୍ବତ, ଭକ୍ତ କିଏ, ଭକ୍ତର ଲକ୍ଷଣ କ'ଣ? ଗୀତାରେ କହିଛି ଯୋମାଂ ପଶ୍ୟତି ସର୍ବତ୍ର, ସର୍ବତ୍ର ମୁଁ ଅଛି ଏଇଟା ଦେଖେ, ଆଉ ସର୍ବଂଚମୟୀ ପଶ୍ୟତି ମୋଠାରେ ସବୁ ଜିନିଷକୁ ଦେଖେ। ତସ୍ୟାଂ ନ ପ୍ରଣଶ୍ୟାମି ସଚ ମେ ନ ପ୍ରଣଶ୍ୟତି, ସିଏ ମୋଠାରୁ ଦୂରରେ ନାହିଁ କି ମୁଁ ତାଠୁ ଦୂରରେ ନାହିଁ, ଏ କଥା। ଆଉ ଗଜେନ୍ଦ୍ର ସେଇ କଥା ହିଁ କହୁଛନ୍ତି, ପ୍ରଭୁ ଆପଣଙ୍କର ପାଦପଦ୍ମକୁ ଏଇମାନେ ଦେଖନ୍ତି। ଏତିକି କହିସାରିଲା ପରେ ଗଜେନ୍ଦ୍ରଙ୍କୁ ପ୍ରଶ୍ନ କରାଯାଉଛି, ଆଚ୍ଛା ତୁମେ ଭଗବାନଙ୍କ ବିଷୟରେ କହୁଛ, ଗଜେନ୍ଦ୍ର ସ୍ତୁତି ତ 27 ସ୍ତୁତି, ବହୁତ ଭଗବାନଙ୍କର ସ୍ୱରୂପକୁ ବହୁତ ସୁନ୍ଦର ଭାବରେ ଗଜେନ୍ଦ୍ର ବ୍ୟାଖ୍ୟା କରିଛନ୍ତି। ନନୁ ଅସ୍ମଦାଦି ଭଗବତ ପି ଜନ୍ମ কর্মাদি দর্শনাৎ কথং তস্য উপাস্যতম ইতি আশঙ্কাম আহ। ইয়া পরবর্তী শ্লোক কৌছন্তি। আচ্ছা, ভগবানকর জন্ম আমভলি তো ভগবানকর জন্ম আর ভগবানকর কর্ম অস্মদ আদি ভগবত অপি জন্মকর্মাদি দর্শন। লোকমানে প্রশ্ন করে না, রামকৃষ্ণ বি আসলে তাঁকর বি জন্ম তাঁকর বি কর্ম আমভলি। গজেন্দ্রকে প্রশ্ন করা যাচ্ছে, যাহঙ্কর জন্ম যাহঙ্কর কর্ম সাধারণ মানব ভাই তুমি তাঁকে কেমন উপাস্য করছ, তুমি তাঁকে কেমন পূজা করছ? যদি কি প্রশ্ন করতে সিদ্ধস্বামী প্রশ্ন উঠাছেন, এবং পুরা পূর্ব শ্লোকর সিদ্ধস্বামী প্রশ্ন উঠাছেন, দূরত্বানুক্রমণত্ব প্রপঞ্চয়ান প্রণামতি। গজেন্দ্র পুঁ প্রণাম করছে, ভগবানকর চরিত্র হচ্ছে দুর্গেয়, প্রণাম করে কৌছেন।
জন্মকর্ম বা নাম রূপ গুণ দোষ এব তথাপি লোকপ্রিয় সম্ভবায় সোমায়া তানি অনুকাল মৃচ্ছতি।
এই শ্লোক প্রায় বহুত লোক ভাগবত পড়লা বেড়ে ইয়ার ওড়িয়া অনুবাদ বিষয় আসবে সে ভুল বুঝান্তি। ভগবান গজেন্দ্র কৌছন্তি, ন বিদ্যতে যস্য চ জন্ম কর্ম বা যাহঙ্কর জন্ম আউ কর্ম নাহি। লোকমানে কাহিঁকি রামকৃষ্ণকে ভগবান বলে মানন্তি না? বহুত লোক অছন্তি, কেহি কেহি বিষ্ণুকে ভগবান বলে মানন্তি, কিন্তু রামকৃষ্ণকে ভগবান বলে মানিবে না। কাহিঁকি না বিষ্ণুকর চারি হাত, রামকৃষ্ণকর দুই হাত। আর রাম আউ কৃষ্ণ এটিকে আসছন্তি, বিষ্ণু কেবে আসুনাহান্তি। কেতে শ্রেণীর মানব অছন্তি, আউ কেতে শ্রেণীর মানব অছন্তি সে কুন্দ নাই। ভগবান কেবে শরীর ধরন্তি না, ভগবান শরীর ধরি নাহান্তি। শাস্ত্র ভাগবতর সিদ্ধান্তকু আশ্রয় নেইকি, টিকা টিপ্পণীর আশ্রয় নেইকি পড়িবাকে পড়িব। যেমনি স্কুল বহিকু, স্কুলের যে কোর্স অফ স্টডি অছি, কেই কোনসি ছুয়া তো খালি বই দিয়ে দিলে সে পরীক্ষার পাস করে পারবে, তাকে টিচার দরকার। কারণ যে টিচার আপয়েন্টমেন্ট পাইছি সে বোর্ড অফ সেকেন্ডারি এজুকেশনর যে ট্রেনিং অছি, সে ট্রেনিংর কোন কোয়া স্কুল স্যার মানকর ট্রেনিং থাকে, ট্রেনিং পাইলা পরে তাকে আপয়েন্টমেন্ট দিয়ে যায় সে পড়াইব। তেমন ভাগবতঙ্কু কি অলগা অর্থরে করে পারিবে, কিন্তু এ শ্লোকর অর্থ ন বিদ্যতে যস্য চ জন্ম কর্ম বা যাহঙ্কর জন্ম যাহঙ্কর কর্ম নাহি। তেমন লোকমানে কুহন্তি ভগবানকর জন্ম নাহি কি কর্ম নাহি, শ্লোকর অর্থ ইয়া না? না, এটি কুহন্তি প্রারব্ধ কর্মাধীনম জন্ম ন বিদ্যতে। আমি জন্ম হচ্ছে কোথায়? আমার প্রারব্ধ পাই আমি জন্ম হচ্ছে, ভগবানকর জন্ম প্রারব্ধ পাই নুহে, কর্মাধীন নুহে। আমি কর্ম করছে কোথায়? শরীর পাই। আমি কর্ম কলে হি ভোজন করিবা, ভগবান কর্ম করুনাহান্তি শরীর পাই। ভগবান ভক্তকু আনন্দ পাই সব কর্ম করেছেন, দেখুন যেতে লীলা ভগবানকর। আমার জন্মটা হচ্ছে প্রারব্ধ অধীন, আমি জন্ম পাই বাধ্য, ভগবান জন্ম হওয়া বাধ্য নুহতি। বরাহ বরাহ কেউঠু আবির্ভাব হলে বরাহদেব ব্রহ্মাঙ্কর নাসারু আহ, এটি গোটে বরাহ, এত গোটে ছোট বরাহ। চাহু চাহু ব্রহ্মাঙ্ক সম্মুখে পৃথিবী, পৃথিবীর সর্বোচ্চ স্থিতি সত্যলোক পর্যন্ত তাঁর স্বরূপ বড়াই দেবে সঙ্গে সঙ্গে। নৃসিংহদেব কেউ আবির্ভাব হলে খম্বর মৎস্য মীনদেব, তাঁর বাবা মা আছেন তো সাংসে আবির্ভাব হলে রামকৃষ্ণ সেভাবে আবির্ভাব হয়ে থাকে, সে কাহিনী পিতামাতা ধরলে লোকমানে ভাবতে কিন্তু বসুদেব দেবকীকর পুত্র হচ্ছেন কৃষ্ণ, সে জন্ম আমি যদি পিলা ছুঁয়া জন্ম করুছে সে সেভাবে ছটা পুয়া জন্ম করলে অষ্টম গর্ভরে কৃষ্ণ আসলে না? আমি ইয়া হি ভাবু তো সে সে ভগবান নুহতি না, ভগবানকর প্রারব্ধ কর্মাধীন জন্ম না, লৌকিক কর্ম না, যে কর্ম করতে ভক্তর সুখপা হি কর্ম ন বিদ্যতে যস্য জন্ম কর্ম বা ননাম রূপ গুণ দোষ এব বা
ଭଗବାନଙ୍କର ନାମ ନାହିଁ କି ରୂପ ନାହିଁ। ତେଣୁ ଯେଉଁମାନେ ନିରାକାରବାଦୀ ଥିବେ ସେ କହିବେ ହଁ ଏଇ ଶ୍ଳୋକ ତ ଠିକ ଗଜେନ୍ଦ୍ର କହିଛନ୍ତି। ଆଚ୍ଛା ଗଜେନ୍ଦ୍ର ଯଦି ନିରାକାରକୁ ସ୍ତୁତି କରିଥିଲେ ଗଜେନ୍ଦ୍ରକୁ କେଉଁ ନିରାକାର ଉଦ୍ଧାର କଲେ? ଚକ୍ର ଧରିଥିଲେ କେଉଁ ନିରାକାର? ଯାହାର ଆକାର ନାହିଁ ଚକ୍ର କେମିତି ଧରିବେ? ଗଜେନ୍ଦ୍ରକୁ କେମିତି କୁମ୍ଭୀରକୁ କେମିତି ମାରିବେ? ଲୋକମାନେ ଭାଗବତ ପଢ଼ିବେ କିନ୍ତୁ ଛୋଟିଆ କଥାଟାକୁ ଧରିପାରନ୍ତିନି। ଆରେ ଇଏ ଗଜେନ୍ଦ୍ର ତ କହୁଛି ଯାହାଙ୍କର ନାମ ନାହିଁ ଯାହାଙ୍କର ରୂପ ନାହିଁ। ନାମ ନାହିଁ କି ରୂପ ନାହିଁ ତାହେଲେ ସେ ନିରାକାର। ଯଦି ନିରାକାର ହେଲେ ସେ ନିରାକାରକୁ ଡାକୁଥିଲେ ତା ନିରାକାର ଆସିକି ତ କୁମ୍ଭୀରକୁ ମାରିଥାନ୍ତେ। ଗରୁଡ଼ ପୃଷ୍ଠରେ ଚକ୍ର ଧରିକି ଭଗବାନ କେମିତି ଆଇଲେ? ଅର୍ଥ ନାମ, ଆମର ନାମ କ'ଣ? ଆପଣ ଜଣଙ୍କର ନାମ ବର୍ତ୍ତମାନ ହେଉଛନ୍ତି ପ୍ରମୋଦ, ତାଙ୍କୁ ପଚରାଯିବ ତୁମ ନାମ କ'ଣ? ନାମ ନା ପ୍ରମୋଦ। ଆରେ ଭାଇ ଏଇ ଶରୀରରେ ତୁମ ନାଁଟା ପ୍ରମୋଦ, ତା ଭିତରେ ବି ଚେଞ୍ଜ ହେଇସାରିବନି। ପିଲାଟି ବେଳେ ତାକୁ ଡାକୁଥିବେ ଗୁଡ଼ୁ କି ମୁଡ଼ୁ, ବଢ଼ିଗଲା ପରେ ତାର ନାଁଟା ହେଇଥିବ ପ୍ରମୋଦ ଦେ। ଆଉ ବୁଢ଼ା ହେଲା ପରେ ଆଉ କେହି ଡାକିବେନି ପ୍ରମୋଦ ବୋଲି, ଖାଲି ରେକର୍ଡ଼ରେ ରହିଥିବ ପ୍ରମୋଦ। ମଲାବେଳେ ପୁଅ ଲେଖିଦେବେ ମୋର ମୋର ପିତା ସ୍ୱର୍ଗତ ପ୍ରମୋଦ ଦାସ ଚାଲିଗଲେ, କିନ୍ତୁ ସବୁ ଡାକିବେ ବୁଢ଼ା। ଏ ଶରୀରର ଏଟା ନାଁଟା, ନାଁଟା କାହିଁକି ଦିଆ ହେଇଛି? ନାମଟା ସ୍ୱରର ନୁହେଁ, ଏଠି ସ୍ୱର ଦ୍ୱାରା କାମ ଚଳାଇବା ପାଇଁ, ସଂସାର କର୍ମ କରିବା ପାଇଁ ଗୋଟେ ସ୍ୱରକୁ ନାଁ ଦିଆହଉଛି। କ'ଣ ବୁଝିପାରୁଛନ୍ତି ତ? ଯଦି ନାମ ନ ଦିଆ ହବ କାମଟା କେମିତି ହବ? ସଂସାର କର୍ମ ଡାକିବା କେମିତି? କେବଳ ସଂସାର କର୍ମ କରିବା ପାଇଁ ଗୋଟେ ନାମ ଦିଆ ହେଇଛି, ଏ ନାମଟା ଆମର ନାମ ନୁହେଁ। କେତେ ନାମ ଚେଞ୍ଜ ହେଇଯାଇଲାଣି, କ'ଣ ଥିଲା ଆମ ନାମ ଠିକ ଠିକଣା ନାହିଁ। କିନ୍ତୁ ଭଗବାନଙ୍କର ସେ ନୁହେଁ, ଭଗବାନଙ୍କର ଅଲୌକିକ ନାମ ଗୋବିନ୍ଦ, ଗୋପାଳ, ମଧୁସୂଦନ, ଇ କିଭଳି ନାମ? ଏଠି ସୁଖଦେବ ତାଙ୍କ ସିଦ୍ଧାନ୍ତ ପ୍ରଦୀପ୍ତରେ କହୁଛନ୍ତି ତତ୍ର ଜନ୍ମ ବାସୁଦେବ ଗେହାଦି। ଭଗବାନ ଏ ପିଲା ଏକେ ଶେଖର ପାଟି କରୁଛି, ଦେବକୀ ଗର୍ଭରେ ଧାରଣ କରିଥିଲେ କୃଷ୍ଣଙ୍କୁ ଆଜ୍ଞା। ମୂଳ ଭାଗବତ ପଢ଼ିଲେ ହିଁ ଆପଣଙ୍କର ଯେତିକି ସବୁ ସନ୍ଦେହ ଗୁଡ଼ିକ ଅଛି ଚାଲିଯିବ। ମୂଳ ଭାଗବତ ନ ପଢ଼ିଲେ ଆପଣ ଧରିପାରିବେନି। ମୂଳ ଶ୍ଳୋକ ଥିବ ଅନୁବାଦ ଥିବ, ଶ୍ଳୋକ ଥିବ ଅନୁବାଦ ଥିବ। ସୁଖଦେବ ଗୋସ୍ୱାମୀ ଦଶମ ସ୍କନ୍ଧରେ ଶ୍ରୀକୃଷ୍ଣଙ୍କର ଜନ୍ମ, ଆମେ ପିତା କ'ଣ କରୁଛି? ପିତା ବୀର୍ଯ୍ୟଟାକୁ ମାତୃ ଗର୍ଭରେ ଦେଉଛି କି ନା? ମାତୃ ମା କ'ଣ କରୁଛି? ମା ସେଟାକୁ ଧାରଣ କରୁଛି। ଭଗବାନ କେସରେ ସେ ଆଇଛି, ଭାଗବତରେ ଲେଖା ଅଛନ୍ତି ଭଗବାନ ଅପି ବିଶ୍ୱାତ୍ମା ଭକ୍ତାନାମୟ ଅଭୟଙ୍କରମ ଆବିବିଂଶଂସ ଭାଗେନ ମନୋଆନକ ଦୁନ୍ଦୁଭି। ଲୋକମାନେ ଯେପର୍ଯ୍ୟନ୍ତ ଭାଗବତକୁ ଠିକଣା ଭାବରେ ନ ପଢ଼ିବେ ସେମାନେ କେବେ ଭଗବାନଙ୍କର ଲୀଳା ନାମ ରୂପ ଖେଳ ଅପରାଧ କରିକରି ଚାଲିବେ। ସେ କହିବେ ମୁଁ ଯାହା ଜାଣିଛି ଠିକ ଆଉ ସବୁ ଭୁଲ ନା। ଆମେ ଗର୍ଭ ଭିତରକୁ ଆସୁଛେ, ମଳମୂତ୍ର କଫବାତ ପିତ ଭିତରେ ରହିବା ଆମର ଧର୍ମ ହେଇଯାଇଛି, ତାହେଲେ ଭଗବାନଙ୍କୁ ବିସ୍ମରଣ ହେଇଛି। ଭଗବାନ ସମସ୍ତଙ୍କ ହୃଦୟ ଭିତରେ ଅଛନ୍ତି। ଆପଣ ଯେତେବେଳେ ଶୁଣିବେ ଜୀବ ସ୍ତୁତି ଜମାଲପୁରରେ ହେବେ, ଜୀବ ସେଠି ସ୍ତୁତି କରୁଛି, କାହିଁକି ଭଗବାନ ଆମ ଅନ୍ତର ଭିତରେ ରହିଛନ୍ତି? ଏଠି ସେ କଥା କହୁଛନ୍ତି ସୁଖଦେବ ପରୀକ୍ଷିତ କହୁଛନ୍ତି ପରୀକ୍ଷିତ ଭଗବାନ ଅପି ବିଶ୍ୱାତ୍ମା, ଯେ ବିଶ୍ୱର ଆତ୍ମା, ଭକ୍ତାନାମ ଅଭୟଙ୍କରମ ଯେ ଭକ୍ତକୁ ଅଭୟ ଦିଅନ୍ତି, ଆବିବେଶ ଅଂଶ ଭାଗେନ ମନ ଆନକ ଦୁନ୍ଧୁବୀ, ମନ ଆନକ ଦୁନ୍ଧୁବୀ। ବସୁଦେବ ଆଉ ଦେବକୀଙ୍କର ଦୈହିକ ସମ୍ପର୍କରୁ କୃଷ୍ଣ ଜନ୍ମ ହେଇନାହାନ୍ତି, ଯେ ବିଶ୍ୱର ଆତ୍ମା ସମସ୍ତ ଅଂଶଙ୍କ ସହିତ ବସୁଦେବଙ୍କ ମନ ଭିତରେ ପ୍ରବେଶ କଲେ। ପଢ଼ନ୍ତୁ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ କୃଷ୍ଣଙ୍କର ଆବିର୍ଭାବ ଅଧ୍ୟାୟ ଦେଖନ୍ତୁ। ଆଚ୍ଛା ଦେବକୀ ଗର୍ଭରେ ଧାରଣ କରିଥିଲେ କି ନା?
ତତୋ ଜଗଦ ମଙ୍ଗଲ ଅଚ୍ୟୁତାଂଶ ସମାହିତ ସୁର ସୁତେନ ଦେବୀ, ସମାହିତ ସୁର ସୁତେନ ଦେବୀ ଦଧାର ସର୍ବାତ୍ମ ଆତ୍ମଭୂତମ କାଷ୍ଟା ଯଥାନନ୍ଦକର ମନନ୍ତମ। ଭାଗବତର ସିଦ୍ଧାନ୍ତକୁ କାଟି ଦେଇ ଚାଲିବେ? ଯଦି କୃଷ୍ଣ ଜଣେ ସାଧାରଣ ମାନବ
ରଜବୀର୍ଯ୍ୟରୁ ଜାତ ମୁନି ଋଷି ଏତେ ଶହ ଶହ ଭକ୍ତମାନେ ଅନନ୍ତ କାଳରୁ ଅନାଦି କାଳ ପର୍ଯ୍ୟନ୍ତ ଏତେ ଗୁଣ ଏତେ ଶାସ୍ତ୍ର ରଚନା ହେଇଛି ଭଗବାନ ଶ୍ରୀକୃଷ୍ଣଙ୍କର, କୌଣସି ଭଗବାନଙ୍କର ଏତେ ଶାସ୍ତ୍ର ନାହିଁ ତାଙ୍କ ନାମ ରୂପ ଗୁଣ ଲୀଳା ଉପରେ। ମନୁଷ୍ୟର କେତେ ଗୁଣ ଅଛି ଆଜ୍ଞା। ତତୋ ଜଗନ୍ମଙ୍ଗଳ ଅଚ୍ୟୁତାଂଶ ସମାହିତ ସୁରସୁତେନ ଦେବୀ, ସୁରସୁତ ଦେବୀ ଦେବକୀ ସମାହିତ ଚିତ୍ତରେ ଧାରଣ କଲେ। ବସୁଦେବ ମନରୁ ଭଗବାନ ଶ୍ରୀକୃଷ୍ଣ ଦେବକୀଙ୍କର ମନକୁ ଗଲେ। କିଭଳି ଦେବକୀ ଧାରଣ କଲେ? ଗର୍ଭରେ ଧାରଣ କଲେ ବୋଲି ନୁହେଁ, କାଷ୍ଟା ଯଥା ନନ୍ଦ କରମ ଅନନ୍ତମ, ଅନନ୍ତକୁ ଧାରଣ କଲେ କିଭଳି ନା କାଷ୍ଟା ପୂର୍ବ ଦିଗ, ପୂର୍ବ ଦିଗ କାହାକୁ ଧାରଣ କରୁଛନ୍ତି? ଯଥା ନନ୍ଦକମ ଚନ୍ଦ୍ରମାଙ୍କୁ। ପୂର୍ବ ଦିଗ ଚନ୍ଦ୍ରମାଙ୍କୁ ଜନ୍ମ ଦିଅନ୍ତି କି? ପୂର୍ବ ଦିଗ ସୂର୍ଯ୍ୟଦେବଙ୍କୁ ଜନ୍ମ ଦିଅନ୍ତି କି? ସୂର୍ଯ୍ୟଦେବ ପୂର୍ବ ଦିଗରେ ଉଦୟ ହୁଅନ୍ତି। ବସୁଦେବଙ୍କର ମନରୁ ପ୍ରଭୁ ଦେବକୀଙ୍କର ମନକୁ ଗଲେ। ଦେବକୀ କିଭଳି ଧାରଣ କଲେ ନା କାଷ୍ଟା ଯେଭଳି ପୂର୍ବ ଦିଗ ସହିତ ଚନ୍ଦ୍ରମାର କିଛି ସମ୍ପର୍କ ନାହିଁ, କେବଳ ଚନ୍ଦ୍ରମା କୃପା କରିକି ପୂର୍ବ ଦିଗରେ ଆସୁଛନ୍ତି, ଉଦୟ ହେଉଛନ୍ତି, ବାସ ଭଗବାନ। ସେ ଜଣେ ମୁସଲମାନ ରାଜା ଥିଲେ ତ ସେ ତ ବହୁତ ରାଗନ୍ତି ଆଉ ବହୁତ କ୍ରିଟିସାଇଜ୍ କରନ୍ତି। ପୂର୍ବ ବର୍ଷ କହିଥିଲି କ'ଣ, ମୁଁ ତ ବହୁତ କଥା କେଉଁଠି କହୁଛି ମୋର ସ୍ମରଣ ହିଁ ନାହିଁ। ମୁସଲମାନ ରାଜା ଥାନ୍ତି, ସିଏ ତା ଆଲ୍ଲା, ସେମାନେ ତ ଆଲ୍ଲାହ ଆକବର ଡାକନ୍ତି, ସେମାନେ ନିର୍ବିଶେଷବାଦୀ ନିରାକାରବାଦୀ। ସେ କହିବେ ଭଗବାନ ଏଠି ମଣିଷ ହେଇକି ଆସନ୍ତିନି, ଭଗବାନ ମଣିଷ ହେଇକି ଆସନ୍ତିନି, ଭଗବାନଙ୍କ ସ୍ୱରୂପ ହିଁ ସେୟା। ମଣିଷର ବହୁତ ଭ୍ରମ ଅଛି, ଶାସ୍ତ୍ର ପଢ଼ିକି ବି ଲୋକମାନଙ୍କର ଭ୍ରମ ଅଛି। ଲୋକମାନେ ଆମେ ହିନ୍ଦୁ ଧର୍ମରେ ଗୀତା ଭାଗବତ ପଢ଼ୁଥିବା ଲୋକମାନଙ୍କର ବହୁତ ଭ୍ରମ ଅଛି, ସେଥିପାଇଁ ଭଗବାନଙ୍କ ଉପରେ ଯାହା ପାରେ ତାହା ମତ ଦେଇଦେଉଛନ୍ତି, ଭଗବାନ ଏହା କଲେ ଭଗବାନ ତାହା କଲେ। ଆରେ ସେ ଭଗବାନ ହେୟ ଅଂଶ ତାଙ୍କ ଶରୀରରେ କିଛି ନାହିଁ, ପରମାତ୍ମା ଦୋଷ କିଛି ନାହିଁ। ଏଠି କହୁଛନ୍ତି ନା, ନ ବିଦ୍ୟତେ ଯସ୍ୟଚ ଜନ୍ମ କର୍ମ, ବା ଯାହାଙ୍କର ଜନ୍ମ ଯାହାଙ୍କର କର୍ମ ନାହିଁ, ଯେକୌଣସି କର୍ମ କରୁଛନ୍ତି। ଭଗବାନ ଗୀତାରେ କ'ଣ କହିଲେ, ଜନ୍ମ କର୍ମ ଚମେ ଦିବ୍ୟମ ଏବଂ ଯୋ ବ୍ୟତି ତତ୍ତ୍ୱତଃ ତେକତା ଦେହମ ପୁନର୍ଜନ୍ମ ନୈତି ମାମେତି ସ ଅର୍ଜୁନ। ହେ ଅର୍ଜୁନ, ଯିଏ ମୋର ଜନ୍ମ ଯିଏ ମୋର କର୍ମକୁ ତତ୍ତ୍ୱରେ ଜାଣିବ ସେ ସଂସାରରୁ ପାର ହେଇକି ପଳେଇବ। ଓଡ଼ିଆ ଭାଗବତରେ ଲୋକମାନେ ପଢ଼ନ୍ତିନି, ତତ୍ତ୍ୱ ଜାଣିଲେ ତ୍ରୁଟେ ଭାନ୍ତି ଭବ ସାଗରୁ ତରି ଜାଣି, ପଢ଼ିବେ ସେଇଟା ତତ୍ତ୍ୱଟା କ'ଣ ଜାଣିବ? ଗୀତାରେ କହିଲେ ମୋର ଜନ୍ମ ମୋର କର୍ମର ତତ୍ତ୍ୱକୁ ଜାଣ, ମୁଁ କାହିଁକି ଏଠି ଆସିଛି। ଆରେ ଭଗବାନ ନୃସିଂହଦେବ ଖମ୍ବରୁ ଆସିଗଲେ, ବରାହଦେବ ନାସାରୁ ଆସିଗଲେ, ମୀନ ସମୁଦ୍ରରେ ପ୍ରକଟ ହେଲେ, କୃଷ୍ଣ ରାମ କାହିଁକି ମାଙ୍କୁ ଧରିକି ଆସିଲେ? ମା ନ ଧରିଥିଲେ ଆସିପାରିନଥାନ୍ତେ ନା? କ'ଣ ଆସିପାରିଥାନ୍ତେ? ପିତାମାତା କାହିଁ ଗ୍ରହଣ କଲେ ଭକ୍ତ ପାଇଁ? ଭକ୍ତ ତାଙ୍କୁ ବାଧ୍ୟ କରିଛି। ତିନି ଜନ୍ମରେ ବସୁଦେବ ଦେବ କି ତିନି ଜନ୍ମ ପୂର୍ବରୁ ଚାହୁଁଛନ୍ତି, କୃଷ୍ଣସୁତାପାର ଉପରେ ଅଦିତି କଶ୍ୟପର ଉପରେ ବାମନ ହେଇକି ଆସିଲେ, କୃଷ୍ଣସୁତାପାର ଉପରେ ପ୍ରଭୁ କୃଷ୍ଣ ଗର୍ଭ ହେଲେ, ଦେବ ସେ ପୁଣି ଦେବକୀ ବସୁଦେବ ହେଲେ, ଭଗବାନ ଶ୍ରୀକୃଷ୍ଣଙ୍କୁ ପ୍ରାପ୍ତ ହେଲେ। ନୃସିଂହଦେବଙ୍କ ଅବତାର ପରେ ଯେତେ ଅବତାର ଆସିଛନ୍ତି ଦେଖନ୍ତୁ, ପିତାମାତା ଧରିକି ଆସିଛନ୍ତି ଚୈତନ୍ୟ ମହାପ୍ରଭୁ ପର୍ଯ୍ୟନ୍ତ, ତା ପୂର୍ବରୁ କୌଣସି ଅବତାରଙ୍କର ପିତାମାତା ନାହିଁ। କାହିଁ ଧରିଲେ? କେବଳ ଲୋଭ, ଭଗବାନଙ୍କର ଲୋଭ ଜାତ କରେ ଦେଲେ ପ୍ରହ୍ଲାଦ ଅସୁର ବାଳକ। ଭକ୍ତ ଭକ୍ତ ପାଇଁ ତାଙ୍କର ଜନ୍ମ, ଭକ୍ତ ପାଇଁ ତାଙ୍କର କର୍ମ। ଭଗବାନ ନୃସିଂହଦେବ ହିରଣ୍ୟକଶିକୁ ବଦ୍ଧ କରିଛନ୍ତି, ତାଙ୍କର ଅନ୍ତନାଡ଼ିକୁ ବେକରେ ପକେଇଛନ୍ତି ସବୁ, ଆଉ ହିରଣ୍ୟକଶିପୁର ସିଂହାସନରେ ବସିଛନ୍ତି ଭଗବାନ ଉଗ୍ର ନୃସିଂହ, ସମସ୍ତେ ଭୟ କରୁଛନ୍ତି। ଲକ୍ଷ୍ମୀ ଧାଇଁକି ଦୂରକୁ ପଳାଉଛନ୍ତି, କହିଲା ନା 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 ନା, ଇଏ ମୋ ପତ୍ନୀ ନୁହନ୍ତି, ଇଏ ମୋର ପତ୍ନୀ ନୁହନ୍ତି, ପତ୍ନୀ କହୁଛନ୍ତି। ଆରେ ଏଭଳି ଭୟଙ୍କର ରୂପ ତ ମୁଁ କେବେ ଦେଖିନି, ଜଟାରୁ ଏତେ କିରଣ ବାହାରୁଛି, ତେଜିଆନ ରୂପ କ୍ରୋଧ, କାହିଁକି ନା ପ୍ରହ୍ଲାଦକୁ କଷ୍ଟ ଦେଇଛନ୍ତି। ଏ ଉଗ୍ର ନୃସିଂହ ରୂପକୁ ଦେଖି ବ୍ରହ୍ମାଜୀ ଲକ୍ଷ୍ମୀଜୀ ସବୁ ଦୂରରେ ଅଛନ୍ତି, ବ୍ରହ୍ମାଜୀ ସମସ୍ତଙ୍କୁ ପଠାଉଛନ୍ତି, ଲକ୍ଷ୍ମୀ ଗଲେ ନା, ଲକ୍ଷ୍ମୀ ଧାଇଁକି ପଳେଇଲେ, କହିଲେ ନା ମୁଁ ଯିବିନି ବାବା, ଇଏ ମୋର ପତି ଭଳି ଜଣାପଡ଼ୁନା। କିନ୍ତୁ ପ୍ରହ୍ଲାଦକୁ ପଠାଉଛନ୍ତି, ପ୍ରହ୍ଲାଦ ତୁମ ପାଇଁ ତ ଭଗବାନଙ୍କର ଅବତାର ନା, ତୁମେ ଟିକେ ଗଲ ଅଲଗା ମାନେ ଶିବଜୀ ବ୍ରହ୍ମାଜୀ ଭୟ କରିକି ନୃସିଂହଦେବ ସମ୍ମୁଖ ଆଇଲେଣି, କିନ୍ତୁ ପ୍ରହ୍ଲାଦ ଭୟ କଲେ ନା। ସିଂହକୁ ସମସ୍ତେ ଭୟ କରନ୍ତି, କିନ୍ତୁ ସିଂହ ଛୁଆ, ସିଂହ ଶାବକ, ସିଂହ ଗର୍ଜନ କଲା ମାନେ ଅରଣ୍ୟରେ ସବୁ ପଶୁମାନେ ଭୟ କରନ୍ତି, କିନ୍ତୁ ସିଂହ ଶାବକ ନୃତ୍ୟ କରେ। ସିଂହ ଗର୍ଜନ କଲେ ସିଂହ ଛୁଆ ଡେଁ, ପ୍ରହ୍ଲାଦ ସିଂହ ଶାବକ, ସେ କାହିଁ ଭୟ କରିବେ। ସେ ଆସିଲେ ସିଧା ବ୍ରହ୍ମାଙ୍କ ଆଗରେ ହାତ ଯୋଡ଼ିକି ଆସିଲେ, ଆସିକି ପ୍ରଭୁଙ୍କ ଚରଣ କମଳରେ ପଡ଼ିଗଲାନି। ଗୋଟିଏ ପ୍ରଣାମର ମୂଲ୍ୟ ଦେଖନ୍ତୁ, ଏ ଯେଉଁ ଗଜେନ୍ଦ୍ର ନମୋ ନମୋ ସବୁବେଳେ କହୁଛି। ବ୍ରହ୍ମାଜୀ ଶିବଜୀ ଲକ୍ଷ୍ମୀ ଯେଉଁଠି ସନ୍ତୁଷ୍ଟ କରିପାରିଲେ ନା, ପ୍ରହ୍ଲାଦ ଚାଲି ଆସିଲେ, ପ୍ରଣାମ କେବଳ କରିଦେଲେ। ଏତେ ବଡ଼ ଯାହା କହନ୍ତି ଭୀଷଣ ଉଗ୍ର ରୂପ ପ୍ରଭୁ ଧରିଛନ୍ତି, ପ୍ରହ୍ଲାଦର ପ୍ରଣାମରେ ପ୍ରଭୁଙ୍କର ଅନ୍ତର ପୁରା କୋମଳ ହେଇଗଲା। ସିଧା ଉଠେଇ ନେଲେ ତାଙ୍କୁ କୋଳରେ ବସେଇ, କୋଳରେ ବସେଇକି ମୁଖଟା ସିଂହ ନା, ଶରୀରଟା ହେଉଛି ମନୁଷ୍ୟ ରୂପ, ଜିଭରେ ଲେହନ କରୁଛନ୍ତି। ସିଂହିନୀ ଯେମିତି ଛୁଆଙ୍କୁ ଲେହନ କରେ, ସିଂହ ଯେମିତି ଛୁଆଙ୍କୁ ଜିଭରେ ଚାଟେ, ପ୍ରହ୍ଲାଦର ମସ୍ତକୁ ଚାଟୁଛନ୍ତି ପ୍ରଭୁ। କିନ୍ତୁ ଏତେ ଆନନ୍ଦ ପାଉଛନ୍ତି ଭଗବାନ, କ୍ରୋଧ ବେଳେ ଏତେ ଆନନ୍ଦ ପ୍ରହ୍ଲାଦର ମୁହଁକୁ ଚାହୁଁଛନ୍ତି, ଆଉ ନିଜକୁ ବିଚାର କରୁଛି, ଆରେ ପ୍ରହ୍ଲାଦ ମୋ କୋଳରେ ବସିଛି, ସେ ତ କୋଳରେ ବସିକି ମୋଠାରୁ ଅଧିକ ଆନନ୍ଦ ପାଉଛି। ମୁଁ ଆନନ୍ଦ ପ୍ରଭୁ ଆନନ୍ଦ କନ୍ଦ ସଚିଦାନନ୍ଦ ବିଗ୍ରହ ମୋର, ମୁଁ ଆନନ୍ଦର ଉତ୍ସ, କିନ୍ତୁ ମୋ ମନରେ ଯେତିକି ଆନନ୍ଦ ନାହିଁ, ମୋ କୋଳରେ ବସିକି ପ୍ରହ୍ଲାଦର ତ ଅଧିକ ଆନନ୍ଦ, ତାର ପିତା ହେବାର ଆନନ୍ଦ ନାହିଁ। ମୁଁ ଜଗତର ପିତା ହେଇଛି, କିନ୍ତୁ ପୁତ୍ର ତ କେବେ ହେଇନି। ପ୍ରହ୍ଲାଦ ମୋ କୋଳରେ ବସିକି ସୁଖଟା ପାଉଛି ମୁଁ କେମିତି ଜାଣିବି, ପ୍ରହ୍ଲାଦ ମୋ କୋଳରେ ବସିକି ଯେଉଁ ସୁଖଟା ପାଉଛି, ପୁତ୍ରର ସୁଖଟା ମୁଁ ଜାଣିନାହିଁ, ମୁଁ ପିତା, ମୁଁ ଜଗତର ପିତା। ପ୍ରହ୍ଲାଦ ସାତ ବର୍ଷର ବାଳକ ପ୍ରହ୍ଲାଦ ଆଜି ଭଗବାନଙ୍କ ଅନ୍ତରେ ଲୋଭ ସୃଷ୍ଟି କରିଦେଲେ, ଭଗବାନ ଶପଥ କଲେ ପ୍ରହ୍ଲାଦଙ୍କ କୋଳରେ ବସେଇ, ମୁଁ ଆଜିଠୁ ଯେତେବେଳେ ଆସିବି ଆଉ ପିତା ହେଇକି, ଜଗତର ପିତା ହେଇକି ଆସିବିନି, ମୁଁ ପୁତ୍ର ହେଇକି ଆସିବି। ଭଗବାନ ଏହି କାମନା କରିବା ଠାରୁ ଦେବଲୋକରେ ପୃଷ୍ଟି ସୁତା ପାଉଛନ୍ତି, ତାଙ୍କ ଅନ୍ତରେ ଚାଲି ଆସିଲା କାମନା, ଆମେ ଭଗବାନଙ୍କ ପୁତ୍ର ରୂପ। ସେ ତପସ୍ୟା ଲାଗେ, ଭଗବାନ ଏଇଟା ଇଚ୍ଛା କରିଛନ୍ତି। ପୃଷ୍ଣି ସୁତ ବା ଦୁଇଜଣ ଦେବତା ଭଗବାନଙ୍କର ଭକ୍ତ, ସେ ତପସ୍ୟା ଲଗେଇଲେ। ଶହ ଶହ ବର୍ଷ ଖରାରେ ଜଳ ଭିତରେ ପ୍ରବେଶ କରି ବାୟୁ ଭକ୍ଷଣ କରି ଏକ ପାଦରେ ଦଣ୍ଡା ମାନି ତପସ୍ୟା କଲେ, ଭଗବାନ ଆସିକି ପହଞ୍ଚିଗଲେ। ବିଷ୍ଣୁ କହିଲେ କ'ଣ ଦରକାର ନା, ଆଜ୍ଞା ମୋର ଆପଣଙ୍କ ଭଳି ଗୋଟେ ପୁତ୍ର ଦରକାର। ଭଗବାନ ତ ଭକ୍ତ ବତ୍ସଳ, କାମନା କରୁଥିଲେ ନୃସିଂହ ଅବତାରରେ, କାମନା କରିବା ମାତ୍ରେ ଏଣେ ଭକ୍ତଙ୍କ ଅନ୍ତରରେ ଚାଲି ଆସିଲାଣି ଭାବନା, ତପସ୍ୟା ସେ କଲେଣି, ମୁଁ ଆମେ ଭଗବାନଙ୍କ ପୁତ୍ର ରୂପରେ ପାଇ, ଭଗବାନ ଇଚ୍ଛା କରୁଛନ୍ତି ସେ ପୁତ୍ର ରୂପରେ ଆସିବେ। ଭଗବାନ ତଥାସ୍ତୁ କହିଦେଲେ, କିନ୍ତୁ ତଥାସ୍ତୁ କହିଦେଇକି ଚିନ୍ତା କଲେ, ଯେ ମୁଁ ଆଜି ଠକାରେ ପଡ଼ିଗଲି, ଆଜି ସେ ମୋ ଭଳିଆ ପୁଅ ମୁଁ କେମିତି ଦେବି। ପୃଷ୍ଣସୁଦା ବା କ'ଣ ମାଗୁଛନ୍ତି, ପ୍ରଭୁ ଆପଣଙ୍କ ସଦୃଶ ପୁତ୍ର ଆମର ଦରକାର, ଭଗବାନ ସମାନ କିଏ ଅଛନ୍ତି ତାଙ୍କ ଭଳି ପୁତ୍ର। ଭଗବାନ କହିଲେ ମୁଁ ତ ବଡ଼ ଅସୁବିଧାରେ ପଡ଼ିଗଲି, ମୋ ଭଳିଆ ପୁତ୍ର ଜଗତରେ ମୁଁ କେଉଁଠି ସୃଷ୍ଟି କରିବି, ମୋ ତ ପୁରତର ନାନ୍ୟ, ମୋ ସାଙ୍ଗଠୁ ତ ମୋ ସାଙ୍ଗରେ କେହି ସମାନ ହେବେନି, କି ମୋଠୁ ଉର୍ଦ୍ଧ ତତ୍ତ୍ୱ କେହି ନାହାନ୍ତି, ସମସ୍ତେ ଅସମର୍ଥ ତତ୍ତ୍ୱ, ତାହେଲେ ମୋତେ ହିଁ ଯିବାକୁ ପଡ଼ିବ, ଆଉ ପୁଅ କେଉଁଠି ଧାର କରି ଆଣିଦେବି, ଆଉ କିଏ ହେଇଥିଲେ ମୁଁ ଧାର କରିଦେଇଥାନ୍ତି, ଆଉ ତିଆରି କରିଦେଇଥାନ୍ତି, ମୁଁ ନିଜେ ତ ମୁଁ, ମୋ ଭଳିଆ ମୁଁ ତିଆରି କେମିତି କରିବି, ମୁଁ ଯାହା ତିଆରି କରିବି ସେ ମୋ ଭଳି ହେଇପାରିବ। ତେଣୁ ଭଗବାନ ନିଜେ ଆସିଲେ, ପ୍ରଥମ ଅବତାର ଭଗବାନଙ୍କର ନୃସିଂହଦେବଙ୍କ ଅବତାର ପରେ ଭଗବାନ ଯେଉଁ ପିତାମାତା ଗ୍ରହଣ କଲେ, ପ୍ରଥମେ ପୃଷ୍ଣି ସୁତାପାଙ୍କର ପୃଷ୍ଣି ଗର୍ଭ, ବିଷ୍ଣୁଙ୍କର ଅବତାର, ପୃଷ୍ଣି ଗର୍ଭ ହେଲେ ଚାଲିଲେ ତପସ୍ୟା କରିବା ପାଇଁ। ଏ ପୃଷ୍ଣି ସୁତାପା ଯେଉଁ କହିଥିଲେ ଆପଣଙ୍କ ଭଳି ପୁଅକୁ ପାଇଁ, ପୁଅକୁ ପାଇକି ଯଦି ପୁଅ ଜନ୍ମ ହେଲା ତପସ୍ୟା କରିବାକୁ ଗଲା, ବାପା ମାଙ୍କର କ'ଣ ଲାଭ, ସେ ପୁଣି ତପସ୍ୟା କଲେ। ପୁଣି ଦ୍ୱିତୀୟ ଅବତାର ହେଲେ ଅଦିତି କଶ୍ୟପ, ସେ ପୃଷ୍ଣି ସୁତାପା ଅଦିତି କଶ୍ୟପ ହେଲେ, ତାଙ୍କ ପାଖରୁ ଭଗବାନ ବାମନ ଦେବ ହେଲେ, ଜନ୍ମ ହେଲେ ଛୋଟିଆ ପିଲା ଛତା ଧରିକି ଚାଲିଲେଣି ବଳି ମହାରାଜଙ୍କଠାରୁ ଦାନ ମାଗିଲେ, ବିଶାଳ ରୂପ ଦେଖେଇଲେ କୃଷ୍ଣ ଅଦିତି କଶ୍ୟପ କହିଲା, ଏଡ଼ି ଗୋଟେ ଛୋଟ ପିଲା କ'ଣ ଏତେ ବଡ଼ ରୂପ ଦେଖିକି, ଏ ତ ଭଗବାନ, ଆଉ ଆଶ୍ଚର୍ଯ୍ୟ ସ୍ନେହ କରିପାରିଲେନି, ଚାଲିଲେ। ବାମନଦେବ ବଳି ମହାରାଜଙ୍କର ସର୍ବସ୍ୱ ହରଣ କରିକି ସାଙ୍ଗେ ସାଙ୍ଗେ ସ୍ୱର୍ଗ ଲୋକକୁ ଚାଲିଗଲେ, ଇଏ ପିତାମାତା ସୁଖ ପାଇପାରିଲେନି, ପୁତ୍ର ଯେଉଁ ସୁଖ ପିତାମାତା ପାଇପାରିଲେନି, ପୁଣି କ'ଣ କଲେ, ପୁଣି ଏଇ ପୃଷ୍ଣି ସୁତାପା ଅଦିତି କଶ୍ୟପ ପାଇଥିଲେ, ପୁଣି ବସୁଦେବ ଦେବକୀ ରୂପରେ ଆଇଲେ। ସେଥିପାଇଁ ତ 10 ବର୍ଷ ପ୍ରଭୁ ବୃନ୍ଦାବନରେ ରହିଲା ପରେ ଅଦିତି କଶ୍ୟପଙ୍କର କଥା ମନେ ପଡ଼ିଲା, ଏ ପୃଷ୍ଣସୁତାମାନଙ୍କ କଥା, ଆରେ ଇଏ ତ ବସୁଦେବ ଦେବ କିଏ ତପସ୍ୟା କରିଛନ୍ତି, ମୁଁ ମଥୁରାକୁ ଯିବି 10 ବର୍ଷ, 100 ବର୍ଷ ପ୍ରଭୁ ତାଙ୍କୁ ସୁଖ ଦେଇଛନ୍ତି ନିରନ୍ତର, 100 ବର୍ଷ ପ୍ରଭୁଙ୍କର ନାହିଁ, 112 ବର୍ଷ, 113 ବର୍ଷ କେତେ ମାସ ବା 12 ବର୍ଷ କେତେ ମାସ ବୃନ୍ଦାବନରେ ରହିଛନ୍ତି ମତାନ୍ତର ଅଛି, ଆଉ ନିରନ୍ତର 112 ବର୍ଷ 113 ବର୍ଷ ପ୍ରଭୁ ସବୁବେଳେ ବସୁଦେବ ଦେବୀଙ୍କ ପାଖରେ ରହିଛନ୍ତି ସବୁବେଳେ। ଭଗବାନଙ୍କ ଜନ୍ମ ଭଗବାନଙ୍କ କର୍ମ ଦିବ୍ୟ, ଭଗବାନ ଚାହିଁଲେ ଆବିର୍ଭାବ ହେଇପାରିବେ, ଭଗବାନଙ୍କର ଜନ୍ମକୁ ଆବିର୍ଭାବ କୁହାଯାଏ, ଯେମିତି ଚନ୍ଦ୍ର ସୂର୍ଯ୍ୟ ଆବିର୍ଭାବ ହୁଅନ୍ତି, ଉଦୟ ହୁଅନ୍ତି, ରଜବୀର୍ଯ୍ୟରେ ଜନ୍ମ ହୁଅନ୍ତି। ସେଥିପାଇଁ ଗଜେନ୍ଦ୍ର କହୁଛନ୍ତି ନ ବିଦ୍ୟା ତେଜସ୍ୟ ଚ ଜନ୍ମ କର୍ମ ବା ଜନ୍ମ ବା କର୍ମ, ଭଗବାନଙ୍କର ଏସବୁ ଦିବ୍ୟ। ଜଣେ ମୁସଲମାନଙ୍କ କଥା ମୁଁ କହୁଥିଲି, ସେ ତ ନିରାକାରବାଦୀ ମନ୍ତ୍ରୀ ଥାନ୍ତି, ତାଙ୍କର ହିନ୍ଦୁ ହିନ୍ଦୁ ମନ୍ତ୍ରୀ, ଇଏ ହିନ୍ଦୁ ମନ୍ତ୍ରୀ ଯେତେବେଳେ ଭଗବାନଙ୍କୁ ଡାକନ୍ତି ସେ ତାଙ୍କୁ ଥଟ୍ଟା କରି କୁହନ୍ତି, ଆରେ ତୁମର କି ଭଗବାନ କିରେ, କ'ଣ ରାମ ହୋଇକି ଆସୁଛନ୍ତି ତାଙ୍କ ସ୍ତ୍ରୀକୁ ନେଇ ପଳାଉଛନ୍ତି ରାବଣ, ପୁଣି ତାଙ୍କୁ ମାରୁଛନ୍ତି, ଏ କୃଷ୍ଣ ହୋଇକି ଆସୁଛନ୍ତି କ'ଣ ପୁଣି ଛାଡ଼ିକି ପଳାଉଛନ୍ତି, ଅସୁରମାନଙ୍କୁ ମାରୁଛନ୍ତି, ତୁମ ଭଗବାନ ଏଠି କାହିଁକି ଆସୁଛନ୍ତି, ଆମ ଭଗବାନ ତ ଆଲ୍ଲା ତ ଆସୁନାହାନ୍ତି। ଆକୁ ବଡ଼ କଷ୍ଟ ଲାଗେ, ଆମ ଭଗବାନଙ୍କୁ ଏଭଳି ପ୍ରଭୁ ଏତେ ଭକ୍ତ ବତ୍ସଳ କରୁଣା ବତ୍ସଳ କରୁଣା ସାଗର ଆସି ଜୀବକୁ ଉଦ୍ଧାର କରିବା ପାଇଁ ଆସୁଛନ୍ତି, ଆରେ ଏମାନେ ତ ଯବନ, ଏମାନେ କ'ଣ ବୁଝିବେ, ଆମେ କେମିତି ବୁଝେଇବି, ପୁଣି ରାଜା ୟାର ଅଧୀନରେ ମୁଁ କାମ କରୁଛି। କିନ୍ତୁ ମନ୍ତ୍ରୀ ଯେହେତୁ ଭଗବାନଙ୍କର ଭକ୍ତ, ସେ ଚିନ୍ତା କଲେ, ଭଗବାନ ତାଙ୍କୁ ବୁଦ୍ଧି ଦେଲେ, ସେ କ'ଣ କଲେ ନା, ରାଜାଙ୍କର ଗୋଟିଏ ପୁଅ ଥାଏ, ରାଜାଙ୍କର ପୁଅ ଯେଭଳି ସେଭଳି ଗୋଟେ ପ୍ରତିମୂର୍ତ୍ତି ତିଆରି କଲେ, ଗୋଟେ ମୂର୍ତ୍ତି ତିଆରି କଲେ, ବହୁତ ଟଙ୍କା ଖର୍ଚ୍ଚ କରି ଗୋଟେ 1 ନମ୍ବର କାରିଗର କତୁରୁ ତିଆରି କଲେ, ତିଆରି କରି ଧାଇମାଙ୍କୁ ହାତ କଲେ, ରାଜାର ପୁଅକୁ ଯିଏ ଖେଳାଏ, କହିଲେ ଧାଇମା ଆଜି ରାଜା ଯେତେବେଳେ ଗ୍ରୀଷ୍ମ ଦିନରେ ସରୋବର ଭିତରେ ଯିବେ ନୌକା ବିହାର କରିବା ପାଇଁ, ତୁମେ ମୋତେ ଟିକେ ସାହାଯ୍ୟ କରିବ ନା, କ'ଣ ସାହାଯ୍ୟ, ତୁମେ ଆଜି ରାଜା ପୁଅକୁ ନବ ନା, ମୁଁ ରାଜା ପୁଅଙ୍କର ଗୋଟେ ପ୍ରତିମୂର୍ତ୍ତି ତିଆରି କରିଛି, ତାକୁ ନେଇକି ଯିବ, ନେଇଗଲେ, ନେଇକି ଯିବ, ରାଜା ଯେତେବେଳେ ନୌକାରେ ବସିକି ତୁମକୁ ମାଗିବେ ମୋ ପୁତ୍ରକୁ ଟିକେ ଦେଲ, ତୁମେ ସେତେବେଳେ କ'ଣ କରିବ, ରାଜାଙ୍କୁ ଏ ପୁତ୍ରଟା ଦେବନି, ଏଟା ପୁତ୍ର ତ ନୁହେଁ, ଏଟା ହେଉଛି କ'ଣ ପ୍ରତିମୂର୍ତ୍ତି ଖେଳଣା, ରାଜାଙ୍କ ପୁଅର ଠିକ୍ ଗୋଟିଏ ସୁନ୍ଦର ପ୍ରତିମୂର୍ତ୍ତି ଖେଳଣା କରାହେଇଛି, ହେଲେ ଏଇଟା ରାଜାଙ୍କ ହାତକୁ ନ ଦେଇକି ଫୋପାଡ଼ି ଦେବ ଜଳକୁ। ଧାଇମା ସେଇଆ କଲେ, ମନ୍ତ୍ରୀ ବସିଛନ୍ତି ପାଖରେ, ଧାଇମା ଫୋପାଡ଼ିବା ମାତ୍ରେ ହିଁ ଇଏ କ'ଣ କଲେ, ଡେଇଁଲେ ସରୋବର ଭିତରକୁ ରାଜା, ତ ରାଜା ତାହେଲେ ସରୋବର ଭିତରକୁ ଢେଇଲେ, ମନ୍ତ୍ରୀ ତାଙ୍କ ହାତକୁ ଧରିଲେ, କି ମହାରାଜ ଏ କାମ କାହିଁକି କରୁଛନ୍ତି, ନା ମୋ ପୁଅ ବା ଭାସି ଯାଉଛି, ଉଠେଇଲେ, ଉଠେଇ ଦେଖିଲେ ଭାରି ପୁଅ ନାହିଁ ତ, ଏଟା ଖେଳଣା। ରାଜାକୁ ସେଠି ମନ୍ତ୍ରୀ କହିଲେ, ମନ୍ତ୍ରୀ କହିଲେ ଆଜ୍ଞା ଏଇଟା ମୁଁ ଆପଣଙ୍କୁ ବୁଝିବା ପାଇଁ କାମଟା କରିଛି, ନା ମୁଁ ଧାଇକୁ ଫାଶୀ ଦେଇଦେବି, ଭାଇର କିଛି ଦୋଷ ନାହିଁ, ଦୋଷ ହେଉଛି ମୋର, ନା କ'ଣ ତୁମର ଦୋଷ, ତୁମେ କାହିଁକି ଏ କାମ କଲ, ମୋତେ କାହିଁକି ପରିହାସ କଲ, ନା ଆପଣଙ୍କ ପ୍ରଶ୍ନର ଉତ୍ତର ହେଉଛି ଏଇଟା, ଆପଣ ଯେଉଁ କହୁଛନ୍ତି ଭଗବାନ ନିରାକାର, ଆପଣଙ୍କର ଭଗବାନ ନିରାକାର, ଆଲ୍ଲା ନିରାକାର, ସେ ସଂସାରକୁ ଆସୁନାହାନ୍ତି, ଆମର କୃଷ୍ଣ ଆମର ରାମ କାହିଁକି ଜନ୍ମ ହେଉଛନ୍ତି, କାହିଁକି କର୍ମ କରୁଛନ୍ତି, ତାର ଇଏ ହେଉଛି ପ୍ରମାଣ। ଆପଣ ଯେତେ କାର୍ଯ୍ୟ କରନ୍ତି କାହା ଦ୍ୱାରା କରନ୍ତି, ମନ୍ତ୍ରୀ ସେନାପତି ଦ୍ୱାରା କରନ୍ତି କି ନାହିଁ, ସବୁ କର୍ମ ଆମ ଦ୍ୱାରା କରନ୍ତି। ଯଦି ଆପଣଙ୍କର ପୁଅକୁ ଧାଇମା ପାଣି ଭିତରକୁ ଫିଙ୍ଗିଦେଲା, ଆପଣଙ୍କ କର୍ମ ଆପଣଙ୍କର କାର୍ଯ୍ୟଟା କ'ଣ ଥିଲା, ଆପଣ ମୋତେ ଆଦେଶ ଦେଇଥାନ୍ତେ, ମୁଁ ଆପଣଙ୍କ ପୁଅକୁ ଉଦ୍ଧାର କରିଥାନ୍ତି, ଆପଣ କାହିଁ ନିଜେ ଡେଇଁ ପଡ଼ିଲେ, କୁହନ୍ତୁ ଆପଣ ନିଜେ କାହିଁକି ଡେଇଁ ପଡ଼ିଲେ, ନା ସେ ଆପଣଙ୍କର ପୁଅ, ଆପଣ ବିଚାର କରୁଛନ୍ତି ମୋର ଏକମାତ୍ର ସନ୍ତାନ ଯଦି ଭାସିଯାଏ ତାର ମୋତେ ବ୍ୟଥା ହେବ, ମୋର କୁଳ ମୋର ବଂଶର ନିଶନ୍ତକ ହେଇଯିବ, ସେଥିପାଇଁ ତୁମେ ନିଜେ ଡେଇଁ ପଡ଼ୁଛ, ତୁମେ ରାଜା ହେଇକି। ଆମ ଭଗବାନ ସେଇଭଳି, ଆମର ପ୍ରଭୁ ରାମ କୃଷ୍ଣ ଏତେ ଦୟାଳୁ, ଯେତେବେଳେ ଦେଖନ୍ତି ଜୀବମାନେ ଭବସାଗରରେ ଭାସି ଯାଉଛନ୍ତି, ତାଙ୍କୁ ଉଦ୍ଧାର କରିବା ପାଇଁ ସେ ଆଉ ମନ୍ତ୍ରୀ ସେନାପତି କାହାକୁ ପଠାନ୍ତି ନା, ଆପଣ ଯେମିତି ପୋଖରୀ ଭିତରକୁ ଡେଇଁ ପଡ଼ିଲେ ସେଭଳି ପ୍ରଭୁ ଏ ଭବସାଗରକୁ ନିଜେ ଡେଇଁ ପଡ଼ିକି ଆସୁଛନ୍ତି, ଭଗବାନ ସେଇଥିପାଇଁ ହିଁ ଆସୁଛନ୍ତି। ରାଜାଙ୍କର ଆଖି ଖୋଲିଗଲା, ଆରେ ସତ କଥା, ଭଗବାନଙ୍କର ଜନ୍ମ, ଭଗବାନଙ୍କର କର୍ମ ଇଏ ହେଉଛି ଦିବ୍ୟ। ଏଠି କହୁଛନ୍ତି ନନାମ ରୂପ ଗୁଣ ଦୋଷ ବାବା, ଭଗବାନଙ୍କର ନାମ, ଭଗବାନଙ୍କର ଭକ୍ତ ହିସାବରେ ନାମ କରାଯାଏ, ଭକ୍ତଙ୍କର ଲୀଳା ସହିତ। ଗୋବର୍ଦ୍ଧନଧାରୀ ଗୋବିନ୍ଦ, ଗାଈମାନଙ୍କୁ, ଇନ୍ଦ୍ରିୟମାନଙ୍କୁ, ଧରଣୀ ମାତାଙ୍କୁ ସେ ଆନନ୍ଦ ଦେଉଛନ୍ତି ଗୋବିନ୍ଦ। ଭଗବାନଙ୍କର ଭକ୍ତଙ୍କ ସହିତ ଲୀଳା କରିବା ପାଇଁ ତାଙ୍କର ନାମ ଅଛି। ଆଉ ରୂପ ଭଗବାନଙ୍କର, ଦେଖି ଆମେ ଯିଏ ରୂପ ଧରିଛନ୍ତି ଆମର 5 ଫୁଟ କି 6 ଫୁଟ 6 ଇଞ୍ଚ କାଲି ମାପିବେ, ମାପିଲା ପରେ କହିବେ ଠିକ୍ ଅଛି ମୁଁ 5 ଫୁଟ 6 ଇଞ୍ଚ ଅଛି ଆଉ 2 ଇଞ୍ଚ କମେଇବି। କମେଇଲେ କେଉଁଠୁ ଯାଇକି, କେଉଁ ଶାଳକୁ ଯିବେ ବା କେଉଁ ଏକ୍ସରସାଇଜ କରିକି ବା ଫିଜିଓଥେରାପି କରିକି କମେଇଲେ ଦେଖିବା ବା ବଢ଼େଇଲେ ହେଇପାରିବେ? ରୂପକୁ ବଦଳେଇ ପାରିବେନି। ଆଉ ଏଇ ରୂପ ବି ଆମର ନିତ୍ୟ ରୂପ ନୁହେଁ, ବର୍ତ୍ତମାନ ଯେଉଁ ରୂପ ଅଛି ଇଏ ବୁଢ଼ା ହେଲେ ସେ ରୂପ ରହିବନି। ବୁଢ଼ା ହେଲେ 3 ସିମ୍ବଲ ଜଗନ୍ ଯମରାଜ ଲଗେଇବେ, ପ୍ରେମାନନ୍ଦ ଠାକୁର କହୁଛନ୍ତି 3 ସାଇରନ୍ ବାଜିବ, ସେଥିରୁ ଜାଣିବେ ମୁଁ ବର୍ତ୍ତମାନ ଯମପୁରକୁ ଯିବି। ଆଖିରୁ ପାୱାର ପଳେଇବ, ଦାନ୍ତ ଖସି ପଡ଼ିବ, ଚୁଟି ପାଚିବ, 3 ସାଇରନ୍ ବାଜିଗଲା, ବୃଦ୍ଧ ଭଳିଆ ରୂପ ରହିବେ। ଆମର ରୂପ ଚେଞ୍ଜେବୁଲ ଯାହା କୁହାଯାଏ, ପରିବର୍ତ୍ତନଶୀଳ, ବାଳକ ବେଳେ ଯେଉଁ ରୂପ ଥିଲା ବର୍ତ୍ତମାନ ନାହିଁ, କିଶୋର ଅବସ୍ଥାରେ ରହିବନି, କିଶୋର ଅବସ୍ଥାରେ ଯୌବନ ଅବସ୍ଥାରେ ରହିବନି, ଯୌବନ ଅବସ୍ଥାରେ ଯେଉଁ ରୂପ ବୃଦ୍ଧ ଅବସ୍ଥାରେ ରହିବନି। କିନ୍ତୁ ଭଗବାନଙ୍କର ରୂପ ଏକ ରସ। ରାମଚନ୍ଦ୍ର ମହାପ୍ରଭୁ 14,000 ବର୍ଷ ଅଯୋଧ୍ୟାରେ ଅଛନ୍ତି, କିନ୍ତୁ ସେଇ ନବଦୁର୍ବାଦଳ ଶ୍ୟାମ ଶରୀର ଗୋଟିଏ ରୂପ। ରାମଚନ୍ଦ୍ର ମହାପ୍ରଭୁଙ୍କର ଦେଖିବା ଅଲଗା ଅଲଗା ରୂପ କରିକି କେତେ ଜଣ ବୁଢ଼ା ଫଟୋ କରିଛନ୍ତି, କେତେ ଜଣ କେଉଁ ଫଟୋ କରିଛନ୍ତି ଆଣିଲେ ଦେଖିବା ସେ ରୂପ। ରୂପ ଭଗବାନଙ୍କର କର୍ମ ହିସାବରେ, ଭକ୍ତର କର୍ମ ହିସାବରେ ରୂପ ଧାରଣ କରନ୍ତି। ଅର୍ଜୁନ ପାଖରେ ବିଶ୍ୱରୂପ ଦେଖେଇଲେ, ଠିଆ ହେଇ ବସିଥିଲେ ରଥରେ ବିଶ୍ୱରୂପ ଦେଖେଇଲେ, ଅର୍ଜୁନ ଦେଖିଥିଲେ ଆରେ ଏଠି ତ ସବୁ ଅଛନ୍ତି, ସବୁ ଦେବତାମାନେ ଅଛନ୍ତି, ବାୟୁର୍ଯ୍ୟାଗ୍ନି ବରୁଣ ଶଶାଙ୍କ ପ୍ରଜାପତିଶ୍ଚ ପ୍ରପିତାମହଶ୍ଚ, ସମସ୍ତେ ଦେଖୁଛନ୍ତି, ପ୍ରଜାପତି ବ୍ରହ୍ମାଙ୍କୁ ଦେଖୁଛନ୍ତି, ବାୟୁ ଦେଖୁଛନ୍ତି, ଯମଙ୍କୁ ଦେଖୁଛନ୍ତି, ଅଗ୍ନିଙ୍କୁ ଦେଖୁଛନ୍ତି, ସମସ୍ତେ ଦେଖୁଛନ୍ତି ବିଶାଳ ବିରାଟ ରୂପରେ। ସାଙ୍ଗେ ସାଙ୍ଗେ ଅର୍ଜୁନ ଦେଖିବା ପାଇଁ ଭଗବାନ ରୂପ ଦେଖେଇଦେଲେ, ବିରାଟ ରୂପ, ବିଶ୍ୱରୂପ, ବାୟୁର୍ଯ୍ୟାଗ୍ନି ବାୟୁ ଯମ ଅଗ୍ନି ବରୁଣ ଶଶାଙ୍ଗ ପ୍ରଜାପ୍ରତିଶ୍ଚ ପ୍ରପିତା ମହଶ୍ଚ ସମସ୍ତେ ଦେଖିଲେ। ଆମେ ସେମିତି କରିପାରିବା? ଅପ୍ରାକୃତ ରୂପ, ଅସ୍ୱସ୍ଥମାକୁ ଧରି ଆଣିଛନ୍ତି। ଲୋକମାନଙ୍କର ଗୋଟେ ଭୁଲ ଧାରଣା କ'ଣ କି, କୃଷ୍ଣ 2 ହାତିଆ, ସେ 4 ହାତିଆ ନୁହନ୍ତି, ଆରେ ଭଗବାନ 1,000 ହାତିଆ। ଅର୍ଜୁନ ଦେଖିଲେ ବା ଅନେକ ବାହୁ ବରଭକ୍ତ ନେତ୍ରମ ବିଶ୍ୱରୂପ, ଅନେକ ବାହୁ ଶହ ଶହ ଭୁଜା। ଭଗବାନ କେବଳ ଗୋପପୁରରେ 2 ହାତ, ମଥୁରା ଦ୍ୱାରକାରେ କେତେବେଳେ ଚତୁର୍ଭୁଜ କେତେବେଳେ ଦ୍ୱିଭୁଜ, ପାଣ୍ଡବମାନଙ୍କ ପାଖରେ ବି ଚତୁର୍ଭୁଜ ହୋଇଥିଲା, ଗୋଟେ ସ୍ପେଶାଲ କେସ୍ ପଡ଼ିଗଲା। ଅସ୍ୱସ୍ଥମା ଯେତେବେଳେ 5 ପୁତ୍ରକୁ ମାରିଦେଇଛି, 5 ପୁତ୍ରକୁ ମାରିଦେଲା ପରେ ଭୀମସେନ ଶପଥ କଲେ, ଏ ଅର୍ଜୁନ ଶପଥ କଲେ, କହିଲେ ଦ୍ରୌପଦୀ ମୁଁ ଅସ୍ୱସ୍ଥମାକୁ ଆଣିବି, ତାର ମସ୍ତକକୁ ଛେଦନ କରିବି, ତୁମେ ସେ ରକ୍ତରେ ସ୍ନାନ କରିବ, ଶପଥ କରିକି ଗଲେ। ଅସ୍ୱସ୍ଥମାକୁ ବାନ୍ଧି କେତେବେଳେ ନେଇ ଆସିଲେ, ଦ୍ରୌପଦୀ କହିଲେ ନା ନା ତାଙ୍କୁ ବଧ କରିପାରିବ ନା, ନା କାହିଁକି ନା ଇଏ ଗୁରୁପୁତ୍ର, ବର୍ତ୍ତମାନ ଦ୍ରୋଣ ଗୁରୁପୁତ୍ର ରୂପରେ ଆତ୍ମବୈ ଜାୟତେ ପୁତ୍ର, ପିତା ପୁତ୍ର ରୂପରେ ଜାତ ହୁଏ, ଆପଣଙ୍କୁ ମାରିପାରିବେ ନା। ଆପଣ କ'ଣ ଭୁଲି ଯାଉଛନ୍ତି, ଯାହାଙ୍କ ପାଖରୁ ଆପଣ ବିଦ୍ୟା ଶିକ୍ଷା କରିଛନ୍ତି ତାଙ୍କୁ ମାରିବେ? ତାଙ୍କର ଏ ପୁତ୍ର ସୈବ ଦ୍ରୋଣ, ସେଇ ଦ୍ରୋଣ ଆପଣ ମାରିପାରିବେ ନା। ଭଗବାନ ସେ ଲୀଳା କରୁଛନ୍ତି କେମିତି ଦେଖ। ଅର୍ଜୁନ କହିଲେ ଅର୍ଜୁନ ତୁମେ ଶପଥ କରିଥିଲ କ'ଣ, ଅସ୍ୱସ୍ଥମାକୁ ବଧ କରିବ, କିନ୍ତୁ ଦ୍ରୌପଦୀ କହୁଛନ୍ତି ନାଇଁ ନାଇଁ ନାଇଁ। ଦ୍ରୌପଦୀ ଏତେ ମହିୟସୀ ମହିଳା ଯାଜ୍ଞସେନୀ, ପାଣ୍ଡବମାନଙ୍କ ଭିତରେ ଯଦି ଶରଣାଗତିରେ ପାଣ୍ଡବମାନଙ୍କ ଠାରୁ ବି ବିଚାର କରାଯିବ, ଯଦି ଭକ୍ତିରେ ଚରମ ଅବସ୍ଥାରେ କୃଷ୍ଣ ଦ୍ରୌପଦୀ, ଏତେ ମହିୟସୀ ମହିଳା ସିଏ ଗୁରୁ ତାଙ୍କର ପୁତ୍ରକୁ ଯିଏ ହତ୍ୟା କରିଛନ୍ତି, ଏଭଳି ଦୁଃଖ ଅବସ୍ଥାରେ ଗୁରୁଦେବଙ୍କ ପୁତ୍ର ପାଖରେ ଗୁରୁଦେବଙ୍କୁ ଦେଖୁଛନ୍ତି। ଆରେ ଦ୍ରୋଣ, ଇଏ ତ ଦ୍ରୋଣଙ୍କର ପୁତ୍ର, ସେ ଆତତାୟ ବୋଲି ଆଉ ଦେଖୁନାହାନ୍ତି। ଏ ଭୂତାତ୍ମ ଭୂତ ଦୃଷ୍ଟି ଏଭଳି। ଦ୍ରୌପଦୀଙ୍କର ପାଞ୍ଚ ପୁଅ ସେ କାନ୍ଦୁଥିଲେ, କିନ୍ତୁ ଦ୍ରୋଣ ବନ୍ଧା ହେଇକି ପଶୁ ଭଳି ଆସିଛନ୍ତି ଦ୍ରୋଣାଚାର୍ଯ୍ୟ। ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅସ୍ୱସ୍ଥମା ତାଙ୍କୁ ଦେଖିକି କହିଲେ, ମୁଚିତାମ ମୁଚିତାମ ଏସ ବ୍ରାହ୍ମଣମ ନିତରମ ଗୁରୁ ଧିକ୍ ଧିକ୍ ଅର୍ଜୁନ। ଅର୍ଜୁନ କେବଳ ଗାଳି ଦେଉଛନ୍ତି, ଗାଳି ତ କୁହାଯିବନି, କଠୋର ଭାଷାରେ କହୁଛନ୍ତି, ମୁଚିତାମ ମୁଚିତାମ ଏସାମ, ଆକୁ ଶୀଘ୍ର ମୋଚନ କରିଦିଅ ନା କାହିଁକି, ବ୍ରାହ୍ମଣମ ନିତରାମ ଗୁରୁ, ସେ ବ୍ରାହ୍ମଣ, ସେ ସର୍ବଦା ଗୁରୁ, ଆପଣ ତାକୁ ପଶୁ ଭଳି ବାନ୍ଧିକି ଆଣିଛନ୍ତି, ସ୍ୱାମୀଙ୍କୁ ଏଭଳି କହୁଛନ୍ତି। ଦେଖୁଛନ୍ତି ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କ ଭିତରେ। ଅର୍ଜୁନ ଆଶ୍ଚର୍ଯ୍ୟ ହେଇଗଲା, ରେ ଯେଉଁ କୃଷ୍ଣ କାନ୍ଦୁଥିଲେ, ଯାହାଙ୍କର କ୍ରନ୍ଦନକୁ ସହେ ନ କରି ମୁଁ କ୍ଷତ୍ରିୟର ଧର୍ମକୁ ପାଳନ କରିବା ପାଇଁ ଶପଥ କଲି, ସିଏ କହୁଛନ୍ତି ମୁଚିତମ ମୁଚିତମ ଏସମ। ଭଗବାନ ଶ୍ରୀକୃଷ୍ଣ ଲେଡ଼ାକୁ ଦେଖୁଛନ୍ତି, ହସୁଛନ୍ତି। ଆଚ୍ଛା, ତ ଭଲ ଗୋଟେ ସମସ୍ୟା ସୃଷ୍ଟି ହେଇଗଲା। ଅର୍ଜୁନ ଶପଥ କଲେ ମୁଁ ଆକୁ ମାରିବି, ଦ୍ରୌପଦୀ କହୁଛନ୍ତି ଆକୁ ମାରନି, ଭୀମସେନ ଯୁଧିଷ୍ଠିର କହୁଛନ୍ତି, ଯୁଧିଷ୍ଠିର ନକୁଳ ସହଦେବ କହିଲେ, ଦ୍ରୌପଦୀ ଯାହା କହୁଛନ୍ତି ଠିକ୍, ଭୀମସେନ କହିଲେ ନାଇଁ ନାଇଁ, ଆତତାୟ ଆପଣମାନେ ନିୟମ କରିଛନ୍ତି, ଆତତାୟକୁ ସାଙ୍ଗେ ସାଙ୍ଗେ ମାରିବା ଦରକାର। ଛଅ ପ୍ରକାର ଆତତାୟୀ ଅଛନ୍ତି, ଯେ ଘରେ ନିଆଁ ଲଗେଇ ଦିଏ, ପରର ଧନକୁ ଚୋରି କରେ, ପରର ସ୍ତ୍ରୀକୁ ହରଣ କରେ, ଆଉ ଛଅଟା ଆତତାୟୀ ଗୀତାରେ ଅଛନ୍ତି। ହଁ, ଯିଏ ବିଷ ପାନ କରାଏ, ଯିଏ ଅଗ୍ନି ସଂଯୋଗ କରେ, ଏମାନଙ୍କୁ ସାଙ୍ଗେ ସାଙ୍ଗେ ମାରିଦେବ, ନିମସାନ ନିୟମ ରହିଲେ, ଏ ତ ଆତତାୟୀ। ଭଗବାନ କହିଲେ, ମୁଁ ତ ଏଇଟା ତୁମ ଘରର ସମସ୍ୟା, ମୁଁ କିଛି କହିପାରିବିନି। କହିଲେ, ଅର୍ଜୁନ ତୁମେ ଶପଥ କରିଛ ଅସ୍ୱସ୍ଥମାକୁ ମାରିବ, ଦ୍ରୌପଦୀ କହୁଛନ୍ତି ମାରନି, ଯୁଧିଷ୍ଠିର ନକୁଳ ସହଦେବ ଦ୍ରୌପଦୀକି ଦ୍ରୌପଦୀଙ୍କ କଥାରେ ସହମତ ହେଉଛନ୍ତି। ଆଉ ଅର୍ଜୁନ କହିଲେ, ଆପଣଙ୍କର କଥା କ'ଣ କୁହ। କୃଷ୍ଣ କହିଲେ, ମୁଁ ଶାସ୍ତ୍ରରେ ଦୁଇଟା କଥା କହିଛି, ମୁଁ କହିଛି ଆତତାକି ବଧ କରିବ, କିନ୍ତୁ ବ୍ରାହ୍ମଣଙ୍କୁ ବଧ କରିବ ନା, ତେଣୁ ତୁମେ ଯାହା କରିବା କଥା କର। ଅର୍ଜୁନ ବହୁତ ବୁଦ୍ଧିମାନ, କହିଲେ ଆତତାକି ବଧ କରିବ ନା, ବଧ କରିବ, ବ୍ରାହ୍ମଣଙ୍କୁ ବଧ କରିବ ନା, କିନ୍ତୁ ଭୀମସେନ ତାଙ୍କର ଗଦା ଧରିକି ବାହାରି ଆସୁଛନ୍ତି, କହିଲେ ବାଡ଼େଇକି ସଫା କରିଦେବି, ଦଶ ହଜାର ହାତରେ ବଳ। କହିଲେ, ଇଏ ନିୟମ କ'ଣ ଏଠି, ଏଇଟା ଆତତାଇ ପିଟିକି ବ୍ରାହ୍ମଣ ପୁଣି ଶୟନ ଅବସ୍ଥାରେ ମାରିଛି, ଶିଶୁକୁ ମାରିଛି, ଶୟନ ଅବସ୍ଥାରେ କିଏ ମାରେ କି, ଶିଶୁମାନେ ଶୟନ ଅବସ୍ଥାରେ ଇଏ ମାରିଛି ଆତତାଇ, ୟାକୁ ମାରିବାକୁ ପଡ଼ିବ, ଗଦା ଧରିକି ମାରିବା ପାଇଁ ଆସୁଛନ୍ତି, ଏଣେ ଦ୍ରୌପଦୀ ଧାଇଁ ଆସୁଛନ୍ତି ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ଅସୁସ୍ଥମାନଙ୍କୁ ସୁରକ୍ଷା ଦେବା ପାଇଁ। ଭଗବାନ ସେଠି କ'ଣ ହେଲେ, ଦ୍ୱିଭୁଜରେ ଠିଆ ହେଇଥିଲେ, ସେମାନେ ଚତୁର୍ଭୁଜ ହେଇଗଲେ, ଦି ହାତରେ ଭୀମକୁ ଅଟକଉଛନ୍ତି, ଦି ହାତରେ ଦ୍ରୌପଦୀକୁ ଅଟକଉଛନ୍ତି, ଚାରି ହାତରେ ଭଗବାନ। ଏଠି କହିବାର ତାତ୍ପର୍ଯ୍ୟ ଏଇଟା ଥିଲା, ନାମ ରୂପ ଭଗବାନଙ୍କର ଭକ୍ତର ପାଇଁ, ଅପ୍ରାକୃତ ରୂପ, ଅପ୍ରାକୃତ ନାମ, ଅପ୍ରାକୃତ କର୍ମ। ଭୀମ ଗଦା ଧରିକି ଆସିଲା ପ୍ରଭୁ, ଦି ହାତରେ ଭୀମକୁ ଅଟକେଇଲେ, ଦ୍ରୌପଦୀ ଆସୁଛନ୍ତି ସୁରକ୍ଷା ଦେବେ, ଦ୍ରୌପଦୀକୁ ଦି ହାତରେ ଅଟକେଇଲେ। ଅର୍ଜୁନ ମଝିରେ ଠିଆ ହେଲେ, ଅର୍ଜୁନ କହିଲେ, କ'ଣ କରାଯିବ। ଭଗବାନ କହିଲେ, ତୁମେ ଯାହା କରିବା କଥା କର, ତୁମେ ତ ଧନଞ୍ଜୟ, ଅତି ବୁଦ୍ଧିମାନ, ଆଉ ମୁଁ ତ ଶାସ୍ତ୍ରରେ ଦୁଇଟା କଥା କହିଛି, ବ୍ରାହ୍ମଣଙ୍କୁ ମାରିବନି, ଆତତାଇକି ମାରିବ, ଅସ୍ୱସ୍ଥମା କ'ଣ, ଅସ୍ୱସ୍ଥମା ବ୍ରାହ୍ମଣ ହେଇକି ଆତତାଇ, ତା ପାଇଁ ନିୟମ ତ ମୁଁ କିଛି କହିନି। କିନ୍ତୁ ଅର୍ଜୁନ ବୁଦ୍ଧିମାନ, ଅର୍ଜୁନ କ'ଣ କହିଲେ, କହିଲା ବେକୁର କାହିଁକି ମାରେ, ତାର ମଣିକୁ ଖୋଲିଲେ ଚାଲିବ, ମଣିକୁ ଖୋଳି, ଅସ୍ୱସ୍ଥମାର ମଣିକୁ ଖୋଲିକି ଛାଡ଼ିବ। ଏଥିରେ କ'ଣ ହେଲା, ବ୍ରାହ୍ମଣଙ୍କୁ ପ୍ରାଣଦଣ୍ଡ ଦିଆଯାଏ ନା, ବ୍ରାହ୍ମଣ ଯଦି କିଛି ଖରାପ କାମ କରେ ତାକୁ ପ୍ରାଣରୁ ମରାଯାଏ ନା, ଏ ଶାସ୍ତ୍ର ଭାଗବତର ପ୍ରଥମ ସ୍କନ୍ଧରେ ଅଛନ୍ତି। ଏ କୁନ୍ତିଦେବୀଙ୍କର ଚରିତ କୁନ୍ତିଦେବୀଙ୍କ ଚରିତ ପ୍ରସଙ୍ଗରେ ଆସିବ, କିମ୍ବା ପରୀକ୍ଷିତ ମହାରାଜଙ୍କ ଚରିତ ପ୍ରସଙ୍ଗରେ ଆସିବ। ବ୍ରାହ୍ମଣଙ୍କୁ ସ୍ଥାନରୁ ବିତାଡ଼ିତ କରିଦେବା, ଧନ ତାଙ୍କର ନେଇ ଆସିବା, ଏଇଟା ହେଉଛି ପ୍ରାଣଦଣ୍ଡ ସହିତ ସମାନ। ଏଠି କହିବାର ତାତ୍ପର୍ଯ୍ୟ ଥିଲା, ଭଗବାନଙ୍କର ପ୍ରାକୃତ ନାମ, ପ୍ରାକୃତ ରୂପ, ଆଉ ଗୁଣ ଦୋଷ, ଭଗବାନଙ୍କର ଗୁଣ ଦୋଷ ନାହିଁ, ମଣିଷର ଗୁଣ ଦୋଷ ଅଛି, ଭଗବାନଙ୍କର ଗୁଣ ଦୋଷ ନାହିଁ। ଦୋଷ କ'ଣ, ଚୋର, ମାଖନ ଚୋର, ଚୋରୁ କିଏ ପୂଜା କରୁଛି କହିଲେ, ସଂସାରରେ ଚୋରୁ କିଏ ପୂଜା କରୁଛନ୍ତି, କେହି ବି କେତେ ଖତରନାକ ଲୋକ ଚୋରକୁ ପୂଜା କରୁଛନ୍ତି, କିନ୍ତୁ ଅପ୍ରାକୃତ ଦୋଷ ଇଏ ଭଗବାନଙ୍କର। ଭକ୍ତ ଘରେ ଯାଇକି ମାଖନ ଚୋରି କରିକରି ଆଣନ୍ତି, ଯେଉଁଦିନ ମାଖନ ଚୋରି କରିବାକୁ ନ ଯିବେ, ଗୋପୀମାନେ ମିଛରେ ଆସିକି ଯଶୋଦା ମାତାଙ୍କ କଥାରେ କହିବେ, ତୁମ ପୁଅ ମୋର ମାଖନ ଚୋରି କଲା, ମୋ ହାଣ୍ଡିକି ଭାଙ୍ଗିଲା, ମୋ ଗାଈକି ଫିଟେଇଲା, ମୋ ଆମ ବୁଢ଼ୀକି ଏମିତି କଷ୍ଟ ଦେଲା। କହିବାର ତାତ୍ପର୍ଯ୍ୟ କ'ଣ ଜାଣିଛନ୍ତି, କୃଷ୍ଣ ଆଜି ଯାଇନାହାନ୍ତି ମାଖନ ଖାଇବା ପାଇଁ, ଏମିତି କହିବା ଦ୍ୱାରା ସେ କୃଷ୍ଣଙ୍କୁ ରଗାନ୍ତି, କ୍ରୋଧ କରନ୍ତି। କୃଷ୍ଣ କ୍ରୋଧ ହେଲେ ବଳେ ଯିବା ଆହୁରି କ୍ଷତି କରିବେ। କୃଷ୍ଣ ଯାଇ ବରଂ କ୍ଷତି କରନ୍ତୁ, କିନ୍ତୁ କୃଷ୍ଣଙ୍କୁ ଦର୍ଶନ କରିବେ। ଏଇ ଲାଳସାରେ ଆସି ଯଶୋଦା ମାତାଙ୍କ କତିରେ କମ୍ପ୍ଲେନ୍ କରନ୍ତି। ଯଶୋଦା ମାତାଙ୍କ କତିରେ କହିବାର ତାତ୍ପର୍ଯ୍ୟ, ଅଭିଯୋଗ କରିବା ତାତ୍ପର୍ଯ୍ୟ, କୃଷ୍ଣ ଯାଇ ବରଂ ଆମେ ଯାହା କ୍ଷତି କରୁଛି କରୁ। ଏଇ ନନ୍ଦ ରାଜାଙ୍କର ଘର ଏଠି, ରାଜା କେତେ ଏଠି ଆସିଲା ବେଳକୁ କାହ୍ନା କୁଆଡ଼େ ବୁଲୁ ଦେଖିବୁ କେମିତି, ବରଂ ଆମର ଯାହା କ୍ଷତି କରୁଛି କରୁ, ଯାହା ଚୋରି କରୁଛି କରୁ, ରୂପଟାକୁ ଟିକେ ଦର୍ଶନ କରିବି ତ। କାରଣ ଚାରି ପ୍ରକାର ଗୋପୀ ଅଛନ୍ତି ନା, ଶ୍ରୁତିଚାରା ଦେବତାମାନେ ଗୋପୀ ହେଇଛନ୍ତି, ଶ୍ରୁତିମାନେ ଗୋପୀ ହେଇଛନ୍ତି, ନିତ୍ୟସିଦ୍ଧ ଗୋପୀମାନେ ଆସିଛନ୍ତି, ସାଧାରଣ ସିଦ୍ଧ ଗୋପୀମାନେ ଆସିଛନ୍ତି। ଏମାନଙ୍କ ସବୁ ଯୁଗ ଯୁଗ ତପସ୍ୟା କରିକି ଏମାନେ ପ୍ରଭୁଙ୍କୁ ପାଇବା ପାଇଁ ଆସିଛନ୍ତି, ଆଉ ଗୋଟିଏ ଦିନ ରୂପ ନ ଦେଖିକି ରହିବେ କେମିତି? ଚୋରୁ କେହି ପୂଜା କରେ, ଏଟା ଗୋଟେ ଦୋଷ, ଚୋରି କରିବା ଗୋଟେ ଦୋଷ, କିନ୍ତୁ ଭଗବାନଙ୍କର ଏଟା ଅପ୍ରାକୃତ ଦୋଷ। ଏଇଟାକୁ ସ୍ମରଣ କରିକି ଭକ୍ତ ସଂସାର ପାର ହେଇଯିବ। ଚୋରକୁ ସ୍ମରଣ କରିକି ସଂସାର ପାର ହବ କୁହ। ବ୍ରଜେ ପ୍ରସିଦମ୍ ନବନୀତ ଚୌରମ୍ ବ୍ରଜାଙ୍ଗନାନମ୍ ଦୁକୁଲାନମ୍ ଚୌରମ୍। ବ୍ରଜାଙ୍ଗନାମାନଙ୍କର ବସ୍ତ୍ରକୁ ଚୋରି କରନ୍ତି। ବସ୍ତ୍ର ହରଣ ଲୀଳା କ'ଣ ଜାଣିଛନ୍ତି? ଏ ସାତ ଦିନ କଥା ହୁଏ ବସ୍ତ୍ର ହରଣ ଲୀଳା। ପ୍ରଭୁ ଗୋପୀମାନଙ୍କର ବସ୍ତ୍ରକୁ ଅଜ୍ଞାନ, ଏ ଶରୀରଟା ଗୋଟେ ବସ୍ତ୍ର ନା, ପ୍ରମାଣ ପାଂସାସି ଜୀର୍ଣ୍ଣା ନିଜଥା ବିହାୟ। ଶରୀର ଭଗବାନ କହିଛନ୍ତି ଗୀତାରେ ବସ୍ତ୍ର, ଗୋପୀମାନେ ସର୍ବସ୍ୱ ସମର୍ପଣ କରିଦେଲା ବି, କରିଦେଲା ପରେ ବି ମୁଁ ନାରୀ, ଶରୀରରେ ଆତ୍ମା ନାରୀ ନା ପୁରୁଷ? ଆତ୍ମା ତ ଆତ୍ମା ନା, ଆତ୍ମା ବ୍ରାହ୍ମଣ ନୁହେଁ କି କ୍ଷତ୍ରିୟ ନୁହେଁ କି ଶୂଦ୍ର ନୁହେଁ କି ବୈଶ୍ୟ ନୁହେଁ, ପୁରୁଷ ନୁହେଁ କି ନାରୀ ନୁହେଁ, ଆତ୍ମାର ଜାତି ନାହିଁ କି ଲିଙ୍ଗ ନାହିଁ, ସେ ପରମାତ୍ମାଙ୍କର ସେବକ। ଭଗବାନ ଗୋପୀମାନଙ୍କ ଦ୍ୱାରା ଦେଖିଲେ ଏଇଟା ଅବିଦ୍ୟା ହରଣ ଲୀଳା। ଆମର ଯେଉଁ ଅବିଦ୍ୟା ଅଭିମାନ ରହିଛି, ମୁଁ ପୁରୁଷ, ମୁଁ ନାରୀ, ମୁଁ ବ୍ରାହ୍ମଣ, ଭଗବାନ ଗୋପୀମାନଙ୍କ ଦ୍ୱାରା ବସ୍ତ୍ର ହରଣ, ଚୋରି କଲେ, ବସ୍ତ୍ରକୁ ଚୋରି କଲେ, ଅବିଦ୍ୟାକୁ ଚୋରି କଲେ, ଚୋରି କରି ଯେଉଁ ବସ୍ତ୍ରଟା ଦେଲେ, ବସ୍ତ୍ର ଫେରେଇଲେନି ଗୋପୀମାନଙ୍କୁ, ବସ୍ତ୍ରଟା ଟଙ୍ଗା ହେଇଥିଲା, ସେ ବସ୍ତ୍ରକୁ କେତେ ଗୋପୀମାନେ ଯାଇଥିଲେ ପଢ଼ିଲେ ତ ଦଶମ ସ୍କନ୍ଧରେ, 84 କୋଶର ଯେତେ ଗୋପୀମାନେ, କେତେ ବୟସ ତାଙ୍କର? ଏ ବସ୍ତ୍ରହରଣ ଲୀଳାର ଚିତ୍ର କରାଯାଉଛି, ସବୁ ଗୋପୀମାନେ ବଡ଼ ବଡ଼, କିଏ କହିଲା ତୁମେ ଭାଗବତ ପଢ଼ିଛନ୍ତି? 5 ବର୍ଷର ସବୁ ଛୋଟ ଛୋଟ ଗୋପୀ ପିଲା, 5 ବର୍ଷର ପିଲା ଲଙ୍ଗଳା ହେଇକି ଗାଧାନ୍ତିନି? ଆମେ ବା ଦଶମ ଶ୍ରେଣୀ ନବମ ଶ୍ରେଣୀ ପଲା ବାନ୍ଧି ପେଣ୍ଠ ପାଡ଼ିଦେଇ ପୋଖରୀରେ ଗାଧୋଉ, ନଦୀରେ ଗାଧୋଉ। ଆରେ ଭାଇ, ସେତେବେଳେ ଆମେ ସବୁ ସଂସାର ବିଷୟରେ କିଛି ଜାଣିନଥିଲୁ। ଆଜିକାଲି ଛୋଟ ପିଲାମାନଙ୍କର ପିତାମାତାର ସଂସ୍କାର ନାହିଁ, ତାଙ୍କ ଶରୀରରେ ଏସବୁ ଲଜ୍ଜା ଫଜ୍ଜା ଏସବୁ ଗୁଣ ଆସୁଛି। ଆମର ମନେ ରହିଛି, ଆମେ ଅଷ୍ଟମ ନବମ ଶ୍ରେଣୀରେ ବି ଏସବୁ କିଛି ଜାଣିନଥିଲୁ, ପୁରୁଷ କ'ଣ, ନାରୀ କ'ଣ, ଭେଦଭାବ କ'ଣ, ଏସବୁ କିଛି ଜ୍ଞାନ ନଥିଲା। ଏସବୁ ସଂସ୍କାର ବଦଳୁଛି, କାଳର ପ୍ରଭାବ ବଦଳୁଛି, ସମାଜରେ ଉଗ୍ର ଆଧୁନିକବାଦର ପ୍ରଚାର ହେଉଛି, ଆହାର ପରିବର୍ତ୍ତନ ହୋଇଗଲା। ଛୋଟ 5 ବର୍ଷର ବାଳିକାମାନେ ଗୋପପୁରରୁ ସମସ୍ତେ ଆସୁଥିଲେ କ୍ରନ୍ଦନ କରି, ଏ କୃଷ୍ଣଙ୍କର ନାମ କରି କରି ଅର୍ଦ୍ଧରାତ୍ରିରୁ ଆସନ୍ତି। ଆଚ୍ଛା, ଛୋଟ ପିଲା ଅଧରାତ୍ରିରୁ ଉଠିବ କେମିତି କୁହନ୍ତୁ? ଛୋଟ ପିଲାର 3:00 ପରେ ବେଶୀ ନିଦ, ନିଦ ହବ, ପୁଣି 4:00-5:00 ସେ ଉଠି ପଡ଼ିବ, କିନ୍ତୁ ଇଏ 1:00-2:00 ଉଠି ପଡ଼ିବେ ସମସ୍ତେ। ପ୍ରାତଃ ସ୍ନାନ କରି ସେ କାତାୟନୀକୁ ପୂଜା କରନ୍ତି। ଛୋଟ ପିଲା କେମିତି ଉଠନ୍ତି? କିଏ ଉଠାଏ? ଯୋଗମାୟା ତାଙ୍କୁ ଉଠାନ୍ତି। ସେ 5 ବର୍ଷର ବାଳିକାମାନେ ଆସନ୍ତି। ମୁଁ ସଂକ୍ଷେପରେ ଏ ବିଷୟରେ କହିବା ପାଇଁ ଚାହୁଁଛି, ଏତେ ବସ୍ତ୍ରକୁ ଭଗବାନ, ସେ ଗୋପୀମାନେ ସବୁ ତଳେ ରଖିଥିଲେ, ରଖିଥିଲେ କି ନାହିଁ? ସବୁ ବସ୍ତ୍ରକୁ ଭଗବାନ ଉଠେଇ ନେଇଗଲେ, ଗଛ ଉପରେ, କଦମ ଗଛ ଉପରେ ରଖିଲେ। ଯେତେ ଗୋପୀ ଯାହାର ଯେଉଁ ବସ୍ତ୍ର, ସମସ୍ତଙ୍କ ବସ୍ତ୍ରକୁ ଭଗବାନ ସେ ଚିହ୍ନିକି ଦେଇଦେଲେ। ଦେଖିବେ, ଆପଣ ଯେତେ ଜଣଙ୍କର ଶାଲ ଅଛି, ମୁଁ ଗୋଟେ ଜାଗାରେ ପକେଇଦେବି। ଆମର ଏଠି କିଏ ଭଗବାନ ଅଛି, ସେ ସମସ୍ତଙ୍କ ଶାଲକୁ ଦେଇଦେବ, ଚିହ୍ନିକି ଦେଇଦେବ, ଦେଇପାରିବୁ? ମନେ ରଖିପାରିବା ଆମେ? ଏ 500 ଲୋକ ଭିତରେ ଆମେ କିଏ କାହାର ବସ୍ତ୍ର ମନେ ରଖିପାରିବାନି? ବ୍ରଜପୁରର ଯେତେ ଗୋପୀ 84 କୋଶରେ ଅବିଦ୍ୟା ହରଣ ଲୀଳା ଏ ପ୍ରଭୁଙ୍କର। ପ୍ରଭୁ ସବୁ ଅବସ୍ଥାରେ ଭଗବାନ, ମାଖନ ଚୋରି କରିବା ଅବସ୍ଥାରେ ବି ସେ ଭଗବାନ। ଦେବକୀଙ୍କର ଉଦର ଭିତରେ ଥିଲାବେଳେ ବି ସେ ଭଗବାନ, ଆବିର୍ଭାବ ହେଲା ମାତ୍ର ହିଁ ଭଗବାନ। ବାପାକୁ କଥା କହିଦେଉଛନ୍ତି, 3 ଜନ୍ମର କଥା। ଏ ଭୟ କରୁଛ କାହିଁ କଂସକୁ? ମା ମୋତେ ନେଇ ଚାଲ ନନ୍ଦଦଶତା ପୁରକୁ। ଭଗବାନ ସର୍ବ ଅବସ୍ଥାରେ ଭଗବାନ, ସମସ୍ତଙ୍କ ବସ୍ତ୍ରକୁ ଯଥାନ ରୂପେ ଫେରେଇ ଦେଲେ। ଏ ଯେଉଁ ଫେରେଇଲେ, ଏଟା ଭଗବାନଙ୍କର କୃପା। କହିଲେ, ହେ ଗୋପୀଗଣ, ତୁମେ ଯେଉଁ ଅବିଦ୍ୟା ରୂପୀ ଅଭିମାନ ରୂପୀ ଯେଉଁ ବସ୍ତ୍ର ମୁଁ ନାରୀ ଏ ଯେଉଁ ଭାବନା ଥିଲା ଆଜିଠୁ ଦୂର ହେଇଗଲା। ଆଜି ତୁମେ ମୋର ଦାସ ହେଲ, ନିଅ ଦାସୀ ହେଲ, ବସ୍ତ୍ର ଦେଲେ। ଅବିଦ୍ୟା ହରଣ ଲୀଳା, ଚୋରକି ପୂଜା କରେ ବସ୍ତ୍ର ଚୋରି କଲେ। ପ୍ରଜେ ପ୍ରସିଦ୍ଧମ ନବନୀତ ଚୌରମ ରଜାଙ୍ଗନା ନାନ୍ଦ କୁଳାମ ଚୌରମ, ତାପରେ ଅନେକ ଜନମାର ଜିତ ପାପ ଚୌରମ। ଏଭଳିଆ ଚୋର ସଂସାରରେ କେହି ନାହାନ୍ତି, କେହି ହେବେନି। ଯଦି ପାପ ଚୋରି କରିବା ପାଇଁ କେହି ଚୋର ରୁହନ୍ତେ, ସେ ଚୋରଙ୍କୁ ଟଙ୍କା ପଇସା ଦେଇକି ହିଁ ପୋଷାକ ସରକାର ପୋଷନ୍ତା। ପାପ ଚୋରି କରି କେହି ଚୋରି କରିପାରିବେ? ଅନେକ ଅନେକ ଜନ୍ମ ଅର୍ଜିତ ପାପ ଚୋର, ଅନେକ ଜନ୍ମର ଅର୍ଜିତ ପାପକୁ ଚୋରି କରିପାରନ୍ତି ସେ। ସବୁଥିରେ ସେ ଭଗବାନ ଚୋରାଗ୍ରଗଣ୍ୟମ ପୁରୁଷମ ନମା, ଚୋରଙ୍କୁ କିଏ ପୂଜା କରେ? ଏ ଦୋଷ ଅପ୍ରାକୃତ। ଏଇଟାକୁ ସ୍ମରଣ କରିକରି ଭଗବାନଙ୍କର ଦଧିଭାଣ୍ଡ ଲୀଳାକୁ ସ୍ମରଣ କରିକରି ଜଣେ ଭକ୍ତ ଥାଆନ୍ତି, ଭାରି ସରଳ ଲୋକ, ଜଙ୍ଗଲ ଭିତରେ ରୁହନ୍ତି, ସେ ଏଇ ଲୀଳାକୁ ସ୍ମରଣ କରନ୍ତି। କୃଷ୍ଣଙ୍କୁ ଭଲ ପାଆନ୍ତି, ବାଲଗୋପାଲ ରଖିଛନ୍ତି, ଖାଲି ମାଖନ କେମିତି ଚୋରି କରନ୍ତି, ଏମିତି ପ୍ରଭୁ ଆପଣ ଏମିତି ମାଖନ ଚୋରି କରି ଗୋପୀମାନଙ୍କୁ କେମିତି ହଇରାଣ କରନ୍ତି, ସବୁବେଳେ ସ୍ମରଣ କରନ୍ତି। ତାଙ୍କର ଇଚ୍ଛା ହେଲା ମୁଁ ଟିକେ ବୃନ୍ଦାବନକୁ ଯିବି। ଏ କିଛି ଠକ ଚୋର ଥିଲେ, ସେ ଆସିକି ପହଞ୍ଚିଗଲେ, ପହଞ୍ଚି ଯାଇକି ଯେତେବେଳେ ପଚାରିଲେ, କହିଲେ ବାବା ଏଠି କ'ଣ ରହୁଛ? ନା ଆଜ୍ଞା, ମୁଁ ଏଇ ଠାକୁର ଗୋପାଳଙ୍କୁ ରଖି ଏଠି ରହିଛି ଆଉ। କହିଲେ ତୁମେ କୁଆଡ଼େ ଯିବ? କହିଲେ ମୋର ତ ଏଇଠି ଆଶ୍ରମ ରହିଛି ଆଉ। ସାଧୁ ପଚାରିଲେ ତୁମେ କୁଆଡ଼େ ଯିବ? ନା ଆମେ ଗୋପପୁର ହେଇକି ମଥୁରାପୁର ହେଇକି ଦ୍ୱାରକାପୁର ଯିବୁ। ଚୋର ମିଛରେ କହିଦେଲେ, କହିଲେ ଆଜ୍ଞା ଆପଣମାନେ ଯଦି ଯିବେ ମୋତେ ଟିକେ ସାଙ୍ଗରେ ନେଇଗଲେ। ଇଏ ସରଳ, ଆଙ୍କର ତ ଚୋରି ଲୀଳାଟା ସବୁବେଳେ ଚିନ୍ତା, କୃଷ୍ଣ କେମିତି ମାଖନ ଚୋରି କରିଛନ୍ତି ସବୁବେଳେ ଚିନ୍ତା। ଇଏ ଚୋର ପ୍ରକୃତରେ ଇଏ ମିଛରେ ଏମିତି କହିଦେଲେ, ଆମେ ଚୋର ବୋଲି ଜାଣିଦେବେ ବୋଲି କହିଦେଲେ ଆମେ ଗୋପପୁର ଯିବୁ, ମଥୁରାପୁର ଯିବୁ, ଦ୍ୱାରକାପୁର ଯିବୁ, ହେଲା। ଇଏ ତାଙ୍କର ବେଡ଼ିଂ ପତ୍ର ଉଠେଇଲେ, ଠାକୁରଙ୍କୁ ଉଠେଇଲେ, ଉଠେଇଲେ ସାଙ୍ଗ ସାଙ୍ଗ। ଯେତେବେଳେ ସନ୍ଧ୍ୟା ବାଜିଲା, ତାଙ୍କ ଡ୍ୟୁଟି ଆରମ୍ଭ ହେଲା, ଇଏ ତ ଚୋରି କରିବା ନେଇ ପଶିଲେ। ଇଏ ବାବାଜୀ ଚୋରି ଫୋରି କ'ଣ ଜାଣିଛି? କହିଲେ ଗୋଟେ ଜଣଙ୍କ ଘରେ ପଶିଲେ, ବଡ଼ ଗୌଡ଼ ଧନୀ ଲୋକ ଅଛି, ତାର ଘରେ ପଶିଗଲେ। ଯେତେବେଳେ ପଶିଗଲେ, ଇଏ ତାଙ୍କର ତାଙ୍କ ଧନ ଚୋରି କରିବାକୁ ଗଲେ। ଇଏ ବାବାଜୀ କହିଦେଲେ, ଏଇ ତୋର ଯାହା ଦରକାର ତୋଠି ଚୋରି କର। ଇଏ ଚୋରି ଫୋରି ଶିଖିନି, ଇଏ କହିଲା କ'ଣ ଚୋରି କରିବି? ଦେଖିଲା ବେଳକୁ ଶିକାର ଅଛି ମାଖନ। କହିଲା ରେ ଏଠି ତ ବଢ଼ିଆ ଜିନିଷ ଅଛି, ସେ ତାଙ୍କର ଚୋର ତାଳରେ ଚୋରି କରୁଛନ୍ତି। ଏ ତାଙ୍କର ମାଖନ ଯାହା ସବୁ ଥିଲା କାଢ଼ିଲା, କାଳୀ ତାର ଘଣ୍ଟ ଠାକୁରଙ୍କୁ କାଢ଼ିଲା, ତୁଳସୀ କାଢ଼ିଲା, ରାତିରେ ଘଣ୍ଟି ବଜେଇଲା, ଘଣ୍ଟି ବଜେଇଲା, ଘର ଲୋକ ଯାଉଥିଲେ ଉଠିଲେ, ଘଣ୍ଟି କ'ଣ ବାଜିଲାଣି ଘରେ, ଧର ଧର ଧର, ଚୋର ଧରା ପଡ଼ିଲେ। ଚୋର ତାଙ୍କର ଖସିକି ପଳେଇଗଲେ, ଧରା ପଡ଼ିଲେ କିଏ? ସାଧୁ। ସାଧୁ ଧରା ପଡ଼ିଲେ ରାଜାଙ୍କ ଦିନ ଆଗ, ଯିଏ ଗାଁର ମୁଖିଆ ଥିଲେ ତାଙ୍କ ଦିନ ଆଗଲା। ଆଜ୍ଞା ଆଙ୍କୁ ପ୍ରାଣଦଣ୍ଡ ଦିଆହବ? ତାକୁ ପଚରାଗଲା, ରେ ତୁମେ ସାଧୁ ଲୋକ, ଏ ଠାକୁର କ'ଣ ରଖିଛ? ସେ ଜେଲଖାନାକୁ ଠାକୁର ଧରିଗଲା ଗୋପାଳ। ଆଜ୍ଞା ମୁଁ ଜାଣିନଥିଲି ସେ ଚୋର ବୋଲି, ଆଉ ମୁଁ ତାଙ୍କ ପଛରେ ମଥୁରା ଦ୍ୱାରକା ବୃନ୍ଦାବନ ଟିକେ ଯିବା ନେଇକି ଆସିଲେ, ମୁଁ ତ ଦେଖିବି ଏକୁଟିଆ ଯାଇପାରିବିନି, ଠାକୁର ମୋର ସାଙ୍ଗରେ ଅଛନ୍ତି, ମୁଁ କହିଲି ସାଙ୍ଗରେ ଗଲେ ଟିକେ ସୁବିଧା ହବ। ଆଉ ମୁଁ ଭାବିଲି ସେ ଭକ୍ତ, ଆଜ୍ଞା ସେ ଚୋର ବୋଲି ତ ମୁଁ ଜାଣିନି, କ'ଣ କରାଯିବ? ଗାଁରେ ନ୍ୟାୟ ବସିଲା, ମହାଜନଙ୍କ ଆଗରେ ଇଏ କହିଲେ, କହିଲେ ତୁମେ ଆଉ କେଉଁ ଜିନିଷ ଚୋରି କଲନି? ଦହି ମାଖନ କାହିଁକି ଚୋରି କଲ? କହିଲେ ଆଜ୍ଞା କ'ଣ କରିବି, ମୁଁ ପ୍ରତିଦିନ ମୋର ଗୋପାଳଙ୍କୁ ଯେତେବେଳେ ସେବା କରେ, ମୋର ଖାଲି ମାଖନ ଚୋରି ଲୀଳା କଥା ସ୍ମରଣ ଆସେ। ମୁଁ ଏଇଟା ଚିନ୍ତା କରୁଥିଲି, କିନ୍ତୁ ସେ ମହାଜନ ଘର ଦେଇ ଦେଖିଲି ମାଖନ ଅଛି, ମୁଁ ତାକୁ ଉଠେଇକି ଘଣ୍ଟି ରଜେଇକି ଭୋଗ ଲଗେଇଲେ ମୋର ଦୋଷ କ'ଣ? ଆଜ୍ଞା ମୋତେ ଯାହା ଦଣ୍ଡ ଦେବେ ଦିଅନ୍ତୁ। ଯିଏ ମହାଜନ ବସିଥିଲେ ସେ କହିଲେ, ନା ପ୍ରକୃତରେ ଚୋର ନୁହେଁ ନା କାହିଁକି? ଆରେ ବାପା ଯଦି ଚୋରି କରିବାକୁ ଆସିଥାନ୍ତା, ଇଏ ଘଣ୍ଟି ବଜେଇଥାନ୍ତା କାହିଁକି? ଏ ଚୋରି କରିବା ଯଦି ଆସିଥାନ୍ତା, ସେ ଘଣ୍ଟି ବଜେଇଥାନ୍ତା କାହିଁକି? ଆଉ ଇଏ ଯେ ଭକ୍ତ ନ ହେଇଥାନ୍ତା, ଇଏ ତ ତାହେଲେ ସିଧା ମାଖନକୁ ଖାଇଦେଇଥାନ୍ତା, ଘଣ୍ଟି ବଜେଇ କାହିଁକି ଖାଇବ? ତାହେଲେ ଇଏ ପ୍ରକୃତରେ ସରଳ ଲୋକ ଆକୁ ଛାଡ଼ିଦିଅ। ଦେଖନ୍ତୁ, ସେ ଭଗବାନଙ୍କର ଚୋରି ଲୀଳା ସ୍ମରଣ କରୁଥିଲେ, ଚୋରି କେସରେ ପଡ଼ିଲେ, ଆରାମ ସେ ପାର ହେଇ ପ୍ରଭୁ ତାଙ୍କୁ ନେଇଚାଲିଲେ। ସେଠୁ ଚିନ୍ତା କଲେ, ପ୍ରକୃତରେ ମୁଁ ଚୋରି ଲୀଳାଟା କେମିତି ଭଗବାନ ଚୋରି କରନ୍ତି, ମୁଁ ସବୁବେଳେ ଚିନ୍ତା କରେ ତ, ମୋତେ ମାଲିକ ଆଣି ଏଇ ଚୋରଙ୍କ ହାବଟରେ ପକେଇ ଚୋରି କରେ, ଢାର ଦେଖେଇଦେଲେ ଏମିତି ଚୋରି ହୁଏ। ଭଗବାନଙ୍କର ଯେକୌଣସି ଲୀଳା ଅପ୍ରାକୃତ ଗୁଣ ଅପ୍ରାକୃତ ଦୋଷ, ଭଗବାନ କାଲି ଶୁଣୁଥିଲେ ନା, ଯଶୋଦା ମାତାଙ୍କ ବିଶ୍ୱରୂପ ଦେଖେଇଲେ ମାଟି ଖାଇବା ଛଳରେ, କିନ୍ତୁ ନନ୍ଦ ମହାରାଜ ଯେତେବେଳେ କହିବେ କାନା ମୋର କଠୋଟା ଆଣିଲ। ଭଗବାନ ଶ୍ରୀକୃଷ୍ଣ ଜଗତ ମତ୍ସ୍ତାନି ସର୍ବଭୂତାନି ନଚତେଷୁ ଅବସ୍ଥିତମ୍, ସବୁ ବ୍ରହ୍ମାଣ୍ଡ ମୋ ଅନ୍ତର ଭିତରେ ଅଛି, ଅନନ୍ତ କୋଟି ବ୍ରହ୍ମାଣ୍ଡ, କିନ୍ତୁ ଗୋଟିଏ ଟେକିବେ ଗୋଟିଏ କଠୋକୁ, ଫାଳେ କଠୋ, ବହୁ କଷ୍ଟରେ ଧରି ଧରି ଆସିବେ, ମାନେ ନନ୍ଦ ମହାରାଜଙ୍କୁ ଖୁସି କରିବା ପାଇଁ, ମୋ ଭକ୍ତର ପାଦୁକାକୁ ମୁଁ ଧରିଛି, ମୋ ଭକ୍ତକୁ ମୁଁ ଆଜି ସେବା, ମୋ ଭକ୍ତରେ ମୁଁ ସେବା କରୁଛି, ବହୁ ପରିଶ୍ରମ କଲା ଭଳି ମାଲୁମ ହେବାକୁ ପଡ଼ିବ। ଏସବୁ ଗୁଣ ଭଗବାନଙ୍କର, ଅପ୍ରାକୃତ ଗୁଣ, ଅପ୍ରାକୃତ ଦୋଷ। ତଥାପି ଲୋକ ତୟ ସମବାୟ ସୁମାୟା ତାନି ଅନୁକାଳ ମୃଚ୍ଛତି। ତଥାପି ବହୁତ କଥା ଅଛି, ତଥାପି ପ୍ରଭୁ କୃପା କରିକି ଏ ସାଧୁମାନଙ୍କର ପରିତ୍ରାଣ, ସାଧୁମାନଙ୍କୁ ଦର୍ଶନ ଦେବା ପାଇଁ, ଅସାଧୁମାନଙ୍କୁ ଉଦ୍ଧାର କରିବା ପାଇଁ, ଭଗବାନ ମାରନ୍ତି ନା, ଯେଉଁ ବିନା ସାୟଚ ଦୁଷ୍କୃତମ, ଆମେ ବିନା ସାୟ ଶବ୍ଦରେ କ'ଣ କହିଦିଅନ୍ତି କି, ଅସାଧୁମାନଙ୍କୁ ମାରିବା ପାଇଁ, କିନ୍ତୁ ଶ୍ରୀଧର ସମେତ ଟୀକା କଲେ, କହିଲେ ନା, ଲାଡ଼ନେ ତାଡ଼ନେ ମାତୃକା ଅର୍ଭକ ଯଥା, ଛୋଟ ପିଲାଟା ବଦମାସ, ମା ତ ମାରିବନି, କାହିଁକି ମାରୁଛି, ମୋ ପିଲାର ଭବିଷ୍ୟତ ନଷ୍ଟ ହୋଇଯିବ, ପିଲା ପାଠ ପଢ଼ିବ ନା, ସମାଜରେ ଉତ୍ପାତ କରିବ, ମା ପିଲାଟାକୁ ମାରିଲା ବେଳେ ବି ତାର ସ୍ନେହ ଥାଏ କି ନାହିଁ। ବିଶ୍ୱନାଥ ଚକ୍ର ଠାକୁର କୁହନ୍ତି, ଭଗବାନଙ୍କ ଭକ୍ତ ଯେତେବେଳେ ଭକ୍ତି କରୁଛି, ତା ତ ବହୁତ ପ୍ରତିବନ୍ଧକ ଆସୁଛି, ଲୋକମାନେ ହସିବେ, କହିବେ ଦେଖରେ ଭକ୍ତ ହେଇଥିଲା, ଆକ୍ସିଡେଣ୍ଟ ହେଇକି ପଡ଼ିଛି, ଗୋଡ଼ ଚୋଟା ହେଇକି ପଡ଼ିଛି, ଭକ୍ତ ହେଇଛି ନା, ଭକ୍ତ କ'ଣ କହିବ, ଭକ୍ତ ଯେତେବେଳେ ବିଚାର କରିବ, ପ୍ରଭୁଙ୍କ ଠାରୁ ମୋର କଲ୍ୟାଣକର, ମମ ହିତାହିତ ସ ପ୍ରଭୁ ଜାଣନ୍ତି ନ ତୁ ଅହମ୍, ମୋର ହିତ ଅହିତ ମୋ ପ୍ରଭୁ ଜାଣନ୍ତି, ମୁଁ ଜାଣେ ନା। ଯେଭଳି ମା ସେଇ ପୁଅକୁ ନିମ୍ବରସ ପିଉଛି, ପିଉଛି ନା ନାହିଁ, ଆଗେ ଦୁଗ୍ଧ ଦେଉଥିଲା, କ୍ଷୀର ଦେଉଥିଲା, ଯେତେବେଳେ ଡାକ୍ତର କହିବେ କୃମି ହେଇଯାଇଛି, ନିମ୍ବରସ ସେଇ ମା ପିଇବ, କିନ୍ତୁ ଦୁଗ୍ଧ ପିଲାବେଳେ ପିଲାଟି କ'ଣ ଚିନ୍ତା କରୁଛି, ମୋ ମା ହେଉଛି ଭଲ, କିନ୍ତୁ ନିମ୍ବରସ ପିଲାବେଳେ କ'ଣ କହୁଛି, ମୋ ମା ଖରାପ, ମୋ ମା ଖରାପ କି, ପିଲାଟା ବୁଝିପାରୁନି ଯେ ମୋ ଦେହରେ କୃମି ହେଇଯାଇଛି, ଏ ମା କି ପାଟି କରୁଛନ୍ତି, ପିଲାଟା ବୁଝିପାରୁନି ଯେ ମୁଁ କ୍ଷୀର ଅଧିକ ଖାଇ ଖାଇ ମୋର କୃମି ହେଇଯାଇଛି, ମା ମୋତେ ନିମ୍ବରସ ଦେଉଛି, ଏଇଟା ମୋର କଲ୍ୟାଣ ପାଇଁ, ମା ଯେଉଁ ଗାଲକୁ ଚୁମ୍ବନ କରେ ହସ୍ତରେ ସେଇ ଗାଲକୁ ପ୍ରହାର କରେ, କିନ୍ତୁ ପ୍ରହାର ସମୟରେ, ଚୁମ୍ବନ ସମୟରେ ଯେଉଁ କରୁଣା ଥାଏ, ପ୍ରହାର ସମୟରେ ସେଇ କରୁଣା ଥାଏ, ଚାପୁଡ଼ଟେ ମାରିଦେବ ମା, ତାପରେ ପିଲା ଯେତେବେଳେ କାନ୍ଦିବ, ତାପରେ ତା କୂଳକୁ ଆଣି କହିବ, ତୁ କାହିଁକି ବଦମାସ ହେଲେ ମାରିଲି, ମା କାନ୍ଦିବ, ପିଲା ଯେତିକି କାନ୍ଦିନଥିବ ମା ସେତିକି ଅଧିକ କାନ୍ଦିବ, ଅର୍ଭକେ ଯଥା। ସେଠି ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଭଗବାନଙ୍କର ଭକ୍ତ କେତେବେଳେ ବିଚାର କରିବେନି, ସେ ସୁଖ ଦୁଃଖ ସବୁ ଅବସ୍ଥାରେ ମୋ ପ୍ରଭୁ ମୋର କଲ୍ୟାଣ କରିଛନ୍ତି, ମୋର ହିତ ହିତ ମୋ ପ୍ରଭୁ ଜାଣନ୍ତି, ସେ ମା ଭଳି ମୋର କେତେବେଳେ ଦୁଗ୍ଧ ଦରକାର, କେତେବେଳେ ନିମ୍ବରସ ଦରକାର ସେ ହିଁ ଜାଣନ୍ତି, ସେ ସୁଖ ଦୁଃଖ ସିଏ ହିଁ ଦେଉଛନ୍ତି, ମୋ ହିତ ଅହିତ ସେ ହିଁ ଜାଣନ୍ତି, ମୁଁ ଜାଣେ ନା, ମୁଁ ଅଜ୍ଞ ବାଳକ। ଇଏ ଭକ୍ତର ଭାବ। ଭକ୍ତମାନଙ୍କୁ ଦର୍ଶନ ରୂପୀ ପରିତ୍ରାଣ, ଅସୁରମାନଙ୍କୁ ବିନାଶ ନୁହେଁ। ସିଦ୍ଧର ସ୍ୱାମୀ ଲେଖିଲେ, ତାଡ଼ନେ ଲାଳନେ ତାଡ଼ନେ ମାତୃକା ଅର୍ଭକ ଯଥା, ଗୋଟେ ବାଳକକୁ ମା ଯେଭଳି ଲାଳନ କଲାବେଳେ ପାଳନ କଲାବେଳେ ତାଡ଼ନ କରୁଛି ହିତ ପାଇଁ, ଭଗବାନ ଅସୁରମାନଙ୍କର ହିତ ପାଇଁ ହିଁ ଏ କାମ କରନ୍ତି। ଅସୁରମାନଙ୍କୁ ମାରିକି ମୁନି ଯୋଗ୍ୟ ଋଷିମାନେ ତପସ୍ୟା କରିକି ଯେଉଁ ବ୍ରହ୍ମଜ୍ୟୋତିରେ ଲୀନ ହୁଅନ୍ତି, କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଯେତେ ଅସୁରମାନେ ମରିଥିଲେ ସମସ୍ତେ ବ୍ରହ୍ମଜ୍ୟୋତିକୁ ଯାଇଥିଲେ, ସମସ୍ତେ ମୁକ୍ତିପ୍ରାପ୍ତ ହୋଇଥିଲେ। ଭୀଷ୍ମଦେବ ତାଙ୍କ ଚରିତ୍ରରେ କହୁଛନ୍ତି, ନାଇଁ ନାଇଁ ବ୍ରହ୍ମଜ୍ୟୋତିକି ଯାଇନାହାନ୍ତି, ସମସ୍ତେ ସାରୂପ୍ୟ ମୁକ୍ତି ପାଇଛନ୍ତି, ଭଗବାନଙ୍କ ଭଳି ରୂପ ମୁକ୍ତି ପାଇଛନ୍ତି। କାହିଁକି ନା, କୁରୁକ୍ଷେତ୍ର ଯୁଦ୍ଧଭୂମିରେ ଭଗବାନ ଯେଉଁ ରଥରେ ବସିଛନ୍ତି, ଭଗବାନଙ୍କର ଶୋଭା ଦ୍ୱନ୍ଦ୍ୱକାରୀ ଏ କ'ଣ କୁନ୍ତଳ କେଶ ଶ୍ୟାମଳ ବର୍ଣ୍ଣ ଅର୍ଜୁନଙ୍କୁ ରକ୍ଷା ସୁରକ୍ଷା ଦେବା ପାଇଁ ଅର୍ଜୁନଙ୍କୁ ବ୍ୟଗ୍ର ସବୁବେଳେ ଭଗବାନଙ୍କର ନେତ୍ର ସାରଥି ହେଇଛନ୍ତି ନା, ଅଶ୍ୱମାନଙ୍କୁ ସବୁବେଳେ ଚଞ୍ଚଳ ବେଗରେ ନେଉଛନ୍ତି, କିଭଳି ମୁଁ କର୍ଣ୍ଣଙ୍କୁ ଭେଟେଇବି ନା, କିଭଳି ମୁଁ ଭୀଷ୍ମଙ୍କୁ ଭେଟେଇବି ନା, ସବୁବେଳେ ଅର୍ଜୁନଙ୍କ ପାଇଁ ବ୍ୟାକୁଳ। ଏଣେ ଅଶ୍ୱର ଉତ୍ଥିତ ରଜ ଗୁଡ଼ିକ ଭଗବାନଙ୍କ କେଶରେ ପଡ଼ିଛି, ଏଣେ ସମବିନ୍ଦୁ ଝାଳ ଗୁଡ଼ିକ ଝାଳ ଉପରେ ଧୂଳି ପଡ଼ିଛି, ଏଇ ଶୋଭାଟାକୁ ଯେଉଁ ସୈନିକମାନେ ଦେଖିଛନ୍ତି କୃଷ୍ଣ ଆସୁଛନ୍ତି ବୋଲି, ଆଉ ଗୋଟେ ସୈନିକ ସ୍ଥିର ଧରିକି ବସିଥିବ ତାଙ୍କୁ ମାରିବା ନାହିଁ, ସେ ତ କୃଷ୍ଣଙ୍କୁ ଚାହିଁକି ରୁହନ୍ତି ଈଶ୍ୱର ମାରିଦେ। ଜଣେ ଟୀକାକାର କହୁଛନ୍ତି ମହାଭାରତରେ ଯେତେ ଜଣ ମରିଛନ୍ତି ସମସ୍ତେ କୃଷ୍ଣଙ୍କ ମୁଖ ଦେଖି ମରିଛନ୍ତି। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କ ରଥରେ ଆସିକି ପହଞ୍ଚିଗଲା ମାତ୍ରେ ସେ ଶୋଭାଟାକୁ ଦେଖିବା ପାଇଁ, କୃଷ୍ଣ ଅର୍ଜୁନଙ୍କ ଶୋଭାକୁ ଦେଖିବା ପାଇଁ, କାରଣ ଅଗ୍ନି ପ୍ରଦତ୍ତ ରଥ, ଅଗ୍ନି ପ୍ରଦାନ କରିଥିଲେ ସେ ରଥ, ଏତେ ଶୋଭାୟମାନ ରଥ, ତା ଭିତରେ ପୁଣି ପ୍ରଭୁ ବସିଛନ୍ତି। ଆଉ ଅର୍ଜୁନ ଅତି ସୁଶୋଭାୟମାନ, ଆଉ ଉପରେ ହନୁମାନ ଗର୍ଜନ କରୁଛନ୍ତି। ହନୁମାନ ପ୍ରତିଶ୍ରୁତି ଦେଇଥିଲେ ନା ଭୀମସେନଙ୍କୁ, ମୁଁ ଗର୍ଜନରେ ସୈନ୍ୟମାନଙ୍କର କୁରୁକ୍ଷେତ୍ର ଯୁଦ୍ଧଭୂମିରେ ସୈନ୍ୟମାନଙ୍କର ଶକ୍ତି ଗ୍ରହଣ କରିବି। କପିଧ୍ୱଜ ରଥରେ ହନୁମାନଙ୍କର ଯଦି ପତାକାଟା ଉଡ଼ୁଥିବ, ହନୁମାନ ଖାଲି ଗର୍ଜନ କରୁଥିବେ, ସେଟା ସବୁ ସୈନ୍ୟମାନେ ରଥକୁ ଖାଲି ଚାହାନ୍ତି। ରଥକୁ ଚାହିଁଲା ମାନେ ଆଉ ଯୁଦ୍ଧ କ'ଣ କରିବେ? ଅସ୍ତ୍ର ଧରିଥାନ୍ତି, ଆଉ ଗୋଟେ ସୈନ୍ୟ ତାଙ୍କୁ ମାରିଦିଅନ୍ତି। ସେ ଚାହିଁଥାନ୍ତି କାହାଙ୍କୁ? ଭଗବାନ କୃଷ୍ଣ। ସମସ୍ତେ ଭଗବାନଙ୍କ ରୂପକୁ ଦେଖି କୁରୁକ୍ଷେତ୍ର ଯୁଦ୍ଧଭୂମିରେ ସର ତ୍ୟାଗ କରିଛନ୍ତି। ତେଣୁ ଭୀଷ୍ମଦେବ କହୁଛନ୍ତି ଆପଣଙ୍କ ସଦୃଶ ରୂପ ସାରୂପ୍ୟ ମୁକ୍ତି ଆପଣ ଦେଇଛନ୍ତି ତାଙ୍କୁ। ଭଗବାନ ଏତେ କରୁଣାମୟ, ସେଇ କଥା କହୁଛନ୍ତି। ତଥାପି ଲୋକ ପେୟ ସମବାୟ ସୋମାୟା ତାନି ଅନୁକାଳ ମୃଚ୍ଛତି। ଏତେ ସ୍ତୁତି ବହୁତ ଅଛନ୍ତି, ନବମ ସ୍ତୁତି ଆସିଲେ, ସତୀଶ ପର୍ଯ୍ୟନ୍ତ ପ୍ରଭୁଙ୍କର ସ୍ତୁତି ଅଛନ୍ତି। ଆଉ ଦୁଇଟି ସ୍ତୁତି ମୁଁ କହି କଥାକୁ ବିଶ୍ରାମ ଦେବି, ଅଲଗା ସ୍ତୁତିମାନେ ରହିଗଲେ ଆଉ କାଲି ଶେଷ ଅଧ୍ୟାୟ। କିଭଳି ଅଭିଶପ୍ତ ହେଲେ ଆଉ କିଭଳି ଏହି ଚରିତ ଯିଏ ଶ୍ରବଣ କଲେ ତାଙ୍କର ଫଳ କ'ଣ କାଲି ଶୁଣିବା। ତସ୍ମୈ ନମ ପରସାୟ ବ୍ରହ୍ମଣେ ଅନନ୍ତ ସକ୍ତୟେ ଅରୂପାୟ ଉରୂପାୟ ନମ ଆଶ୍ଚର୍ଯ୍ୟ କର୍ମଣେ। ନମ ସବୁଥିରେ ଯୋଡ଼ିବେ ଗଜେନ୍ଦ୍ର ସ୍ତୁତିରେ। ଏ ହେଉଛି ସବୁଠୁ ବଡ଼ ଆଶ୍ଚର୍ଯ୍ୟ ଜିନିଷ, ଗଜେନ୍ଦ୍ର ଗଜ ଶରୀରରେ ଇନ୍ଦ୍ରଦୁମ୍ନଙ୍କର ସ୍ତୁତି ଯେଉଁ ଅଭ୍ୟାସ କରିଥିଲେ ଇନ୍ଦ୍ରଦୁମ୍ନ ଥିବା ସମୟରେ, ସେଥିରେ ନମ ଶବ୍ଦ ବେଶୀ ଲାଗିଛି। ନମଟା ଏଠି ସବୁ ଅନ୍ୱୟ କରିବେ। ତସ୍ମୈ ନମ ପରସାୟ, ତସ୍ମୈ ନମ ବ୍ରହ୍ମଣେ, ତସ୍ମୈ ନମ ଅନନ୍ତ ସତ୍ତ୍ୱେ, ତସ୍ମୈ ନମ ଅରୂପାୟ, ତସ୍ମୈ ନମ ଅରୂପାୟ, ତସ୍ମୈ ନମ ଆଶ୍ଚର୍ଯ୍ୟ କର୍ମଣେ। ହେ ଭଗବାନ, ମୁଁ ତାଙ୍କୁ ପ୍ରଣାମ କରୁଛି ଯେ ପର ଈଶାୟ, ବ୍ରହ୍ମା ଶିବଙ୍କ ଠାରୁ ପର ଶ୍ରେଷ୍ଠ। ତସ୍ମୈ ନମ ବ୍ରହ୍ମଣେ, ମୁଁ ସେ ବ୍ରହ୍ମଙ୍କୁ ପ୍ରଣାମ କରୁଛି। ବ୍ରହ୍ମ ଶବ୍ଦ କହିଲେ ସାଧାରଣ ଲୋକମାନେ ବୁଝନ୍ତି, ବ୍ରହ୍ମ ମାନେ ଭଗବାନ ନିରାକାର। ବ୍ରହ୍ମ ଭଗବାନଙ୍କର ଯେମିତି ସୂର୍ଯ୍ୟ କିରଣ ଆଉ ସୂର୍ଯ୍ୟ ପାର୍ଥକ୍ୟ ଅଛନ୍ତି, ସୂର୍ଯ୍ୟ କିରଣ ସୂର୍ଯ୍ୟ ନୁହନ୍ତି, କିନ୍ତୁ ସୂର୍ଯ୍ୟ କିରଣ ସୂର୍ଯ୍ୟଠାରୁ ଭିନ୍ନ ବି ନୁହନ୍ତି। ବ୍ରହ୍ମ ଭଗବାନଙ୍କର ଶରୀରରୁ ବୈକୁଣ୍ଠରୁ ଯେଉଁ ଜ୍ୟୋତି ଆସୁଛି, ଯେଉଁମାନେ ଧ୍ୟାନ କରନ୍ତି ଭଗବାନଙ୍କ ଶରୀରର ଜ୍ୟୋତି, ସେ ଭଗବାନଠାରୁ ଅଭିନ୍ନ। କିନ୍ତୁ ଭଗବାନ କି? ସୂର୍ଯ୍ୟ କିରଣ କ'ଣ ସୂର୍ଯ୍ୟ କି? ସୂର୍ଯ୍ୟଙ୍କର ଅଂଶ। ବ୍ରହ୍ମ ପରମାତ୍ମା ଭଗବାନ ଯେମିତି ଗୋଟେ ଟ୍ରେନ୍ ଆସୁଛି, ଦୂରରୁ ଯାଇଥିବ ସେ ଦେଖିବ ଗୋଟେ ଲାଇଟ୍ଟେ ଆସୁଛି, ଆଉ ଟିକେ ପାଖକୁ ଚାଲିଗଲେ ଦେଖିବ ଗୋଟେ ଡବା ଆସୁଛି, ଏମିତି କ'ଣ ରନିଂ କରିକିରି ଗୋଟେ ଡବା ଆସୁଛି, ତା ଭିତରେ ଲାଇଟ୍ ଜଳୁଛି। ଯେ ଟ୍ରେନ୍ ଭିତରକୁ ବସିବ ସେ କ'ଣ ଦେଖିବ? ସେଥିରେ ସିଟ୍ ଅଛି, ଡ୍ରାଇଭର ଅଛନ୍ତି, ଏମିତି ଚଳଉଛନ୍ତି, ସେ ଜାଣିପାରିବେ, ପୂର୍ଣ୍ଣ ଜ୍ଞାନ ଆସିବ। ବ୍ରହ୍ମବାଦୀମାନେ ଭଗବାନଙ୍କର ଜ୍ୟୋତିକୁ ଧ୍ୟାନ କରନ୍ତି, ସେମାନେ ଭଗବାନ ଯେଉଁ ପ୍ରାପ୍ତ ହୁଅନ୍ତି, ବ୍ରହ୍ମ ପ୍ରାପ୍ତି ଆଂଶିକ ପ୍ରାପ୍ତି। ଯୋଗୀମାନେ ପରମାତ୍ମାକୁ ଧ୍ୟାନ କରନ୍ତି ଦ୍ୱିତୀୟ, ଏମାନେ ଦ୍ୱିତୀୟ ଷ୍ଟେଜ୍ରେ, ସେ କେବଳ ଭଗବାନ ସମସ୍ତଙ୍କ ହୃଦୟରେ ଚତୁର୍ଭୁଜ ରୂପରେ ରହିଛନ୍ତି, ଏଇଟାକୁ ଧ୍ୟାନ କରନ୍ତି। ତାଙ୍କର ଲୀଳା ଗୁଣ କର୍ମ ଏସବୁ କିଛି ସେ ଚିନ୍ତା କରିପାରନ୍ତି। ତୃତୀୟ ସ୍ତର, ଯେମିତି ଟ୍ରେନ୍ ଭିତରକୁ ବସିଲେ ଡ୍ରାଇଭର ଅଛନ୍ତି, ଏମିତି ଗାଡ଼ି ଅଟକିବା ପାଇଁ କ'ଣ ସେଇଟା ଅଛି, ଚେନ୍ ପୁଲ୍ ଅଛି, ସିଟ୍ ଅଛି, ଫ୍ୟାନ୍ ଅଛି, ଲାଇଟ୍ ଅଛି, ପୂର୍ଣ୍ଣ ଟ୍ରେନ୍ ଉପରେ ଜ୍ଞାନ। ଭଗବାନ ଶବ୍ଦର ଅର୍ଥ ଶିବ, ବ୍ରହ୍ମ ଶବ୍ଦ ଯେଉଁଠି ଭାଗବତରେ ଯେଉଁ ଯେଉଁ ସ୍ଥାନରେ ଭଗବାନଙ୍କ ପାଖରେ ବ୍ରହ୍ମ ଲାଗିଛି, ତାର ଶବ୍ଦ ଅର୍ଥ କ'ଣ? ଚୈତନ୍ୟ ମହାପ୍ରଭୁ ଚୈତନ୍ୟ ଚରିତାମୃତରେ ସିଦ୍ଧାନ୍ତ ଦେଇଛନ୍ତି, ବ୍ରହ୍ମ ଶବ୍ଦ ମୁଖ୍ୟ ଅର୍ଥ କହେ ଭଗବାନ। ଐଶ୍ୱର୍ଯ୍ୟ ପରିପୂର୍ଣ୍ଣ
ବାଦୀ ମାନେ
ସେ କଣ କୁହନ୍ତି କି, କୃଷ୍ଣ ଏ ଶରୀରଟା, ରାମ ଏ ଶରୀରଟା ଧରିକି ଆସିଥିଲେ, ସେ ଶରୀରଟାକୁ ତ୍ୟାଗ କରିକି ପଳାଇଲେ, ସେ ବ୍ରହ୍ମ ପୁଣି ବ୍ରହ୍ମରେ ମିଶିଗଲେ, ସେ ନିରାକାର ସେ ନିରାକାର ହେଲେ। ଚୈତନ୍ୟ ମହାପ୍ରଭୁ ସିଦ୍ଧାନ୍ତ ଖଣ୍ଡନ କରିଛନ୍ତି। ପ୍ରମାଣ ପ୍ରମାଣ ପଦ୍ମ ପୁରାଣ
ଜ୍ଞାନ ଶକ୍ତି ବଲ ଐଶ୍ୱର୍ଯ୍ୟ ବୀର୍ଯ୍ୟ ତେଜାଂଶ ଶେଷତ ଭଗବତ ଶବ୍ଦ ବାଚାନି ବିନା ହ୍ୟା ଗୁଣାଦିବି।
ଯେଉଁଠି ଭଗବାନ ବ୍ରହ୍ମ ଏସବୁ ଶବ୍ଦ ଅଛନ୍ତି, ଛଅଟି ଐଶ୍ୱର୍ଯ୍ୟ ଯେ ସେ ଭଗବାନ, ବିନା ହେୟ ଗୁଣାଂଶ ବି, ହେୟ ଗୁଣ କିଛି ନାହିଁ, ମଣିଷର ହେୟ ଗୁଣ ଅଛି, ଦୋଷ ଅଛି, ଭଗବାନ ଦୋଷ କିଛି ନାହିଁ। ଏଠି ସେ ପ୍ରଥମପ୍ରାଣ ଉତ୍ତରାଖଣ୍ଡରେ ପୁଣି କୁହାଯାଇଛି,
ଯୋଷ ନିର୍ଗୁଣ ଇତି ଉକ୍ତ ଶାସ୍ତ୍ରେଷୁ ଜଗଦୀଶ୍ୱର ପ୍ରାକୃତେ ହେୟ ସଯୁକ୍ତମ ଗୁଣେ ହେୟ ତମ ଉଚ୍ୟତେ।
ଯେଉଁଠି ଭଗବାନଙ୍କୁ ନିର୍ଗୁଣ ନିର୍ଗୁଣ ଶବ୍ଦ ନିଆଯାଇଛି, ସେଠି ଲୋକମାନେ ଭାବନ୍ତି ନିରାକାର ନିରାକାର, ଯେଉଁମାନେ ନିରାକାରବାଦୀ ସେମାନେ ନିରାକାରକୁ ଟାଣିନେବେ ନା। ପଦ୍ମପୁରାଣ ଉତ୍ତରାଖଣ୍ଡରେ ବ୍ୟାସଦେବ ରଚନା କରୁଛନ୍ତି, ଯେଉଁ ଯେଉଁ ଯୋ ଅସୌ ନିର୍ଗୁଣ, ଯେଉଁଠି ଅସୌ ଏହାଙ୍କୁ ନିର୍ଗୁଣ ବୋଲି କୁହାଯାଇଛି, ଶାସ୍ତ୍ରେଷୁ ଜଗଦୀଶ୍ୱର, ଜଗଦୀଶ୍ୱରଙ୍କୁ ଶାସ୍ତ୍ରରେ ନିର୍ଗୁଣ ବୋଲି କୁହାଯାଇଛି, ପ୍ରାକୃତ ହେୟାଂଶ ଯୁଗତେ ଗୁଣେ ହେୟତ୍ୱ ମୁଚ୍ୟତ। ହେୟ କ'ଣ, ପ୍ରାକୃତ ଦୋଷ ଥିଲେ ତାକୁ ହେୟ କୁହାଯିବ। ଭଗବାନଙ୍କୁ ନିର୍ଗୁଣ କାହିଁ କୁହାଗଲା, ତାଙ୍କର ପ୍ରାକୃତ ଗୁଣ ନାହିଁ, ଅପ୍ରାକୃତ ଗୁଣ ସବୁ ସବୁ ଅପ୍ରାକୃତ ଗୁଣ। ଏଠି ସେ କହୁଛନ୍ତି ଗଜେନ୍ଦ୍ର, ପ୍ରଭୁ ପରେଶାୟ ନମଃ, ବ୍ରହ୍ମା ଶିବଙ୍କର ଈଶ୍ୱର ମୁଁ ଆପଣଙ୍କୁ ପ୍ରଣାମ କରୁଛି, ହେ ବ୍ରହ୍ମଣେ ହେ ଭଗବାନ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଆଉ ବ୍ରହ୍ମବାଦୀଙ୍କୁ ଆମେ ନିନ୍ଦା କରୁନୁ, ଭକ୍ତମାନେ ବ୍ରହ୍ମବାଦୀଙ୍କୁ ସମ୍ମାନ କରିବା ଦରକାର, କିନ୍ତୁ ବ୍ରହ୍ମବାଦୀମାନେ ଭକ୍ତକୁ ସମ୍ମାନ କରନ୍ତିନି, ଭଗବାନ ତ ନିରାକାର ଆଉ, କିନ୍ତୁ ଭକ୍ତ ବି ବ୍ରହ୍ମବାଦୀ ପାଖରେ ଅପରାଧ କରିବନି। ଠିକ ଅଛି, ସେ ନିରାକାର କହୁଛି, ବ୍ରହ୍ମବାଦୀ ତ ସେ ଜାଣିନି, କିନ୍ତୁ ବ୍ରହ୍ମଙ୍କୁ ତ ପୂଜା କରୁଛି, ଭଗବାନଙ୍କର କିରଣକୁ ତ ପୂଜା କରୁଛି ନା, ନାସ୍ତିକ ଅପେକ୍ଷା ତ ଭଲ, କିନ୍ତୁ ଭଗବାନ ନିରାକାର ନୁହନ୍ତି। ଗଜେନ୍ଦ୍ର ନିରାକାରକୁ ସ୍ତୁତି କରୁଥିଲେ, ବିଷ୍ଣୁ କେମିତି ଆସିଲେ ନା, ଅନନ୍ତ ଶକ୍ତି, ଭଗବାନଙ୍କର ଅନନ୍ତ ଶକ୍ତି, ଏ ଅନନ୍ତ ଭଗବାନ ଯଦି ନିରାକାର ହେଲେ, ଶୂନ୍ୟ ହେଲେ, ଶୂନ୍ୟଙ୍କର ଅନନ୍ତ ଶକ୍ତି କେମିତି ଆସିଲା। ଯେଉଁମାନେ ଭଗବାନଙ୍କୁ ନିରାକାର ବୋଲି କହୁଛନ୍ତି, ତାଙ୍କ ପାଖରେ ସ୍ତୁତି ପଡ଼ିଲେ ଯେ ନିରାକାର, ତାଙ୍କର ହାତ ନାହିଁ କି କାନ ନାହିଁ କିଛି, କାନ ନାହିଁ ଯାହାର ଶୁଣିବେ କେମିତି, ସେ ତ ନିରାକାର, ଖାଇବେ କେମିତି, ଭୋଗ ଲଗାଉଛ କେମିତି, ନିରାକାରଙ୍କର ତ ଆକାର ନାହିଁ, ଖାଇବେ କେମିତି। ନିରାକାର ମାନେ ପ୍ରାକୃତ ଆକାର ନାହିଁ, ହେ ଅଂଶ ବର୍ଜିତ, ପ୍ରାକରାକୃତ ମାନେ ଆମର ପ୍ରାକୃତ ଆକାର, ଛଅ ଫୁଟ ତିନି ଇଞ୍ଚ କି ପାଞ୍ଚ ଫୁଟ ତିନି ଇଞ୍ଚ, ଆମେ ପାଞ୍ଚ ଫୁଟ ତିନି ଇଞ୍ଚ, ଭଗବାନ ତା ନୁହନ୍ତି, ଅଣୁ ଅଣୁଆନ ମହତ ମହିଆନ, ଛୋଟରୁ ଛୋଟ ହେଇଯିବେ, ଯେତେବେଳେ କ'ଣ ତାଙ୍କର ନାମ, କାଳିଆ, କାଳିଆ ଫଣାରେ ନୃତ୍ୟ କରୁଛନ୍ତି, କାଳିଆ ଯେତେବେଳେ ଭଗବାନଙ୍କ ଶରୀରକୁ ଧରି ନଉ ଚାରି କର, ତାର କ'ଣ ଦ୍ୱାରା, ଶରୀର ଦ୍ୱାରା ପେଶିବା ପାଇଁ ଚେଷ୍ଟା କରୁଛି, ଭଗବାନ ସ୍ୱର ହେଇଯାଉଛି, ତେଣୁ କାଳିଆର ନିଜ ଶରୀର ନିଜ ଦେହର ବାଧିକ ପୀଡ଼ା ହେଉଛି, ପୁଣି ତାର ଛାଡ଼ି ଦେଉଛି, ଭଗବାନ ପୁଣି ଆସି ନୃତ୍ୟ କରୁଛି, ଅଣୁମଣିଆନ ଆଉ ମହତମହିଆନ, ସାତ ବର୍ଷ ବାଳକର ସାତ ବର୍ଷ ସମୟରେ ସାତ କୋଶର ଗୋବର୍ଦ୍ଧନକୁ ଧାରଣ କରିଥିଲେ, ଯେତେବେଳେ ବ୍ରଜବାସୀମାନଙ୍କୁ କହିଲେ ଆଣ ମୁଁ ଭୋଜନ କରିବି ମୁଁ ଗୋବର୍ଦ୍ଧନ, ବ୍ରଜବାସୀମାନଙ୍କର ଥାଳି ଖାଲି ଆସିଲା, ହଲରେ ଧାନ ପଡ଼ିଲା ଭଳିଆ ପଶିଲା, ଡାକିଲେ ବର୍ତ୍ତମାନ କିଏ ଅଛନ୍ତି ଭଗବାନ ସେ ଦେଖେଇଦେବେ ଦେଖିବା, ସାତ ବର୍ଷରେ ଚଉରାଅଶୀ କୋଶର ବ୍ରଜ, ଯିଏ ଯାହା ଘରେ ବି ରୋଷେଇ କରିଥିଲା ସେ ଉଡ଼ିକି ପଳେଇଗଲା, ସବୁ ବ୍ରଜବାସୀମାନଙ୍କ କହିଲେ ଲଡ଼ୁ ପଡ଼ୁ, ବୁଢ଼ା ବୁଢ଼ି ବେଳେ ଯାଇପାରନ୍ତିନି, ସେ ଘରେ ଭୋଗ ଲଗାଉଛନ୍ତି, କିନ୍ତୁ ଭୋଗ ଲଗେଇ ଦେଖିଲା ବେଳକୁ ନାହିଁ, ସବୁ ବ୍ରଜବାସୀମାନଙ୍କୁ କୃତାର୍ଥ କରିବେ, ସବୁ ଯିଏ ଯାହା ରୋଷେଇ କରୁଛନ୍ତି ହାଲୁଆ ପୁରୀ ସବୁ ଯାଏ ପ୍ରଭୁ ପେଟର ଭିତରେ, ଏ ବିଶ୍ୱାସ କରିଦେଲା, ଆରେ ଏତେ ଦିନ ହେଲା ଇନ୍ଦ୍ରକୁ ପୂଜା କରୁଥିଲୁ, ଇନ୍ଦ୍ର ତ କେବେ ଖାଇନାହାନ୍ତି, ଆଜି ଗୋବର୍ଦ୍ଧନକୁ ପୂଜା କଲୁ, ଦେଖ ପ୍ରଭୁ କେମିତି ଗ୍ରହଣ କଲେ, ଭଗବାନ ତାଙ୍କର ବିଶ୍ୱାସ ପାଇଁ ସାଙ୍ଗେ ସାଙ୍ଗେ ସାତ ବର୍ଷର ବାଳକ ବିଶ୍ୱରୂପ ହେଇଗଲେ, ଆଶ୍ଚର୍ଯ୍ୟକର୍ମଣି ଅନନ୍ତ ଶକ୍ତି, ବାନର ମାନଙ୍କୁ ନେଇକି ସମୁଦ୍ର ବାନ୍ଧିଦେଲେ କି ନାହିଁ ରାମଚନ୍ଦ୍ର ମହାପ୍ରଭୁ, ବର୍ତ୍ତମାନ ବୈଜ୍ଞାନିକମାନଙ୍କ ମଥାଇ କାମ କରୁନି, ସେଇଟାକୁ ଉଠେ ଭଙ୍ଗାଯିବ, ନହେଲେ ଆମ କ'ଣ ଯାଇପାରିବନି, ଆମ ବୋଟ୍ ଯାଇପାରିବନି, ତୁମେ ତିଆରି କରୁନା ଗୋଟେ ଦେଖିବା, ତୁମେ ତ ଏତେ କମ୍ପ୍ୟୁଟର ଫମ୍ପ୍ୟୁଟର ତିଆରି କଲଣି, ଛଅ ଗୁଡ଼ିଆ ସବୁ ଜିନିଷ ତିଆରି କଲଣି, ଆକାଶରେ ଉଡ଼ୁଛ ପକ୍ଷୀ ହେଇକି, ତୁମେ ତିଆରି କର ସେ ବେଳା ଗୋଟେ ସେତୁ, ଆଶ୍ଚର୍ଯ୍ୟକର୍ମଣି ଗଜେନ୍ଦ୍ର ସେ କଥା କହୁଛନ୍ତି, ପ୍ରଭୁଙ୍କର କର୍ମ ଆଶ୍ଚର୍ଯ୍ୟ, ବୈଜ୍ଞାନିକମାନେ ମାନୁଛନ୍ତି ସେ ସେତୁ ବର୍ତ୍ତମାନ ବି ଦୃଶ୍ୟମାନ ହେଉଛି, ମଣିଷ ବୁଦ୍ଧି ସବୁ ସୀମିତ। କିନ୍ତୁ ଭଗବାନଙ୍କର ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଅଛ, ଭଗବାନଙ୍କର ସ୍ୱାଭାବିକ ଜ୍ଞାନ। ଭଗବାନ କେଉଁଠି ଟିଉସନ୍ ହେଇନାହାନ୍ତି, ପାଠ ପଢ଼ିନାହାନ୍ତି, ସମସ୍ତଙ୍କୁ ପଢ଼ିଛ। ସ୍ୱାଭାବିକ ବଳ, ଆମେ ଖାଇଲେ ବଳ, ତିନିଟା ଚାରିଟା ଡାଇରିଆ ହେଇଗଲେ ସାଲାଇନ୍ ଲାଗିବ, ବଳ ସରିଲା ବାପା ଏକ ନମ୍ବର ଗୁଣ୍ଡାର। ଭଗବାନଙ୍କର ତାହା ନୁହେଁ, ସାତ ଦିନ କିଛି ଭୋଜନ କରିନାହାନ୍ତି କିନ୍ତୁ ଗୋବର୍ଦ୍ଧନ ଧରିଛନ୍ତି। ସୁଦାମା ସୁବଳ ଏମାନେ କହିଲେ, ସଖା ଏତେ ଦିନ ହେଲା ଧରିଲୁନୁ, ଆମେ ଟିକେ ବାଡ଼ି ଠେଲୁଛୁ ସମସ୍ତେ, ଟିକେ କରଟା ଟିକେ ନହେଲେ ଆଉ ଗୋଟେ ଆଙ୍ଗୁଳିକି ଚେଞ୍ଜ କର। ଯେତେବେଳେ ଟିକେ ଧରିଲେ ଭଗବାନ ଖାଲି ଟିକେ ହଲାଇ ଦେଲେ, ସମସ୍ତେ ହୋ ହାଲ ହେଲେ, ଖୁସି ଖୁସି ଖୁସି। ଆଉ ଭଗବାନ ସ୍ୱାଭାବିକ ଜ୍ଞାନ, ସ୍ୱାଭାବିକ ବଳ, ସ୍ୱାଭାବିକ କ୍ରିୟା, ସେ ଭଗବାନ ହେ ଅଂଶ କିଛି ନାହିଁ, ଅନନ୍ତ ଶକ୍ତ, ଏ ଅନନ୍ତ ଶକ୍ତି। ଜାମ୍ବୁମାନେ କେତେ ଶକ୍ତିବାନ, ଜାମ୍ବୁମାନ ନା ତାଙ୍କ ନାମ, କେତେ ଶକ୍ତିବାନ ସେ, ବହୁ ଅବତାର ଭଗବାନଙ୍କର ବହୁ ଅବତାର ଦେଖିଛନ୍ତି, ଦୀର୍ଘଜୀବୀ ସେ। ରାମଙ୍କ ଅବତାର ସରିଗଲା, ଦ୍ୱାପର ଯୁଗରେ ଅଛନ୍ତି। ଏଣେ ସତ୍ୟରାଜିତ ରାଜା କ'ଣ କରିଛନ୍ତି, ସୂର୍ଯ୍ୟଙ୍କୁ ଉପାସନା କରିକି ସେମନ୍ତକ ମଣିଟାକୁ ନେଇଯାଇଛନ୍ତି। ଭଗବାନ ଶ୍ରୀକୃଷ୍ଣ କହିଲେ, ସେମନ୍ତକ ମଣି, ମାଙ୍କଡ଼ ପାଖରେ ମଣି ରହିଲେ ସେ ଶୋଭା ପାଇବ ନା, ମାଙ୍କଡ଼ ପକାଇ ଅଇନା ଗୋଟେ ଦେଇଦେବେ, ସେ ଆଉ କିଛି ଖାଆ ପିଇ କରିବନି, ସେ ମରିଯିବ। କ'ଣ ବୁଝିପାରିଲେ ନା, ସେ ଆମେ ସେ ସାରଙ୍କ ଘର ହେଉଛୁ, କ'ଣ କାହାର ଘର ରହିଛୁ, ଆମେ ସାରଙ୍କ ଘରେ ଅଜୟବାବୁଙ୍କ ଘରେ, ନା ଭୁଲ, ଅଜୟବାବୁଙ୍କ ଘରେ ରହିଛୁ। ଅଜୟବାବୁ ଯେଉଁ ମିରର ଲଗେଇଛନ୍ତି, ସେ ମିରରରେ ପକ୍ଷୀମାନେ ଚାଲିଲେ, ତାଙ୍କର ଆଉ କିଛି ଡ୍ୟୁଟି ନାହିଁ, ବଣିମାନେ ଆଉ ଖାଉନାହାନ୍ତି, ସେ ଖାଲି ଆସିକି ସେ ପକ୍ଷୀଗୁଡ଼ାକ ସେ ଅଇନାରେ ତାଙ୍କ ମୁହଁଟାକୁ ଦେଖୁଛନ୍ତି, ତାଙ୍କ ପ୍ରତିଫଳନଟା ଦେଖାଉଛି, ତାର ବୁଦ୍ଧି ନାହିଁ ତ, ସେ କହୁଛି ଆଉ ଗୋଟେ ପକ୍ଷୀ କିଏ ଖାଲି ଖୁମ୍ପୁଛନ୍ତି, ମାଙ୍କଡ଼ ସେୟା, ମାଙ୍କଡ଼ ଯଦି ଅଇନା ପାଇଗଲା ସେ ଦିନମାନେ ଆଉ କିଛି କରିବେନି, ମୋ ଭଳିଆ ସୁନ୍ଦର କେହି ନାହିଁ, ସେ ଖାଲି ଦେଖିବ। ପୁରୀରେ ଆପଣ ଗାଡ଼ି ଯେଉଁଠି ରଖିବେ, ମିରର ଆଗେ ଚୋରି ହେବ, ମିରରକୁ ସେ ଭାଙ୍ଗିଦେବେ, ସେ ଖାଲି ମିରର ଦେଖିବେ, ନେଇ ପଳେଇବ ଖାଲି ବସି ଦେଖିବେ, ମୋ ଭଳିଆ ସୁନ୍ଦର କେହି ନାହିଁ। ସେ ନିଜକୁ ନିଜେ ଖତେଇବେ, ଆଖି ପତା ଉଠେଇବେ, ସେ ବାନର ଦେଖିବା ପାଇଁ ଯା ରେ, ବାନର ମଣିର ମୂଲ୍ୟ କ'ଣ ବୁଝିବ, ଭଗବାନ କହିଲା ରେ ସେମନ୍ତଙ୍କ ମଣି ସୂର୍ଯ୍ୟଙ୍କ, ଆରେ ସତ୍ରାଜିତ ଏ ତୁମର ଭୋଗର ବସ୍ତୁ ନୁହେଁ, ନିଚ ଲୋକ ପାଖରେ ମହତ ଜିନିଷ ଶୋଭା ପାଏ ନା, ତୁମେ ଗୋଟେ କାମ କର, ଆକୁ ଉଗ୍ରସେନଙ୍କୁ ଦେଇଦିଅ, ଉଗ୍ରସେନ ରାଜା, ନା ନା ମୁଁ ଦେବିନି, ଦେଲେନି। ତାଙ୍କ ଭାଇ କ'ଣ କରିଛନ୍ତି, ଭାଇକି ଦେଲେ, ଭାଇ ତାଙ୍କର ସେଇ ସେମନ୍ତଙ୍କ ମଣିକି ପକେଇ ଯାଇଛନ୍ତି ଜଙ୍ଗଲକୁ, ଜଙ୍ଗଲରେ ସିଂହ ତାର ଧରିଲା, ଖାଇଦେଲା ସିଂହ, ଯେତେବେଳେ ଖାଇଦେଲେ ଜାମ୍ବୁମାନେ ଦେଖିଲେ, ଜାମ୍ବୁମାନେ କ'ଣ କଲେ ନା ସିଂହକୁ ମାରିକି ନେଇ ସେମନ୍ତଙ୍କ ମଣି ତାଙ୍କ ଛୁଆଙ୍କୁ ଖେଳିବାକୁ ଦେଲେ। କିନ୍ତୁ କଳଙ୍କ କ'ଣ ଲାଗିଲା ନା, ଶ୍ରୀକୃଷ୍ଣ କହିଥିଲେ ସତ୍ରାଜିତ ରାଜାଙ୍କୁ ମଣିଟା ଦେଇଦିଅ ଉଗ୍ରସେନକୁ, ତେଣୁ ଆଜି ମଣି ଯାଇଛି ତାଙ୍କର, ସତ୍ରାଜିତଙ୍କର ଭାଇ ମରିଯାଇଛନ୍ତି, ମାନେ କୃଷ୍ଣ ମାରିକି ସେ ସେମନ୍ତ ମଣି ନେଇଯାଇଛନ୍ତି। ଯିଏ ଯାହା କଲେ କୃଷ୍ଣ ହେଉଛନ୍ତି ପଡ଼ିଆ ଭୂଇଁ, ସବୁ ଗାଳି ଦେଖୁନି, ବର୍ତ୍ତମାନ ସୁଦ୍ଧା ରାମକୃଷ୍ଣ ପ୍ରଭୁ ପଳେଇଗଲେଣି, କିନ୍ତୁ ଲୋକମାନଙ୍କର ଯାହା ହବ ସେ ମୁଣ୍ଡ ନଦେ, ଭଗବାନ ତ ଏହା କରିଛନ୍ତି, କିରେ ଭଗବାନଙ୍କୁ ଦୋଷ ଦେଉଛ ତୁମେ, ଜଗତର କଲ୍ୟାଣ ପାଇଁ ଭବ ସମୁଦ୍ରକୁ ସେ ଡେଇଁ ପଡ଼ିଛନ୍ତି, ପୂର୍ଣ୍ଣ ମଦ ପୂର୍ଣ୍ଣ ବିଦ ପୂର୍ଣ୍ଣାଦ ପୂର୍ଣ୍ଣ ମଧ୍ୟ ପୂର୍ଣ୍ଣ, କ'ଣ ଅଭାବ ତାଙ୍କର ଅଛି ମ, ଭଗବାନ କଳଙ୍କ କଲା। ଭଗବାନ କହିଲେ, ମୁଁ ତ ମର୍ଯ୍ୟାଦା ବର୍ତ୍ତମାନ ଗୃହସ୍ଥ ଧର୍ମ ପାଳନ କରୁଛି, ଗୃହସ୍ଥ ଲୋକମାନଙ୍କୁ ଶିକ୍ଷା ଦେଉଛି, ମୁଁ ଯିବି ଆଉ। ଗଲେ ସନ୍ଧାନ ଲଗେଇ ଦେଖିଲେ ସିଂହକୁ କିଏ ମାରିଛି, ଭାଇକୁ ସିଂହ ମାରିଛି, ସିଂହକୁ ମାରିଛନ୍ତି ଜାମ୍ବବାନ, ପଶିଲେ ଜାମ୍ବବାନ ସନ୍ଧାନ ଗୁମ୍ଫା ଭିତରେ ପଶିଲେ। ସତେଇଶ ଦିନ ଭକ୍ତ ଭଗବାନର ଯୁଦ୍ଧ, ଜାମ୍ବବାନଙ୍କୁ ଆଗରୁ ୱାର୍ଣ୍ଣିଂ ଦିଆଯାଇଥିଲା, ବାବା ତୋଠୁ କେହି ବଳବାନ ନାହାନ୍ତି, କିନ୍ତୁ ତୋତେ ଯିଏ ମାରିକି ତୋ ଶରୀରକୁ ଶିଥିଳ କରି ଆସି ଜାଣିବୁ ଭଗବାନ, ଜାମ୍ବବାନ ଅନେଇକି ରହିଛି, ସୀମନ୍ତଙ୍କ ମଣି ଦେଇ ଛୁଆଙ୍କୁ ଖେଳିବାନି। ଗଲେ ଭଗବାନ ଶ୍ରୀକୃଷ୍ଣ ସତେଇଶ ଦିନ ଯୁଦ୍ଧ ପରେ ଅଠେଇଶ ଦିନକୁ ଭଗବାନ କହିଲେ, ଏ ଯୁଦ୍ଧକୁ ବଢ଼େଇ କିଛି ଲାଭ ନାହିଁ, ଭକ୍ତ ସାଙ୍ଗରେ ବହୁତ ଦିନ ଯୁଦ୍ଧ ହେଇଗଲା, ଗୋଟିଏ ବିଧା ମାରିଲେ ଜାମ୍ବବାନ ଦେହ ଶିଥିଳ ହେଇଗଲା, ତାର ରେ ମୋତେ କହିଥିଲେ ଆଉ, ଇଏ ତ ଭଗବାନ କହିଲେ, ଆଜ୍ଞା ଖାଲି କାହିଁକି ଯିବେ, ଶ୍ରୀମନ୍ତଙ୍କ ମଣିକି ନିଅନ୍ତୁ, ମୋ କନ୍ୟା ଜାମ୍ବବତୀକି ନେଇକି ଯାଆନ୍ତୁ, ଅନନ୍ତ ଶକ୍ତ, ଅନନ୍ତ ଶକ୍ତି ଭଗବାନ, ଆଉ ସେ ଜାମ୍ବବାନ ବହୁ ଶକ୍ତିମାନ। ଯେତେବେଳେ ରାମଚନ୍ଦ୍ର ମହାପ୍ରଭୁ ଲଙ୍କାକୁ ଜୟ କଲେ, ପୁଷ୍ପକ ଇମାନଙ୍କୁ ଦେଉଛନ୍ତି କିଏ ବିଭୀଷଣ, ଆଉ ବହୁତ ଦ୍ରବ୍ୟ ଭରି କରି ଦେଉଛନ୍ତି, ଭଗବାନ ଜାମ୍ବୁମାନଙ୍କର ଶକ୍ତି ଆଉ ଅଭିଜ୍ଞତାକୁ ଜଣାଉଛନ୍ତି ସମସ୍ତଙ୍କ ଆଗରେ, ଭଗବାନ ଜାମ୍ବୁମାନଙ୍କୁ ସମ୍ମାନ ଦିଅନ୍ତି, କାରଣ ବହୁ ଅବତାର ସେ ଦେଖିଛନ୍ତି, ରାମଚନ୍ଦ୍ର ପୂର୍ବରୁ ବି ସେ ଥିଲେ। କହିଲେ ପ୍ରଭୁ, ରାମଚନ୍ଦ୍ର ମହାପ୍ରଭୁ ଡାକିଲେ, କହିଲେ ଜାମ୍ବୁମାନ, ବିଭୀଷଣ ମୋତେ ପୁଷ୍ପକ ବିମାନ ସହିତ ଏଇ ଦ୍ରବ୍ୟ ଦେଉଛି, ମୁଁ କ'ଣ ନେବି କ'ଣ ନ ନେବି ଆପଣ ଟିକେ କହିଲେ। ଜମ୍ବୁମାନ ଆସିଲେ, କହିଲେ ପ୍ରଭୁ ଆପଣଙ୍କ ଅବତାର ପୂର୍ବରୁ ମୁଁ କେତେ ଭଗବାନଙ୍କର ଅବତାର ଦେଖିଛି, କେତେ ଦେବାଦେବୀଙ୍କର ସୃଷ୍ଟି ପ୍ରଳୟ ଦେଖିସାରିଲିଣି, କେତେ ଦ୍ରବ୍ୟ ଜଗତର ସୃଷ୍ଟି କରିକି ଆପଣ ଧ୍ୱଂସ କରିସାରିଲାଟା ମୁଁ ଦେଖିଛି, କିନ୍ତୁ ଏମିତି ମୁଁ ଅବତାର ଦେଖିନି ଯେ ଦେଇକି ନେଉଛନ୍ତି। ଆପଣ ସବୁ ଦେଇଛନ୍ତି, ଦେଇକି ପୁଣି କ'ଣ ନେବେ, ଦେଇକି କ'ଣ ନେଉଛନ୍ତି, ବିଭୀଷଣ ଦେଇଛନ୍ତି କେସ। ଭଗବାନ କହିଲେ ଜାମ୍ବବାନ ତୁମେ ଯେ ଦୀର୍ଘଜୀବୀ, ତୁମେ ମୋର ସବୁ ଅବତାରର ଲୀଳା ଦେଖିଛ, ତୁମ ମୁଖରେ ମୋର ରହସ୍ୟଟାକୁ ମୁଁ ଜଣାଇବା ପାଇଁ ଏଇ କଥା ତୁମକୁ ପଚାରେ, କେତେ ପ୍ରଳୟ ହେଇଯାଇଛି, କେତେ ଗ୍ରହ ନକ୍ଷତ୍ର ଯାଇଛନ୍ତି, କେତେ ଅବତାର ଯାଇଛନ୍ତି, କିନ୍ତୁ ଜାମ୍ବବାନ ଅଛନ୍ତି ଏତେ ଶକ୍ତି ଶକ୍ତିଶାଳୀ। କିନ୍ତୁ ଭଗବାନ ଗୋଟିଏ ବିଦ୍ୟାରେ ତା ଦେହ ଶରୀରକୁ ଶୀତଳ କଲେ, ଅନନ୍ତ ଶକ୍ତି, ଭଗବାନଙ୍କର ଶକ୍ତି ସ୍ୱାଭାବିକ ଜ୍ଞାନ ବଳ କ୍ରିୟା ଅଛି, ସ୍ୱାଭାବିକ ବଳ, ସ୍ୱାଭାବିକ ବଳ। ସେ ଗଜେନ୍ଦ୍ର ସେ କଥା କହୁଛନ୍ତି, ଅରୂପାୟ ଉରୂପାୟ ନମ ଆଶ୍ଚର୍ଯ୍ୟ କର୍ମଣେ, ଅରୂପାୟ ପ୍ରାକୃତ ରୂପ ରହିତାୟ, ଅରୂପାୟ ମାନେ ନୁହେଁ ଯେ ନିରାକାର, ପ୍ରାକୃତ ରୂପ ରହିତାୟ। ପ୍ରଭୁ ଜୀବର ଯେଉଁ ଛଅଟା ପରିବର୍ତ୍ତନ ଅଛି, ପ୍ରାକୃତ ପରିବର୍ତ୍ତନ, ମାତୃଗର୍ଭରେ ଆସିବ, ଜନ୍ମ ହବ, ବଢ଼ିବ, କିଛି ଦିନ ସ୍ଥିର ରହିବ, ସନ୍ତାନ ସୃଷ୍ଟି କରିବ, କ୍ଷୟ ହବ, ମୃତ୍ୟୁ ହବ। ଦେଖନ୍ତୁ ଜଗତର ଯେତେ ବୃକ୍ଷ ଲତା ପଡ଼ିଛନ୍ତି ସମସ୍ତଙ୍କ ଏଇ ଛଅଟା ପରିବର୍ତ୍ତନ, ଭଗବାନଙ୍କର ତା ନା ଛଡ଼ ବିକାର, ଭଗବାନ ସବୁବେଳେ ନିତ୍ୟ କିଶୋର ଅବସ୍ଥା ରହିବେ, ଆବିର୍ଭାବ ହେବେ କିଶୋର ଅବସ୍ଥା ରହିବେ, ସବୁବେଳେ ଷୋହଳ ବର୍ଷର ବାଳକ, ପ୍ରାକୃତ ରୂପ ରହିଥାଏ। ଆଉ ଉରୁ ରୂପାୟ, ପ୍ରଭୁ ଆପଣ ଉରୁ ରୂପ ଅନାଦି ରୂପରେ ନିଜକୁ ବିସ୍ତାର କରିଛନ୍ତି, ନମ ଆଶ୍ଚର୍ଯ୍ୟ କର୍ମ, ଏ ଆଶ୍ଚର୍ଯ୍ୟ କର୍ମ ପ୍ରଭୁ ମୁଁ ଆପଣଙ୍କୁ ପ୍ରଣାମ କରୁଛି। ଏଭଳି ତ ସମୟ ସାଢ଼େ ଆଠଟା ହେଇଥିଲେ, ଟାଇମ ବର୍ତ୍ତମାନ ଟାଇମ ହେଇଗଲେ ନା 8:40, ପରିବା ମଣି ହେବେ, ପ୍ରସାଦ କାଲି ହେବେ, ଆପଣମାନେ ସମସ୍ତେ ଆସିବେ, ଭକ୍ତମାନେ ସମସ୍ତେ ପ୍ରସାଦ ସେବନ କରିବେ, କାରଣ ପ୍ରସାଦ ସେବନ କରିବା ଦ୍ୱାରା ଆମର ଚିତ୍ତ ଶୁଦ୍ଧି ହେବ। ଆଉ ଇଏ ଭାଗବତଙ୍କର ପ୍ରସାଦ, ଭକ୍ତମାନେ କେତେ ପରିଶ୍ରମ କରିକି, ଆପଣ ଘରେ ବହୁତ ଜିନିଷ ପାଉଥିବେ, କିନ୍ତୁ ଏଠି ଭଗବାନଙ୍କର କୃପା, ପ୍ରଭୁଙ୍କର କୃପାକୁ ଦିଆଯିବ, ଆମେ ପାଇଲେ ଆମ ଅନ୍ତର ଶୁଦ୍ଧ ହେବ। ଏଠି କଥାକୁ ବିଶ୍ରାମ ଦେଉଛି, ଆଉ କାଲି ଆସନ୍ତାକାଲି ଗୋଟିଏ ଦିନ, ଗଜେନ୍ଦ୍ରଙ୍କର ସ୍ତୁତିକୁ ଆଉ କହିହେବନି, ଆଉ ଯେତେ ସ୍ତୁତି ରହିଲେ ଆସନ୍ତାକାଲି ଗଜେନ୍ଦ୍ର କାହିଁକି ରାଜା ଇନ୍ଦ୍ରଦମ୍ନରୁ ସେ କାହିଁକି ଗଜେନ୍ଦ୍ରକୁ ଆସିଲେ, କିଭଳି ଉଦ୍ଧାର ହେଲା, ଆଉ ଯିଏ ଚରିତ୍ର ଶ୍ରବଣ କଲେ ଭଗବାନ ତାଙ୍କୁ କ'ଣ ଆଶୀର୍ବାଦ ଦେଉଛନ୍ତି, ଆମେ ଆସନ୍ତାକାଲି ଶୁଣିବା। ଏଇଠି କଥାକୁ ମୁଁ ବିଶ୍ରାମ ଦେଉଛି।